ସର୍ବପ୍ରଥମେ ମୁଁ ମୋର ପରମ ଆରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁଦେବଙ୍କର ଅଭୟଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ସମର୍ପିତ ହୋଇ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମତୀ ଶ୍ରୀ ଶ୍ରୀମଦ୍ ଅଭୟଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଜୀ ମହାରାଜଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଉପସ୍ଥିତ ଶ୍ରୋତା ବୈଷ୍ଣବମାନଙ୍କୁ ପ୍ରଣତି ନିବେଦନ ପୂର୍ବକ ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ କରୁଣାରୁ ଆମେମାନେ ପବିତ୍ର ଶ୍ରୀ ଦାମୋଦର ମାସରେ ଶ୍ରୀମଦ୍ ଭାଗବତମର ସପ୍ତମ ସ୍କନ୍ଦରୁ ପ୍ରହ୍ଲାଦ ମହାରାଜଙ୍କର ସ୍ତୁତି ଶ୍ରବଣ କରୁଛେ ଭଗବାନ ନୃସିଂହଦେବଙ୍କ ପ୍ରତି। ତେବେ ଗତକାଲି କଥା ଯେଉଁଠି ବିଶ୍ରାମ ଥିଲେ ତାହା କିଞ୍ଚିତ ଆମେ ସ୍ମରଣ କରିବା। ଭଗବାନ ନୃସିଂହଦେବ ସିଂହାସନରେ ବସିଥିଲା ବେଳେ ପ୍ରହ୍ଲାଦ ମହାରାଜ 42 ଶ୍ଲୋକରେ ପ୍ରଭୁଙ୍କ ପ୍ରତି ତାଙ୍କର ଅନ୍ତର ଭାବକୁ ପ୍ରକାଶ କରୁଛନ୍ତି। ତେବେ ଗତକାଲିର କଥା ଏଇଠି ବିଶ୍ରାମ ଥିଲେ ଯେ ପ୍ରଭୁ ଆପଣଙ୍କ ନିକଟରେ ପର ଆଉ ଅବର ଇଏ ଉଚ୍ଚ ଜାତି ବା ଇଏ ଜ୍ଞାନୀ ଇଏ ମୂର୍ଖ ଇଏ ଉଚ୍ଚ ଜାତି ଇଏ ନୀଚ ଜାତି ଏଭଳି କୌଣସି ଭାବଭେଦ ଆପଣଙ୍କ ନିକଟରେ ନାହିଁ। ନତ୍ୱମ୍ ପରାବରତ୍ୱମ୍ ସେବା ଅନୁରୂପ ମୁଦୟମ୍ ନତ୍ୱମ୍ ପରାବରତ୍ୱମ୍। ଯିଏ ଯେଭଳି ସେବା କରୁଛି ଯାହାର ଯେଭଳି ମନୋଭାବ ସେବା ହିସାବରେ ହିଁ ତାକୁ ଆପଣ ଫଳ ଦେଉଛନ୍ତି। ଆପଣଙ୍କ ନିକଟରେ ଜନ୍ତୁ ଯଥା ଜୀବର ଯେଭଳି ପର ଅବର ନିଜ ପର ଏ ଆମର ନିଜ ଏ ଭାବ ରହିଛି, ଭଗବାନଙ୍କର ସେ ଭାବ ନାହିଁ। ଭଗବାନଙ୍କର ସମସ୍ତେ ନିଜର, କାରଣ ସେ ସବୁ ଜୀବର ଆତ୍ମା। ସେ ଯଦି କୌଣସି ଜୀବ ପ୍ରତି ଦ୍ୱେଷ ମନୋଭାବ ରଖନ୍ତି ତାହେଲେ ଭଗବାନ ନିଜକୁ ହିଁ ଦ୍ୱେଷ କରିବେ। ତେଣୁ ଭଗବାନ ଏ କର୍ମ କରନ୍ତିନି, ଭଗବାନଙ୍କର ଏ ଭାବ ନାହିଁ। ନା କିଭଳି ଗୋଟେ ଉଦାହରଣ ଦେଉଛନ୍ତି, ସୁରତରୁ ଇବ ଇବତେ ପ୍ରସାଦମ୍, ଆପଣଙ୍କ କୃପା କିଭଳି ନା ସୁରତରୁ ଭଳି କଳ୍ପତରୁ ଭଳି। ଯଦି କେହି କଳ୍ପତରୁ ନିକଟକୁ ଯାଏ ତାର କାମନା ହିସାବରେ ତାକୁ ଫଳ ଦିଅନ୍ତି, ଯଦି କେହି କଳ୍ପତରୁ ନିକଟକୁ ନ ଯାଉଛନ୍ତି ତାହେଲେ କଳ୍ପତରୁ ତାଙ୍କୁ କିଛି ଫଳ ଦିଅନ୍ତିନି। ଏଥିରେ କଳ୍ପତରୁଙ୍କର ଦୋଷ ନାହିଁ, କେହି ଭଗବାନଙ୍କୁ ଭଜନ କରୁଛି ଆଉ କେହି କରୁନି, କାହାକୁ ଭଗବାନ ଧନ ସମ୍ପତ୍ତି ସୁଖ ଭକ୍ତି ଦେଉଛନ୍ତି ଆଉ କାହାକୁ ଦେଉନାହାନ୍ତି, ଏଥିରେ ଭଗବାନ ଦୋଷୀ ନୁହନ୍ତି, ଏଥିରେ ଜୀବ ଦୋଷୀ। ଜୀବ ଭଗବାନଙ୍କର ଶରଣାଗତ ହେଉନି, ଜୀବ ଭଗବାନଙ୍କର ପ୍ରଭୁତ୍ୱକୁ ସ୍ୱୀକାର କରୁନି, ଏଥିରେ ଜୀବ ଭାଗୀ। ଭଗବାନ ଏଥିରେ କୌଣସି ଦୋଷ ନାହିଁ, ତାଙ୍କ ପ୍ରଭୁଙ୍କର କୌଣସି ପର ଅବର ନାହିଁ। ଏବଂ ଏତିକି କହିଲା ପରେ ପରବର୍ତ୍ତୀ ଶ୍ଲୋକରେ ଭଗବାନ ନୃସିଂହଦେବ ଯେଭଳି ଉତ୍ପ୍ରେକ୍ଷା କରି କହୁଛନ୍ତି ଆଚାର୍ଯ୍ୟମାନେ, ପ୍ରହ୍ଲାଦ ମୋତେ ପ୍ରାପ୍ତିର ସାଧନ ବା ମୋତେ ଭଜନ କରିବାର ମୋର ସେବା କରିବାର ମୂଳ ରହସ୍ୟଟି କେଉଁଠି ଅଛି। ପ୍ରହ୍ଲାଦ ମହାରାଜ ଗତକାଲି କଥା ଏଠୁ ବିଶ୍ରାମ ଥିଲେ। ଏବଂ ଜନ ନିପତିତ ପ୍ରଭ ଅହି କୂପେ, ହେ ପ୍ରଭୁ ସର୍ବେ ଜନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖୁଛନ୍ତି, ଏବଂ ଉତ୍କୃଷ୍ଟ ନିକୃଷ୍ଟ ସର୍ବେ ଜନା କାମାନାଭି, ଏ ଉତ୍କୃଷ୍ଟ ନିକୃଷ୍ଟ ସମସ୍ତ ବ୍ୟକ୍ତି ଏ କାମ ଦ୍ୱାରା ସଂଶ୍ଲିଷ୍ଟ ହୋଇକି କାମ ଦ୍ୱାରା ଅତ୍ୟନ୍ତ ଆସକ୍ତ ହୋଇକି କାମନା ଦ୍ୱାରା ଅହି କୂପରେ ପଡ଼ିଛନ୍ତି। ସର୍ପର ରୂପୀ କୂପ, ଯେଉଁ କୂପରେ କେବଳ ସର୍ପ ଅଛନ୍ତି ଏ ସଂସାରରେ, ସର୍ପରେ ଯେଭଳି ସ୍ୱଭାବ କାମଗ୍ରସ୍ତ ହୃଦୟର ସେଇ ସ୍ୱଭାବ ସର୍ପ। ଆପଣ ଦେଖିବେ ସାପ କେଉଁଠି ଯାଉଛି ଆଗରେ, ଆପଣ ତା ଆଗକୁ ଯିବା ଆବଶ୍ୟକ ନାହିଁ, ତା ଆଗକୁ ଗଲା ମାନେ ସେ ଆପଣଙ୍କୁ ଦଂଶନ କରିବ, ପଛରେ ରହିବେ ନହେଲେ ଦୂରେଇ ଆସିବେ। ତାର ଆଗକୁ ଆପଣମାନେ ଯାଇ ଦଣ୍ଡାୟମାନ ହେଲା ମାତ୍ରେ ସେ କିଛି ଦୋଷ ନଥାଉ, ସିଏ ଗୋଟେ ଏଭଳି ପ୍ରାଣୀ, ଆଉ ସମାଜରେ ସମସ୍ତେ ଏଭଳି, ସମସ୍ତେ ସର୍ପ ସ୍ୱଭାବରେ, ସମସ୍ତଙ୍କର କାମନା ଅଛି, ତେଣୁ ତାଙ୍କର କାମନାର ଆଗକୁ ଗଲେ ସେ ଭାବିବେ ମୋର ପ୍ରତିବନ୍ଧକ ସୃଷ୍ଟି କରିବେ, ସିଏ ତୁମକୁ ଦଂଶନ କରିବେ। ପଶ୍ଚାତପଦ ରହିବା ଦରକାର, ପଛରେ ରହିବା ଦରକାର। ଏଇ ଅହିକୂପରେ ଉତ୍କୃଷ୍ଟ ନିକୃଷ୍ଟ ସବୁ ଜୀବ ପଡ଼ିଛନ୍ତି। ପ୍ରହ୍ଲାଦ ନିଜ କଥା ବି କହୁଛନ୍ତି, ପ୍ରଭୁ ମୁଁ ଏଥିରୁ ମଧ୍ୟ ବାଦ ଯାଇନି, ମୁଁ ବି ଏ କୂପରେ ପଡ଼ିଛି। ଏ ଦୈନ୍ୟରେ କହୁଛନ୍ତି ପ୍ରହ୍ଲାଦ, ସେଭଳି ନୁହନ୍ତି, ସେ ନିତ୍ୟସିଦ୍ଧ ଭକ୍ତ। ଏବଂ ପ୍ରଭ ଏବଂ ନିପତିତ ପ୍ରଭ ଏହି କୂପେ କାମାନୁ କାମ ମନୁଜ ପ୍ରପତନ ପ୍ରସଙ୍ଗତ, ଅତ୍ୟନ୍ତ ବିଷୟ ପ୍ରତି ଆସକ୍ତ ହେଇକି ଆମର ଏଇ ଦଶା ହେଇଛି। ଏଠି କୌଣସି ଭଦ୍ରଲୋକ ଆସିନି, ଆମର ସମାଜରେ କହୁଛନ୍ତି ସେ ଭଦ୍ରଲୋକ ସେ ଅଭଦ୍ରଲୋକ, ଏଠି ଭଦ୍ରଲୋକ କେହି ନାହାନ୍ତି। କେହି ଗୋଟେ ଜେଲଖାନା ଭିତରକୁ ଗଲା ପରେ ସେ କହିବେ ଆଜ୍ଞା ମୁଁ ଭଦ୍ରଲୋକ, ଜେଲଖାନା ଭିତରକୁ ଭଦ୍ରଲୋକ ଆସିବ କାହିଁକି? ଫାଷ୍ଟ କ୍ୱେଶ୍ଚନ୍, ସେ କହିବେ ମୋର କୌଣସି ଦୋଷ ନାହିଁ, କୌଣସି ଦୋଷ ନାହିଁ ବୋଲି ଜେଲଖାନାରେ ଯଦି କେହି କୁହେ ତାକୁ ଏବେ ସ୍ୱୀକାର କରାଯିବନି, ସେ ନିଶ୍ଚିତ ଦୋଷୀ, ଆଇଦର ଡାଇରେକ୍ଟଲି ଅର୍ ଇନ୍ଡାଇରେକ୍ଟଲି, ସେ ପ୍ରତ୍ୟକ୍ଷ ଭାବରେ ହେଉ ପରୋକ୍ଷ ଭାବରେ ହେଉ ସେ ଗୋଟେ ଦୋଷୀ, ନହେଲେ ତା ନାଁରେ କମ୍ପ୍ଲେନ୍ ଆସିଲା କାହିଁକି? ସେଭଳି ସଂସାରକୁ ଯେଉଁମାନେ ଆସନ୍ତି, ଏଠି କୌଣସି ଭଦ୍ରଲୋକ ଆସନ୍ତିନି, ଏଠି ସମସ୍ତ ଅନ୍ତର ଭିତରେ ସମସ୍ତେ କେବଳ ଭଗବାନ ଆଉ ଭଗବାନଙ୍କର ଶୁଦ୍ଧ ଭକ୍ତ ଛଡ଼ା ଯେଉଁମାନେ ଆସନ୍ତି ତାଙ୍କ ଅନ୍ତରରେ କିଛି ଡିଜାୟାର ଅଛି, କିଛି କାମନା ଅଛି। ଆଉ ଭଗବାନ ସଂସାରଟାକୁ ତିଆରି କରିଛନ୍ତି, ଏଠି କେବଳ ନିଜ ନିଜର କାମନାକୁ ପୂର୍ତ୍ତି କରିବା ପାଇଁ ସମସ୍ତେ ଆସିଛନ୍ତି। ଆପଣ ଦେଖିବେ ଗୋଟେ ଜାଗାକୁ ଯିବେ, ସେ ଜାଗାରେ କେବଳ ଯେତେ ପ୍ରକାର ଆରେଞ୍ଜମେଣ୍ଟ କରାଯାଇଛି, ସବୁ ଆରେଞ୍ଜମେଣ୍ଟ ଗୁଡ଼ିକ ହେଉଛି କେବଳ ଭୋଗ କରିବା ପାଇଁ। ଯେମିତି ଗୋଟେ ସୁନ୍ଦର ପାର୍କ ଅଛି, ସେ ପାର୍କରେ ସବୁ ପ୍ରକାର ଖାଇବା ପିଇବା ବ୍ୟବସ୍ଥା ସବୁକିଛି ରହିଛି। ଲୋକ ଜାଣିଛନ୍ତି ସେଠି ଗଲା ମାନେ ବହୁତ ଆମ୍ୟୁଜମେଣ୍ଟ ମିଳିବ, ବହୁତ ଆନନ୍ଦ ମିଳିବ, ତେଣୁ ସେଠି ସମସ୍ତଙ୍କର କାମନା ନେଇକି ସେଠି ଯାଇଛନ୍ତି, ତେଣୁ ଯାହା କାମନାରେ ବାଧା ହେବ ସେ ଆଉ ଜଣଙ୍କୁ ଧରିବ। ଯେଭଳି ଦେଖିବେ ଗୋଟେ କୁକୁର ବହୁତ ବଡ଼ ଶବ ପଡ଼ିଥିବ, ଗୋଟେ ବିରାଟ ବଡ଼ ଗାଈ ଗୋମାତା ଅପ୍ରକଟ ହେଇଥିବେ ପଡ଼ିଥିବେ, ମଇଁଷି ପଡ଼ିଥିବେ, ବହୁତ ବଡ଼ ପଶୁ ଗୋଟେ ପଡ଼ୁଥିବ, ସିଏ ମୁଣ୍ଡ ପଟରେ ଖାଉଥିବ, ଇଏ ଗୋଡ଼ ପଟରେ ଖାଉଥିବ, କିନ୍ତୁ ଇଏ ତାକୁ ଗୋଡ଼ଉଥିବ, କାରଣ ମୋ କାମନାରେ ଇଏ ବାଧା ସୃଷ୍ଟି କରୁଛି। ଏଠି କୌଣସି ଭଦ୍ରଲୋକ ଆସିନାହାନ୍ତି, ଏଇଟା ଭଦ୍ରଲୋକର ସ୍ଥାନ ନୁହେଁ, ଏଠି ଆମେ କାମନା ନେଇକି ଆସିଛେ, ଆଉ ମାନବ ଜନ୍ମଟା ଯେଉଁ ମିଳିଛି ଏଇ କାମନାଟାକୁ ଶୁଦ୍ଧ କରିବା ପାଇଁ। ଅଲଗା ଜନ୍ମରେ କେହି କାମନା ଶୁଦ୍ଧ କରିପାରିବେନି, ସେମାନେ କାମାନୁ ହିସାବରେ ଯିବେ, କାମର ଅନୁଗତ, ଯେଭଳି ପଶୁ ପକ୍ଷୀ ସେମାନେ ତାଙ୍କର ଅନୁଗତ, ସେମାନେ ତାଙ୍କର ଲାଇଫ୍ ଏତେ ଡିଷ୍ଟର୍ବ ଲାଇଫ୍ ନୁହେଁ। ମଣିଷ ଜୀବନ ଗୋଟେ ଖତରନାକ ଜୀବନ, ଫେସିଲିଟିଜ୍ ଯେତେ ଅଛି, ଯେତେ ଫେସିଲିଟିଜ୍ ଅଛି ତାର ଅପୋଜିଟ୍ ସେତିକି ଜିନିଷ ରଖାଯାଏ, ରିଆକ୍ସନ୍ ସେତିକି ଅଛି, କିନ୍ତୁ ତାଙ୍କର ସେ ଜିନିଷ ନାହିଁ। ତାଙ୍କର ପୁରା ସେଟ୍ଅପ୍ ହୋଇକି ଯେମିତି ଗୋଟେ ଇଞ୍ଜିନ୍ର କ'ଣ କୁହନ୍ତି ଗଭର୍ଣ୍ଣର ବନ୍ଧା ହେଇଛି, ତାଙ୍କର ବଡ଼ିରେ ସବୁ ଜିନିଷକୁ ସେମିତି ବାନ୍ଧିକି ଭଗବାନ ଛାଡ଼ିଛନ୍ତି। ଯେଉଁ ସମୟରେ ତାଙ୍କର ପିଲାଟି ଜନ୍ମ କରିବେ ଜନ୍ମ କରିବେ, ବର୍ଷକୁ ଥରେ ସହବାସ କରିବେ, ଯେମିତି ଭୋଜନ କରିବା କଥା କରିବେ, ସନ୍ଧ୍ୟା ହେଲା ମାନେ ଶୋଇବେ, ଭୋରୁ ରାତି 4ଟାରୁ ସେମାନେ ପକ୍ଷୀମାନେ ଉଠିବେ, ତାଙ୍କର ଡିସିପ୍ଲିନ୍ ଲାଇଫ୍। କିନ୍ତୁ ମନୁଷ୍ୟ ଜୀବନରେ ଏ ଗୋଟିଏ ସୁଯୋଗ କାମନାକୁ ଆମେ ଶୁଦ୍ଧ କରିପାରିବା, କାମନାକୁ ମାରିପାରିବାନି। ଯେମିତି ବୁଦ୍ଧଦେବ କୁହନ୍ତି କାମନାର ବିନାଶରେ ଦୁଃଖର ବିନାଶ, ନା ସେ ଭଗବାନ ସେ କହିଛନ୍ତି ଠିକ, କିନ୍ତୁ ଆମେ ବୁଝିବା ଭୁଲ, କାମନା କେବେ ବିନାଶ ହୁଏ ନା। ମାଇଣ୍ଡ ଅଛି ମାନେ କେବଳ ଗୋଟିଏ ଲୋକ ହେଉଛି ପାଗଳା, ଯାହାକି କିଛି ଡିଜାୟାର ଉଠୁଛି ସେଇଟାକୁ ସେ ଫୁଲଫିଲ୍ କରିପାରୁନାହିଁ କି ତାକୁ ଆବଜର୍ଭ କରିପାରୁନି, ସେଥିପାଇଁ ସେ ପାଗଳ ହେଇଯାଇଛି। କାମନା ଅନଫୁଲଫିଲ୍ ଡିଜାୟାର ଯେତେବେଳେ ହେଇଗଲା ତା ମାଇଣ୍ଡଟା ପାଗଳା ହେଇଗଲା, ସେ ଇକ୍ୱାଲ କା ସହିତ ମାନେ ସ୍ଥାବର ଜଙ୍ଗମ ସହିତ। ଦେଖିବେ ପଚା ସଢ଼ା କେଉଁଠି ଦେଖୁଥିଲି, କେଉଁଠି ଏବେ କେଉଁଠି ଦେଖୁଥିଲି, ସେ ପିଲା ଗଲା ତାକୁ ଶୋଷ ଲାଗିଲା, ସାଙ୍ଗେ ସାଙ୍ଗେ ସେ ଡ୍ରେନ୍ରେ ଥରେ ବରମୁଣ୍ଡାରେ ଦେଖିଥିଲି, ଆଉ ଥରେ ଏଇଠି ଦେଖିଲି, ପୁରା ଡ୍ରେନ୍ ପାଣି ଯାଉଛି, ଏଇ ସୁରେଜ ପାଣି ଉଠେଇଲା ପିଲା, ମୁହଁର ପୋଛି ପାଛି ହେଇଗଲା ସେଇ ପାଣିକି, ତାର କାମନା ତାକୁ ଆଜି ଏମିତି କରିଦେଇଛି, ତ ତାର କିଛି କାମ କରୁନି, ମସ୍ତ କିଛି କାମ କରୁନି। କିନ୍ତୁ ଏଇ ଜଗତକୁ ଆମେ ଆସିଛେ, ଏଇଟା ଭଗବାନଙ୍କର ଗୋଟେ ବରଦାନ। ଦେବତା ଦେବଜନ୍ମରେ ବି ତା କାମନାକୁ ଶୁଦ୍ଧ କରିହବନି, କାରଣ ୟୁ ହାଭ୍ ଟୁ ବାଉଣ୍ଡ ଟୁ ଏନ୍ଜୟ ଇଭିନ୍ ୟୁ ଡୋଣ୍ଟ ୱାଣ୍ଟ, ଷ୍ଟିଲ୍ ଫେସିଲିଟି ଇଜ୍ ଦେୟାର ଆକର୍ଡିଂ ଟୁ ୟୋର ପ୍ରିଭିୟସ୍ ପାଏସ୍ ଆକ୍ସନ। ୟୁ ହାଭ୍ ଟୁ ବାଉଣ୍ଡ, ୟୁ ହାଭ୍ ଟୁ ଏନ୍ଜୟ। ତୁମର ଇଚ୍ଛା ନାହିଁ ଅପସରମାନଙ୍କ ସହିତ ବୁଲିବା ପାଇଁ, କିନ୍ତୁ ତୁମକୁ ଭୋଗିବାକୁ ପଡ଼ିବ, ଅପସରମାନେ ଆସି ତୁମ ପାଖରେ ପହଞ୍ଚିବେ, ଆଲଟମେଣ୍ଟ ହେଇକି ରହିଛି। କାରଣ ତୁମେ ସ୍ୱର୍ଗକୁ ଯାଇଛ ବହୁତ ପୁଣ୍ୟ କମେଇକି ନା, ପୁଣ୍ୟଟାକୁ ଭୋଗିବା ପାଇଁ ବାଉଣ୍ଡ, ଆଉ ପାପଟାକୁ ଭୋଗିବା ପାଇଁ ବାଉଣ୍ଡ। କାରଣ ତୁମର ଡିଜାୟାର ହିସାବରେ ସେଟାକୁ ଆରେଞ୍ଜମେଣ୍ଟ କରି ରଖାଯାଇଛି। ଭଗବାନ ଏଭ୍ରି ଆକ୍ସନ ଇଜ୍ ଇଟ୍ସ ଇକ୍ୱାଲ ଆଣ୍ଡ ଅପୋଜିଟ୍ ରିଆକ୍ସନ। ପାଏସ୍ ଆକ୍ସନ, ପାଏସ୍ ରେଜଲ୍ଟ, ସିନ୍ଫୁଲ୍ ଆକ୍ସନ, ସିନ୍ଫୁଲ୍ ରେଜଲ୍ଟ। କିନ୍ତୁ ଦୁଇଟାକୁ ପ୍ୟୁରିଫାଏ କରିବା ପାଇଁ, ପାପ ଆଉ ପୁଣ୍ୟ ଦୁଇଟାକୁ ଶୁଦ୍ଧ କରିକି ଜୀବ ମନୁଷ୍ୟ ଜୀବନରେ କାମନାକୁ ଶୁଦ୍ଧ କରିବ, କାମନାକୁ ବିନାଶ କରିବନି, କାମନାକୁ ପ୍ୟୁରିଫାଏ କରିବ। ପ୍ୟୁରିଫାଏ ଡିଜାୟାର, ଶୁଦ୍ଧ କାମନା ଆସିବ। ଶୁଦ୍ଧ କାମନା କ'ଣ? ଆମର ଶରୀର କାମନା ଅଛି ବୋଲି ଆମର ଭୋଗ ଆସୁଛି, ଧନ, ସ୍ତ୍ରୀ, ପୁତ୍ର, କନ୍ୟା, ଏଇଟାକୁ ସୁଖ। ଶୁଦ୍ଧ କାମନା କ'ଣ ନା, ଜଣେ ବିଚାର କରିବ ଏ ଶରୀର କାହା ଦ୍ୱାରା ଚାଲିଛି, ଆକ୍ଚୁଆଲି କିଏ ଓନର, ତାର ଡିଜାୟାର କ'ଣ। ଆମେ ଜଣଙ୍କ ଘରେ ରହୁଛେ କିନ୍ତୁ ଓନର କଥା ମାନିବା ନା, ଆମେ ଜଣେ ଘରେ ରହୁଛେ ଗୋଟେ ଗିଫ୍ଟ ଦିଆଯାଇଛି, ସେ ଯଦି ଓନର ସେ ଗିଫ୍ଟ ଦେଇଛନ୍ତି କିନ୍ତୁ ଆପଣ ତା କଥା ମାନୁନାହାନ୍ତି, ତାହେଲେ ଆପଣ କେମିତି ସୁଖରେ ରହିବେ କୁହନ୍ତୁ। ଭଗବାନଙ୍କର ଆତ୍ମା ଶରୀରର ମାଲିକ, ଗୋଟିଏ ମୁହୂର୍ତ୍ତରେ ଆତ୍ମା ଶରୀର ଗଲା ମାନେ ଯେଉଁ ପାର୍ଟରୁ ଯେଉଁ ଯେଉଁ ପାର୍ଟକୁ ସେ ଏନର୍ଜି ବନ୍ଦ କରିବ ସେ ପାର୍ଟ ବନ୍ଦ। ଆତ୍ମା ହାତକୁ ଶକ୍ତି ବନ୍ଦ କରିଦେଲେ ହାତ ପାରାଲିସିସ୍ ହେଇଗଲା, ଆଖିକୁ ପାୱାର କମେଇଦେଲେ ଆଖି ବନ୍ଦ ହେଇଯିବ। ଆତ୍ମାରୁ ଶକ୍ତି ଆସୁଛି, ହାର୍ଟରୁ ଶକ୍ତି ଆସୁଛି, ସିଏ ଓନର, କିନ୍ତୁ ଓନରକୁ ଆମେ ମାନୁନେ। ଏ ଶରୀରର ଏଇ ବଡିଲି ଡିଜାୟାର ଗୁଡ଼ାକ ଆମର ବହୁତ ଆରାଇଜ ହେଇଯାଇଛି। ଏଇ ମାନବ ଜନ୍ମ ଗୋଟିଏ ଚାନ୍ସ ଯେଉଁଠି ଆମେ ଶୁଦ୍ଧ କରିପାରିବା। ଶୁଦ୍ଧ କରିବା କିଭଳି ନା, ଭଗବତ ଭଜନରେ, ପ୍ରଭୁଙ୍କର ଭକ୍ତି ଯୋଗରେ। ଏଇଠି ଏଇ କେହି ଭାବିବା ଉଚିତ ନାହିଁ ଭକ୍ତି ଯୋଗ କେବଳ ଗୋଟେ ଡିଜାୟାରକୁ ବଢ଼ିବା ପାଇଁ, ମୋର ସ୍ତ୍ରୀ ନାହିଁ, ମୋର ପୁତ୍ର ନାହିଁ, ମୋର ଧନ ଦରକାର, ଏଇଟା ମାଗିବା ପାଇଁ ଭକ୍ତି ଯୋଗ, ମାଗିବା ପାଇଁ ଭକ୍ତି ଯୋଗ ନୁହେଁ। ବହୁତ ଲୋକ ଚିନ୍ତା କରନ୍ତି ଭଗବାନ କାହିଁକି ଡାକୁଛନ୍ତି, ତାଙ୍କର କିଛି ମାଗିବାର ଅଛି ନା, ସେ ଭକ୍ତ ନୁହେଁ ପ୍ରହ୍ଲାଦ ମହାରାଜ। ଭକ୍ତ କେବଳ ଗୋଟିଏ ଜିନିଷ ଚାହେଁ, ମୁଁ ଶୁଦ୍ଧ ହେବି, ଭକ୍ତି ମୋର ଦରକାର। ନ ଧନମ୍ ନ ଜନମ୍ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟେ। ମହାପ୍ରଭୁ ନ ଧନମ୍ ଜନମ୍ କହିଲେନି, ନ ଧନମ୍ ନ ଜନମ୍ ନ ସୁନ୍ଦରୀ କବିତାଂ, ତିନି ଜାଗାରେ ନ ନ ନ ଲଗେଇଗଲେ, ନୁହେଁ ନୁହେଁ ନୁହେଁ, ଗୋଟେ ନ କହିକି ଅନ୍ୟ କରିବାକୁ ବି ଛାଡ଼ିଲେନି। ମୋର କେବଳ ଶୁଦ୍ଧ ଭକ୍ତି ଆସିବା ଦରକାର। କି ପ୍ରଶ୍ନ କରିବା ନା, ଶୁଦ୍ଧ ଭକ୍ତି ଆସିଲେ ପରିବାର ରହିବ ନା, ସଂସାର ରହିବ ନା? ଆତ୍ମଧର୍ମଟା କରିଦେଲେ ସ୍ୱରଧର୍ମରେ କିଛି ବାଧକ ହେବନି, ଶରୀର ବହୁତ ଆରାମରେ ରହିବ, ଶରୀର ପାଇଁ କିଛି ଟେନସନ୍ ରହିବନି, ତାର ଟେକ୍ କେୟାର ମାଲିକ ନେବେ, ଆତ୍ମା ନେବେ। ଆମେ ଯେହେତୁ ଆତ୍ମଧର୍ମଟା କରୁନେ, ଭଗବତ କର୍ମଟା କରୁନେ, ଆମେ ବର୍ତ୍ତମାନ ସ୍ୱର ସୁଖ ହେଇପାରୁନି। ପୂର୍ବରୁ ରାଜାମାନେ, ଯୁଧିଷ୍ଠିର ମହାରାଜ, ପ୍ରହ୍ଲାଦ ମହାରାଜ, ଏ ଓଡ଼ିଶାର ବଡ଼ ବଡ଼ ରାଜଗଡ଼କୁ ଆପଣମାନେ ଜାଣନ୍ତୁ, ଯେଉଁ ରାଜାମାନେ ଥିଲେ କେମିତି ସେ ମ୍ୟାନେଜମେଣ୍ଟ କରୁଥିଲେ, କେତେ ସୁଖରେ ରହିଥିଲେ, ଏତେ ଦେବାଳୟ କରୁଥିଲେ, ତାଙ୍କୁ କେଉଁଠି ସମୟ ମିଳୁଥିଲା? ଏ ଯାଇଥିଲେ ଏ ବର୍ଷ ଆଳିକୁ ହରେ କୃଷ୍ଣ ଉତ୍ସବ ପେଣ୍ଡାଲ ପ୍ରୋଗ୍ରାମରେ, ସେଠି ଶୁଣୁଥିଲୁ ଆଳି ମହାରାଜ ବ୍ରାହ୍ମଣ ନନାଙ୍କ ନିକଟରୁ କେମିତି ଆଳିର ରାଜା ପ୍ରତିଦିନ ଏତେ ସୁନ୍ଦର ଜାଗାରେ ରହିଛନ୍ତି, ପୁରା ନଦୀ କୂଳରେ, ବହୁତ ବଢ଼ିଆ ଜାଗା ତାଙ୍କର। ରାଧାକୃଷ୍ଣ ଅଛନ୍ତି, ଯେଉଁ ରାଧାରାଣୀ ସାକ୍ଷାତ ତାଙ୍କର ଆଳି ରାଜମାତାଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତାଙ୍କୁ ବୃନ୍ଦାବନ ଦେଖେଇଥିଲେ ସେଇଠି। ଅବଶ୍ୟ ଆମେ ଦର୍ଶନ ପାଇଲୁ, ବନ୍ଦ ଥିଲା ଆମର, ସେଦିନ ପଳେଇ ଆସିବାର ଅଛି। ଆପଣ ଚିନ୍ତା କରନ୍ତୁ, ଆଳିରୁ ସେ ଆସୁଥିଲେ ଯାଜପୁରଙ୍କୁ ଏଇ ବରାହ ଯଜ୍ଞ ବରାହଙ୍କୁ ଦର୍ଶନ କରିବା ପାଇଁ, ଯେଉଁ ବରାହ ତାଙ୍କ ପ୍ରୀତିରେ ବନ୍ଧା ହେଇକି ଚାଲି ଚାଲିକା ପଳେଇଗଲେ ସେଠି, ବର୍ତ୍ତମାନ ସେଠି ଅଛନ୍ତି। କ'ଣ ଆନନ୍ଦ ପାଉଥିଲେ ଜଣେ ରାଜା? କେବଳ ସେତିକି ନାହିଁ, ରାଜା ସେଠୁ ଆସିବେ, ବରାହଦେବଙ୍କୁ ଦର୍ଶନ କରି ଗଲା ପରେ, ତାଙ୍କର ଚରଣାମୃତ ପାଇ ଗଲା ପରେ ଭୋଜନ କରିବେ, ଏତେ ନଦୀ ପାର ହେଇକି। ସେଥିପାଇଁ ବରାହଦେବ କହିଲେ, ଆରେ ଇଏ ତ ନିଷ୍ଠାକୁ ଛାଡ଼ୁନି। ମୋର କହିବାର ତାତ୍ପର୍ଯ୍ୟ, ତାଙ୍କର କ'ଣ ରାଜସୁଖରେ ସ୍ୱରଧର୍ମରେ କିଛି ବାଧା ହେଲା କି ନା? ସେ ରାଣୀକି ଛାଡ଼ିଦେଲେ ନା, ରାଜ୍ୟ ପାଳନ କରୁନଥିଲେ? କାମନା ଆମ ଜୀବନକୁ ନଷ୍ଟ କରୁଛି। କାମନା ଶୁଦ୍ଧ ହେଇଗଲେ ସ୍ୱର ଶୁଦ୍ଧ ହେଇଯିବ। ସ୍ତ୍ରୀ ପୁତ୍ର କନ୍ୟା, କି ସ୍ତ୍ରୀ ପୁତ୍ର କନ୍ୟା କି ନେଇ ରହୁ, କିମ୍ବା କିଏ ଏକାକି ରହୁ, ମନଟା ଶୁଦ୍ଧ ହେଇଗଲେ ଦୂଷିତ ମନ ହିଁ ଆମକୁ କଷ୍ଟ ଦଉଛି ନା, ମନ କେମିତି ଦୂଷିତ ହଉଛି ନା, କାମନା ଯୋଗୁଁ। ସେଥିପାଇଁ ସେ କହିଲେ କାମାଭି କାମାନୁଜ ପ୍ରପତନ ପ୍ରସଙ୍ଗାତ, ଅତ୍ୟନ୍ତ ଆସକ୍ତି ହେଇକି ଯିବ ଆଜି ଅହିକ ଉପରେ ପଡ଼ିଛି, କିନ୍ତୁ ହେ ପ୍ରଭୁ ମୁଁ ଆଜି ଉଦ୍ଧାର ପାଇଯାଇଛି ଗୋଟିଏ ଯୋଗୁଁ। ଟିକେ ଭକ୍ତମାନଙ୍କର କଥା ଆସିବ, ଧୈର୍ଯ୍ୟ ଧରିକି ଆପଣମାନେ ବାହାର ଯେଉଁମାନେ ବସୁଛନ୍ତି ଶୁଣିବେ।
କୃତ୍ୱାତ୍ମସାତ ସୁରର୍ଷିଣା ଭଗବାନ ଗୃହୀତ ସୋହମ କଥାନୁ ବିସୃଜେ ତବ ଭୃତ୍ୟ ସେବା।
ଏ ସଂସାରର ଉଦ୍ଧାର ପାଇବାକୁ ହେଲେ ଯିଏ କାମନା ଶୂନ୍ୟ ପୁରୁଷ ସିଏ ଆମକୁ ଉଦ୍ଧାର କରିପାରିବ। ଆମ ହାତ ବନ୍ଧା ହେଇଛି, ଗୋଡ଼ ବନ୍ଧା ହେଇଛି, ଆଉ ଜଣେ ହାତ ଗୋଡ଼ ବନ୍ଧା ହେଇ କୂଅ ଭିତରେ ପଡ଼ିଛି, ଆମେ ଜଣଙ୍କୁ ଉଦ୍ଧାର କରିପାରିବା? ଆମର ଯଦି କାମନା ବାସନା ଅଛି, ଆମ ସଙ୍ଗ ଯିଏ କରିବ ତାର ଭାବନା ସେ ରହିବ ସମାନ ଷ୍ଟାଣ୍ଡାର୍ଡ଼ରେ ଆମେ। କିନ୍ତୁ ଯେଉଁମାନେ ସେ ଜଗତରୁ ଆସନ୍ତି, ନାରଦ ମୁନିଙ୍କ ଭଳି, ପ୍ରହ୍ଲାଦ ମହାରାଜଙ୍କ ଭଳି, ଆଚାର୍ଯ୍ୟବର୍ଗଙ୍କ ଭଳି, ପ୍ରଭୁପାଦଙ୍କ ଭଳି, ଗୁରୁଦେବଙ୍କ ଭଳି ଆଚାର୍ଯ୍ୟ ଯେଉଁମାନେ ଆସନ୍ତି, ସେମାନେ ଆତ୍ମସାତ ଜୀବ କରନ୍ତି। ଆତ୍ମସାତ ମାନେ ନିଚର ବୋଲି କରିଦିଅନ୍ତି, ଅୟମ୍ ଜୀବ ମଦୀୟ। ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ଅୟମ୍ ଜୀବ ମଦୀୟ ଭବତୁ ଇତି ମୟି ସ୍ୱସତ୍ତ୍ୱମ ଆରୋପ୍ୟ। ଭଗବାନ ଯେଭଳି ଗୋଟେ ଜୀବ ଉପରେ କୁହନ୍ତି ଏଇ ଜୀବଟା ମୋର, ସେଭଳି ସାଧୁ ଯେତେବେଳେ କହିବ ଅୟମ୍ ଜୀବ ମଦୀୟ ଇତି ସତ୍ତ୍ୱ ଆରୋପ୍ୟ, ତା ଉପରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରଖିବ, ଇଏ ମୋର ଶିଷ୍ୟ। ସେତେବେଳେ ଜଣଙ୍କର ଆତ୍ମସାତ ଅବସ୍ଥା ଆସିଲା। କାଲି ଶୁଣୁଥିଲେ ନା, ଶକ୍ତି ବୁଦ୍ଧି ହୀନ ଆମି ଅତି ଦିନ କର ମୁହରେ ଆତ୍ମସାତ। ଆତ୍ମସାତ ଯେମିତି ଗୋଟେ ଉଦାହରଣ ଆପଣ ଶୁଣନ୍ତୁ, ବୁଝିହେବ। ଯେମିତି ଗୋଟେ ଚାକର ତାର ଛୁଆଟି ବେଳୁ ରହିଛି ସେ ମାଲିକ ଘରେ, ଛୁଆଟି ବେଳୁ ରହିଛି। ଯେତେବେଳେ ଆଜି ମାଲିକ ଚାକରଟି ବିବାହ ହେବ, ମାଲିକ କ'ଣ କରିବ କୁହନ୍ତୁ? ସିଏ ବିବାହ ହେବ ନା ମାଲିକ ବିବାହ କରେଇବ? ମାଲିକ ପଚାରିବ, ତୋର ବିବାହ ବସିଲା, ବିବାହ ହେଲୁଣି କିରେ? ନା ବାବୁ, ଆଉ କ'ଣ ବିବାହ ହେବି, ମୁଁ ଚଳିବି କେମିତି, କ'ଣ କରି? ବାବୁ ତାର ବ୍ୟବସ୍ଥା କରୁଛି, ଝିଅଟାକୁ ମୁଦି ଦରକାର, ଶାଢ଼ୀ ଦରକାର, ବିବାହ ହେବ, ତା ପାଇଁ ବ୍ୟବସ୍ଥା କିଏ କରୁଛି? ମାଲିକ କରିଦେଉଛି, କାହିଁକିନା ସେ ଆତ୍ମସାତ କରିଦେଇଛି, ସେ ସମ୍ପୂର୍ଣ୍ଣ ଏହା ଉପରେ ନିର୍ଭର କରିଦେଇଛି। ଆଉ ଚାକର ବି ମାଲିକ ଉପରେ ସମ୍ପୂର୍ଣ୍ଣ, ଏ ମାଲିକ ବି ଚାକର ଉପରେ ସମ୍ପୂର୍ଣ୍ଣ ସତ୍ତ୍ୱ ଆରୋପ କରିଦେଇଛି, ଇଏ ମୋର ମୋ ଉପରେ ନିର୍ଭର କରି ରହିଛି, ଆଉ ଇଏ ମୋର ଲୋକ, ଆଉ ଆକୁ ମୁଁ କାହିଁକି ତ୍ୟାଗ କରିବି? ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ମୁଁ ବି ସେଭଳି କୂପରେ ପଡ଼ିଥିଲି, କିନ୍ତୁ ମୁଁ ଆଜି ସଂସାରରୁ ଉଦ୍ଧାର ପାଇଗଲି। ମୁଁ ଅସୁର କୂଳରେ ଜନ୍ମ ହେଇଥିଲି, ମୁଁ କେଉଁ ଉଚ୍ଚ କୂଳରେ ଜନ୍ମ ହେଇନଥିଲି, ମୁଁ ସେଇ ମାତୃଗର୍ଭରେ ଥିଲାବେଳେ ଇନ୍ଦ୍ର ମୋତେ ମାରିଦେଇଥାନ୍ତି, କିନ୍ତୁ ମୋର ବଡ଼ ଭାଗ୍ୟ ଆତ୍ମସାତ ମୋତେ କଲେ। କିଏ? କୃତ୍ୱାତ୍ମସାତ ସୁରର୍ଷିଣା, ସୁରର୍ଷି ଦେବଲୋକରେ ସେ ହେଉଛନ୍ତି ଋଷି ନାରଦ, ଭଗବାନଙ୍କର ଅବତାର। କେବଳ ସଂସାରର ମଙ୍ଗଳ ପାଇଁ ସବୁବେଳେ ବୁଲନ୍ତି, କେମିତି ଜୀବ ଗୁଡ଼ିକ ଉଦ୍ଧାର ହେବେ, କେମିତି ଭଗବାନଙ୍କର ଚରଣ କମଳରେ ତାଙ୍କର ମତି ରହିବ, ଏଥିପାଇଁ ସବୁବେଳେ ଭ୍ରମଣ କରୁଛନ୍ତି ସବୁବେଳେ। ଏ ସତ୍ୟ ଯେତେ ପର୍ଯ୍ୟନ୍ତ ଆମକୁ ଜଣେ ଶୁଦ୍ଧ ଭକ୍ତ ଅଙ୍ଗୀକାର ନ କରିଛନ୍ତି, ସେତେ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ପାଇପାରିବା ନାହିଁ। କେହି ପ୍ରଶ୍ନ କରିପାରନ୍ତି, ଆମେ ଦେଖୁଛେ କେହି କେହି ତ ଭଗବାନଙ୍କ ସାଙ୍ଗରେ କଥା ହେଉଛନ୍ତି, ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି, ହେଇପାରେ, କିନ୍ତୁ ଇଏ ବି ଭଗବାନ ଆପଣଙ୍କୁ ଆତ୍ମସାତ କରିନାହାନ୍ତି, ନିଜରେ କରିନାହାନ୍ତି, ସମ୍ପୂର୍ଣ୍ଣ ନିଜରେ କରିବେନି। ଭଗବାନଙ୍କର ଗୁରୁଙ୍କର ବିନା ଜଣେ ଶୁଦ୍ଧ ଭକ୍ତଙ୍କର, ଗୁରୁ ମାନେ ଜଣେ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ମାନେ ହି ହାଭ୍ ନୋ ଅଦର ଡିଜାୟାର ଦ୍ୟାନ୍ ଟୁ ପ୍ଲିଜ୍ କୃଷ୍ଣ। ଗୁରୁ ମିନ୍ସ 24 hours ଏନ୍ଗେଜ୍ ଇନ୍ ଲଭିଂ ସର୍ଭିସ୍ ଅଫ୍ କୃଷ୍ଣ। ଆମର ଗୁରୁଦେବ କୁହନ୍ତି 24 hours କେବଳ ଭଗବାନଙ୍କର, ଏ ଜୀବମାନେ କିଭଳି ପ୍ରଭୁଙ୍କ ସେବାରେ ଲାଗିବେ, ଏଇ ଥଟ୍ସରେ ଅଛନ୍ତି। ଗୁରୁ ଇଜ୍ ନଟ୍ ଏ ପୋଷ୍ଟ, ଦିସ୍ ଇଜ୍ ଗୁରୁ ବିଜନେସ୍। 24 hours 24 hours କେବଳ କୃଷ୍ଣ ଚିନ୍ତା, ସେ ହେଉଛନ୍ତି ଗୁରୁ। ସିଏ ଯେତେବେଳେ ଆତ୍ମସାତ କରିବେ, ସିଏ ଯେତେବେଳେ ଗୋଟେ ଜୀବକୁ ନିଜର କରିବେ, ଜଣେ ଧର୍ମ ଅର୍ଥ କାମ ଭଗବାନଙ୍କୁ ଭଜନ କଲା ମାନେ ଖେଳ ଖେଳରେ ମିଳିଯିବ। କିନ୍ତୁ ଭକ୍ତି, ଶୁଦ୍ଧ ଭକ୍ତି ମିଳିବ ଯେତେବେଳେ ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ ତୁମକୁ କୃପା କରିବ, ନହେଲେ ହେବି ହେଇପାରିବନି। ମୁଁ ବହୁତ ଦିନ ପୂର୍ବେ ଏ କଥା କହିଥିଲି ଏଇଠି ଭକ୍ତ ଚରିତ୍ରରେ, ଯମୁନାଚାର୍ଯ୍ୟ ତ ପ୍ରସିଦ୍ଧ ଆଚାର୍ଯ୍ୟ, ଯମୁନାଚାର୍ଯ୍ୟଙ୍କର ସ୍ତୋତ୍ର ଦକ୍ଷିଣ ଭାରତରେ ପ୍ରସିଦ୍ଧ ଭକ୍ତିମନ ଠାକୁର, ସେଗୁଡ଼ିକୁ ସବୁ ବେଙ୍ଗଲୀ ପ୍ରୟାର କରିଛନ୍ତି। କୃଷ୍ଣ ତ୍ୱଦୀୟ ପଦ ପଙ୍କଜ ପଞ୍ଜରାନ୍ତମ ଅଦ୍ୱୈବ ବିଶ ତୁମାନ ସରାଜ ହଂସ, ଇ କୁଳଶେଖରଙ୍କର ଭୁଲ କହିଲି, ଯମୁନାଚାର୍ଯ୍ୟଙ୍କର ବହୁତ ସୁନ୍ଦର ସୁନ୍ଦର ପ୍ରାର୍ଥନା ଅଛନ୍ତି, ଯମୁନାଚାର୍ଯ୍ୟ ସ୍ତୋତ୍ର ଅଛନ୍ତି। ନଚ ଧର୍ମ ନିଷ୍ଠମ ନଚ ଆତ୍ମବେଦୀ, ପ୍ରଭୁ ମୁଁ ଧର୍ମନିଷ୍ଠ ନୁହେଁ, ମୁଁ ଆତ୍ମବେଦୀ ନୁହେଁ, ମୁଁ କେବଳ ଅନନ୍ୟ ଶରଣ ଆପଣଙ୍କର ପାଦ ତଳେ ଯାଉଛି। ଅତି ଦିନ ପ୍ରାର୍ଥନା ଯମୁନାଚାର୍ଯ୍ୟଙ୍କର, ତାଙ୍କର ଶିଷ୍ୟ ବହୁ ପ୍ରଧାନ ପ୍ରଧାନ ଶିଷ୍ୟ ଥିଲେ, ଯେଭଳି ଭଗବାନଙ୍କର ଭକ୍ତ ଭଗବାନ ତାଙ୍କ ସାଙ୍ଗରେ ବୈକୁଣ୍ଠକୁ ପଠେଇବା ପାଇଁ ଭଗବାନ ତାଙ୍କ ସାଙ୍ଗେ ଝଗଡ଼ା କଲେ। ଏଇ କଳିଯୁଗରେ ସେ କହୁଛନ୍ତି ମୁଁ ସେବା କରି, ଭଗବାନ କହିଲେ ନା ନା ତୁ ଏତେ କଷ୍ଟରେ ସେବା କରୁଛୁ ନା ମୋତେ ଭଲ ଲାଗୁନି। କହିଲେ ପ୍ରଭୁ ମୋତେ ତ ଆନନ୍ଦ ଲାଗୁଛି, ଆପଣ କାହିଁ କଷ୍ଟ ଲାଗୁଛି, ସରଟା ମୋର, ମୁଁ ଏଇ ବୁଢ଼ା ବୟସରେ ତଳେ ଆପଣଙ୍କୁ ରୋଷେଇ କରିକି ଭୋଗ ଲାଗି ମୋତେ ତ ବହୁତ ଆନନ୍ଦ ଲାଗୁଛି, ଆପଣ କାହିଁକି ନା 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 ତୁମେ ପଳା, ତୁମେ ବୈକୁଣ୍ଠକୁ ଯାଅ, ଏତେ ଦିନ ମୋର ସେବା କଲଣି ମୁଁ ଋଣୀ ହେଇଯିବି, ତୁମେ ଆନନ୍ଦରେ ରୁହ। କିନ୍ତୁ ଭଗବାନଙ୍କର ଇଚ୍ଛା ତା ନଥିଲା, ଭଗବାନଙ୍କର ଇଚ୍ଛା ଗୋଟେ ବଡ଼ ବିଚିତ୍ର ଥିଲା, ସେ ଚାହୁଁନଥିଲେ ଯମୁନାଚାର୍ଯ୍ୟଙ୍କ ସହିତ ରାମାନୁଜାଚାର୍ଯ୍ୟଙ୍କର ଭେଟ ହଉ ବୋଲି, କାରଣ ରାମାନୁଜାଚାର୍ଯ୍ୟ ତାଙ୍କ ନିକଟରୁ ଦୀକ୍ଷା ନେବା ପାଇଁ ଚାହୁଁଥିଲେ। ଭଗବାନ ଜାଣନ୍ତି ଯଦି ରାମାନୁଜାଚାର୍ଯ୍ୟ ଯମୁନାଚାର୍ଯ୍ୟଙ୍କ ଦୂର ଦୀକ୍ଷା ନେଇଯିବେ, ଏ ସଂସାରରେ ମୋର ମାୟା ରହିବନି, ଏ ଶୁଦ୍ଧ ଭକ୍ତ, ଇଏ ତ ଲକ୍ଷ୍ମଣଙ୍କର ଅବତାର, ଇଏ କିଛି ସଂସାର ମାୟା ଫାୟା ରଖିବେନି, ସବୁ ନିୟମକୁ ବଦଳାଇ ଦେବେ, ଏତେ ପ୍ରଭାବଶାଳୀ। ଆରେ ଜୀବର କାମନା ଅଛି ନା, ସେ କାମନା ଭୋଗ୍ୟ କେମିତି, ଇଏ ତ ଚାହୁଁଛନ୍ତି ପୁରା ଶୁଦ୍ଧ ଭକ୍ତି, ରାମାନୁଜାଚାର୍ଯ୍ୟ ଶୁଦ୍ଧ ଭକ୍ତିର କଥା। ସେ ଯମୁନାଚାର୍ଯ୍ୟଙ୍କର ପ୍ରସିଦ୍ଧ ଶିଷ୍ୟମାନେ ଥିଲେ, ସବୁ ଭଗବତ ତତ୍ତ୍ୱଦ୍ରଷ୍ଟା ଭଗବତ ଦ୍ରଷ୍ଟା ଶିଷ୍ୟ ଥିଲେ। ତାଙ୍କ ଭିତରେ ଏଇ ଆତ୍ମସାତ କଥାରେ ପଡ଼ିଛି, କେମିତି ଭଗବାନ ଆତ୍ମସାତ କରନ୍ତି। କାଞ୍ଚିପୂର୍ଣ୍ଣ ବୋଲି ତାଙ୍କର ଜଣେ ଶିଷ୍ୟ ଥିଲେ, ସେ ଏଭଳି ପ୍ରସିଦ୍ଧ ଭକ୍ତ ବରଦରାଜ, ବରଦରାଜ ସାଙ୍ଗରେ ଖେଳନ୍ତି, ତାଙ୍କ ସାଙ୍ଗରେ ବାଗୁଡ଼ି ଖେଳ, କୁସ୍ତି ଖେଳ ସବୁ ଖେଳନ୍ତି, ଏମିତି ଖେଳନ୍ତି ସନ୍ଧ୍ୟା ହେଲା ମାନେ ଚାରିଟା ବାଜିଲା ମାନେ ଡାକିବେ ଆସ ଯିବା ଖେଳିବା, ବିଗ୍ରହ ରୂପରେ ନାହିଁ ବାଳକ ରୂପରେ ଖେଳନ୍ତି, ପୁଣି ମନ୍ଦିର ଆସିକି ବିଗ୍ରହ ରୂପରେ ଠିଆ ହେଇଯାଆନ୍ତି। କିନ୍ତୁ ଆମକୁ ଏତେ ଆନନ୍ଦ ଲାଗେ, ସଖ୍ୟ ରସରେ ଖେଳନ୍ତି, କିନ୍ତୁ କାଞ୍ଚିପୂର୍ଣ୍ଣ ଯେତେବେଳେ ଯିବେ ଆଲିଙ୍ଗନ କରିବା ପାଇଁ, ଯେତେବେଳେ ଯିବେ ମୁଁ ଆଲିଙ୍ଗନ କରିବି ମନା କରିବି, ଆଲିଙ୍ଗନ ଦେବିନି, ଆଉ ଯାହା କରୁଛୁ କର, କଥା କହିବୁ ଖେଳିବୁ ସବୁକିଛି କରିବୁ, ଆଲିଙ୍ଗନ ତ ପାଇବୁ, ମୋର ଦୋଷ କ'ଣ, ମୋର ଅଭାବ କ'ଣ, ଯଦି ମୋର ଭକ୍ତି ନାହିଁ ପ୍ରଭୁ ମୋତେ ମୋ ସାଙ୍ଗରେ ଦର୍ଶନ, ମୋତେ ଦର୍ଶନ ଦେଉଛନ୍ତି, ମୋ ସାଙ୍ଗରେ କଥା କହୁଛନ୍ତି, ମୋ ସାଙ୍ଗରେ ଖେଳୁଛନ୍ତି, କିନ୍ତୁ ଆଲିଙ୍ଗନ କାହିଁକି, କାରଣ ଭଗବାନ ସମସ୍ତଙ୍କୁ ଆଲିଙ୍ଗନ ଦିଅନ୍ତି ନା, ଆଲିଙ୍ଗନ ହେଉଛି ଭଗବାନଙ୍କର ସବୁଠୁ ବଡ଼ ଆଶୀର୍ବାଦ, ଆଉ ସମସ୍ତଙ୍କ ମସ୍ତକରେ ହସ୍ତ ରଖନ୍ତି ନା, ଏ ଦୁଇଟା ହେଉଛି ଭଗବାନଙ୍କର ବିଲକ୍ଷଣତା। ଏପଟି ପ୍ରହ୍ଲାଦ ଧ୍ରୁବଙ୍କ ମସ୍ତକରେ ହସ୍ତ ଦେଇନାହାନ୍ତି, ପପର୍ଶ କୃପୟା କପୋଲମ, ଏ କମ୍ଭୁ ଶଙ୍ଖକୁ ଛୁଇଁଲେ କିନ୍ତୁ ହସ୍ତ ଦେଲେନି, ଏଇଟା ବିଲକ୍ଷଣ ଭଗବାନଙ୍କର ଦୁଇଟା, ଆଲିଙ୍ଗନ ଦେବେନି ସାଧାରଣ ଭକ୍ତକୁ, କଥାବାର୍ତ୍ତା କରିପାରନ୍ତି, ଦର୍ଶନ ଦେଇପାରନ୍ତି, ସେବାର ସୁଯୋଗ ଦେଇପାରନ୍ତି, ଆଲିଙ୍ଗନ ଦେବେନି। କାଞ୍ଚିପୂର୍ଣ୍ଣ ସବୁବେଳେ ବିଚାର କରନ୍ତି ମୋର ଦୋଷଟା କେଉଁଠି ରହୁଛି, ମୋର କ'ଣ ଦୋଷ ରହୁଛି, କେଉଁଠି ଦୋଷ ରହୁଛି କୁହନ୍ତୁ ଆପଣ ନା। ଯେପର୍ଯ୍ୟନ୍ତ ଜଣେ ଶୁଦ୍ଧ ନିଷ୍କାମ ଭକ୍ତ, ଆରେ ଇଏ ତ ଇଏ ବି ଭଗବାନଙ୍କୁ ଦେଖୁଛନ୍ତି ନା, ଭଗବାନ ଯେଉଁ ଷ୍ଟାଣ୍ଡାର୍ଡରେ ଚିନ୍ତା କରନ୍ତୁ, ଭଗବାନ ଯେତିକି ଶୁଦ୍ଧ ଯିବ ସେତିକି ଶୁଦ୍ଧ ଅବସ୍ଥାକୁ ଯିବାକୁ ହେଲେ, ଯିଏ ସେଇ ଶୁଦ୍ଧ ଅବସ୍ଥାରେ ଅଛି ସେ ତାକୁ ଶୁଦ୍ଧ କରିବ, ସେତେବେଳେ ଜଣେ ଭଗବାନଙ୍କର ଲେବୁଲକୁ ବୁଝିବ, ଭଗବାନଙ୍କ ସହିତ ରସାସ୍ୱାଦନ କରିପାରିବ। କେତେ ଶୁଦ୍ଧତା ଆବଶ୍ୟକ ଆମ ଜୀବନରେ ଚିନ୍ତା କରନ୍ତୁ, ଭଗବାନଙ୍କୁ ଦେଖିକି ଖେଳିବା ଲୋକ ଆଲିଙ୍ଗନ ପାଉନା, କ'ଣ କରିବେ? କହିଲେ ତୁମେ ଗୋଟେ କାମ କର, ଜଣେ ଶୁଦ୍ଧ ଭକ୍ତଙ୍କର ଯେତେବେଳେ ତୁମକୁ ଅଙ୍ଗୀକାର କରିବେ, ଆତ୍ମସାତ କରିବେ, ସେତେବେଳେ ତୁମେ ମୋର ଆଲିଙ୍ଗନ ପାଇବ। ଇଏ କଲେ, ଇଏ ଚାଲିଲେ। କହିଲେ କ'ଣ କରିବି, ଶୁଦ୍ଧ ଭକ୍ତ ତ ମୋ ଗୁରୁ ଭାଇ ଜଣେ ଅଛନ୍ତି, ମହାପୂର୍ଣ୍ଣ, ଗୋଷ୍ଠୀପୂର୍ଣ୍ଣ, କାଞ୍ଚିପୂର୍ଣ୍ଣ, ତାଙ୍କର ପ୍ରାୟ ଶିଷ୍ୟଙ୍କ ନାଁ ସବୁ ପୂର୍ଣ୍ଣ। ଗୁରୁ ଭାଇ ପାଖକୁ ଆସିଲେ, ମହାପୂର୍ଣ୍ଣଙ୍କ ପାଖରେ ଆସିଲେ, ବେଶ ବଦଳେଇ ଗାଏ। ଏଇ ବେଶରେ ଗଲେ କ'ଣ ଗୁରୁ ଭାଇ ତାଙ୍କୁ ଗ୍ରହଣ କରିବ ନା କ'ଣ? ବେଶକୁ ବଦଳେଇ ଆଉ ଶିକା ବିକା କାଟି ମୁଣ୍ଡନ କରି ପୁରା ଅଲଗା ବେଶରେ ଆସିଲେ। ଆସିକରି କହିଲେ, ଆଜ୍ଞା ମୁଁ ଆପଣଙ୍କ ଆଶ୍ରମରେ ରହିବି। କହିଲେ ଆଶ୍ରମରେ ରହିବ ନା? ହଁ ନା, ଆଶ୍ରମରେ ରହିବି। କ'ଣ କରିବ, କି ସେବା କରିବ? ଆଜ୍ଞା ଆପଣ ଯେଉଁ ସେବା ଦେବେ। କହିବ ଯା ଯା ଗାଈ ଚରିବୁ ଯା। ତାଙ୍କୁ ଭାବିଲେ କୋଉ ଗାଉଁଲି ଲୋକ ଆସିଛି ଆଉ, ଆଗରୁ ମଠରେ ପ୍ରଥମେ ଆସିଲେ ସେବା ହେଲା ଗାଈ ଚରିବା, ଗୋମାଙ୍କର ସେବା, ମନ୍ଦିର ପରିଷ୍କାର, ମଠ ପରିଷ୍କାର, ନହେଲେ ଗୋମାତାଙ୍କ ସେବା। ଏଇଟାରେ ଇନ୍ଦ୍ରିୟ ଗୁଡ଼ିକ ଶୁଦ୍ଧ ହୁଏ, ଜୀବଟା କୃପା ପାଏ। ଏସବୁ ଧୀରେ 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 କଳିର ପ୍ରଭାବରେ ସବୁ ଚାଲିଯାଉଛି। ସେଥିପାଇଁ ଭକ୍ତି ଜୀବନରେ ଭକ୍ତମାନଙ୍କର ସେବାର ମନୋଭାବ ଯୋଗୁଁ ଆଜି ଅଗ୍ରଗତି ହେଇପାରୁନି। ସେବାର ମନୋଭାବ ନାହିଁ। ସେବା କୌଣସି ଗୋଟେ ଅଫିସିଆଲ ଡ୍ୟୁଟି ନୁହେଁ। ଆମର ଗୁରୁଦେବ କୁହନ୍ତି, ୱାନ୍ ଆଡଜେକ୍ଟିଭ୍ ଇଜ୍ ଦେୟାର, ନଟ୍ ସର୍ଭିସ୍, ନଟ୍ ଅର୍ଡିନାରୀ ସର୍ଭିସ୍, ଲଭିଙ୍ଗ ସର୍ଭିସ୍ ଇଜ୍ ଦେୟାର। ଭଗବାନ ଦେଖୁଛନ୍ତି ମୋ ସେବାଟା କେମିତି କରୁଛି। ସଂସାର ଲୋକ ବା 6 ଘଣ୍ଟା ଡ୍ୟୁଟି କରୁଛନ୍ତି, କ'ଣ ଆଜି ଗଭର୍ଣ୍ଣମେଣ୍ଟ କେତେ କରୁଛି? 6 ନା 8? ହଁ 8 ଘଣ୍ଟା। ଇଚ୍ଛା ଥାଉ ନ ଥାଉ, ପଇସା ପାଇବାକୁ ହେଲେ 8 ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ। ଆଉ ଭକ୍ତ ଜୀବନ ଘଣ୍ଟାର ଡ୍ୟୁଟି ନୁହେଁ, ଭକ୍ତ ଜୀବନଟା ସମର୍ପିତ ଜୀବନ। ଯେତେବେଳେ ତୁମକୁ ଡକା ହବ ପ୍ରଭୁଙ୍କ ସେବା ପାଇଁ ପ୍ରସ୍ତୁତ, ତାହେଲେ ତୁମେ ସେବକ। ଜୀବନଟା କାହିଁକି, ଜଣେ କାହିଁକି ସମର୍ପିତ ହୁଏ? ସେବା ପାଇଁ ତ ନା, ସୁଖ ପାଇଁ? ସେବା ପାଇଁ। ଆଗରୁ ସେବା, ଗାଈ ସେବାକୁ ଯାଇଛନ୍ତି, ପ୍ରତିଦିନ ଗାଈ ଗୋଡ଼ନ୍ତି, ଗାଈ ଗାଈ ଚରାନ୍ତି, କିଛି ଦିନ ଚାଲିଗଲେଣି। କାରଣ ତାଙ୍କ ଉଦ୍ଦେଶ୍ୟ ଭଗବାନ ଭରଦ୍ୱାଜ କହିଛନ୍ତି, ଜଣେ ମହାତ୍ମା ତୁମକୁ ଆତ୍ମସାତ କଲେ, ନିଜର କଲେ, ମୁଁ ତୁମକୁ ଆଲିଙ୍ଗନ ଦେବି, ନନ୍ଦ ଦେବିନି। ସେ ଭରଦ୍ୱାଜ ଆଜି ବି ଅଛନ୍ତି କାଞ୍ଚିପୁରରେ, ମୁଁ ତ ଯାଇନି, ବହୁତ ଇଚ୍ଛା ଯିବା ପାଇଁ ଦକ୍ଷିଣ, କିନ୍ତୁ ଭୟ, ଯାଇପାରୁନି। ପୁଣ୍ଡରୀନାଥ, ପଣ୍ଡରୀନାଥ ତାଙ୍କୁ ଆଉ ବରଦରାଜ, ତାଙ୍କର ବହୁ ଲୀଳା, ବହୁ ବିଗ୍ରହ ରୂପରେ ପ୍ରଭୁ କଳି ଯୁଗରେ ଏତେ ଲୀଳା କରିଛନ୍ତି, ଅଲଗା କୋଇ ଯୁଗରେ ନାହିଁ ସେ ଦୁଇ ଠାକୁରଙ୍କର। ବରଦରାଜ କହିଦେଲେ ତ ଇଏ ତ ଗଲେ, ମହାପୁରୁଙ୍କ ପାଖରେ ଗାୟାଳ ହେଇକି ରହିଲେ। ଗୋଟିଏ ଦିନ ଗାଈମାନେ ଫେରି ଆସିଲେଣି, ମହାପୁରୁଣ ଦେଖୁଛନ୍ତି ଗାଈମାନେ ଫେରି ଆସିଲେ, କାହିଁକି ମୋ ଗାୟାଳଟା ଫେରିଲାନି? ଇଏ ହେଉଛନ୍ତି କାଞ୍ଚିପୁରମ୍, ତାଙ୍କ ଗୁରୁ ଭାଇ, କାହିଁ ଫେରିଲାନି? ଇଏ କାହିଁ ଫେରୁନି? ଦେଖିଲେ ସନ୍ଧ୍ୟା ହେଇଗଲା, ରାତିରେ ବି ଫେରିଲେନି, ଭୋର ଭୋର ହେଇଛି, ସକାଳୁ ସକାଳୁ ଯାଉଛନ୍ତି ଡାକି ଡାକିକା। ଯାହାକୁ ଦେଖୁଛନ୍ତି, ଆରେ ମୋ ଗାୟାଳକୁ ତୁମେ ଦେଖିଛ, ମୋ ଗାଈ ଚୋରୁଆଳିକୁ ତୁମେ ଦେଖିଛ? ଇଏ ଇଏ ସେତେବେଳେ ଲୁଚିକି ଶୁଣୁଛନ୍ତି, ଆରେ ଏବେ ମୁଁ ନିଶ୍ଚିତ ବରଦରାଜଙ୍କର କୃପା ପାଇବି। କାହିଁକି? ମୋ ଗାୟାଳ ବୋଲି କହିଲେଣି ନା, ମୋତେ ନିଜର କରିନେଲେଣି ନା, ମୋତେ କହିଦେଲେ, ଆରେ ମୋ ଗାୟାଳକୁ ଦେଖିଛ, ମୋ ଗାୟାଳକୁ ଦେଖିଛ, ସବୁ ଲୋକଙ୍କୁ ପଚାରୁଛନ୍ତି। ଇଏ ଆସିଲେ ଗୋଡ଼ତଳେ ପଡ଼ିଗଲେ, କାଞ୍ଚିପୂର୍ଣ୍ଣ ଆସିଲେ, ମହାପୁରୁଣ ଗୋଡ଼ତଳେ ପଡ଼ିଗଲେ। କହିଲେ, ଆଜ୍ଞା ମୋ ଜୀବନ ଆଜି ଧନ୍ୟ ହେଇଗଲା। ନା କ'ଣ, କିଏ ତୁମେ? ତୁମେ ତ ଗାଈ ଚୋ। କହିଲେ, ଆଜ୍ଞା ମୁଁ ଗାଈ ଚରିଆ ନୁହେଁ, ମୁଁ ହେଉଛି କାଞ୍ଚିପୂର୍ଣ୍ଣ, ଆପଣଙ୍କ ଗୁରୁ ଭାଇ। ନା କାହିଁକି ଆସିଥିଲ? ନା ବରଦରାଜ ମୋତେ କହିଥିଲେ, ମୋତେ ପୂର୍ଣ୍ଣ କୃପା କରୁନାହାନ୍ତି, ଯଦି ଜଣେ ଶୁଦ୍ଧ ଭକ୍ତ ମୋତେ ଆତ୍ମସାତ ନ କରିବ। ଏବେ ମୋର ପୂର୍ଣ୍ଣ ବିଶ୍ୱାସ ଆସିଗଲା, ବରଦରାଜ ମୋତେ ଆଲିଙ୍ଗନ କରି, ଆଜ୍ଞା ଯାଇକି ପହଞ୍ଚୁ ପହଞ୍ଚୁ ବରଦାର ଡାକୁଛନ୍ତି, ଆସ ଆସ, ହେଇଗଲା ଏବେ ପରୀକ୍ଷାରେ ପାସ୍ ହେଇଗଲା, ମୁଁ ତୁମକୁ ଆଲିଙ୍ଗନ କରିବି, ଆସ। ଏହାକୁ ଆତ୍ମସାତ କୁହାଯାଏ, କୃତ୍ୱା ଆତ୍ମସାତ ସୁରର୍ଷିଣାମ, ମୋତେ ସୁରର୍ଷି ନାରଦ ମୁନି ଗର୍ଭରୁ ମୋତେ ଆତ୍ମସାତ କରିଛନ୍ତି, ନିଜର କରିନେଇଛନ୍ତି। କଥମ ବିସୃଜିତ ତବ ଭୃତ୍ୟ ସେବା, ପ୍ରଭୁ ମୁଁ ଆପଣଙ୍କର ସେବାକୁ ଆପଣଙ୍କର ସେବାକୁ କହୁନାହାନ୍ତି, ଆପଣଙ୍କର ଭୃତ୍ୟ ସେବାକୁ ମୁଁ କେମିତି ଛାଡ଼ିବି। ଇଏ ବାସ୍ତବିକ ଜୀବନ, ଭକ୍ତି ଜୀବନ। ଆମର ଯେତେବେଳେ ସେବାର ସୁଯୋଗ ଥିଲା ସେତେବେଳେ ତତ୍ତ୍ୱ ଜାଣିନୁ, ଯେତେବେଳେ ତତ୍ତ୍ୱ ଜାଣିଲୁ ସେତେବେଳେ ଆଚାର୍ଯ୍ୟ ନାହାନ୍ତି। ଆମ ଜୀବନରେ ଏଇ ଅବସ୍ଥା ହେଲା। ସେବାକୁ ଏଭଳି କରାଯାଏ, ଗୁରୁବର୍ଗ ଯାହା ଆଦେଶ ଦେଲେ, ଗୁରୁଦେବ ଯାହା ଆଦେଶ ଦେଲେ, ତାହିଁ ଜୀବନର ସର୍ବସ୍ୱ। ସୁଖମ୍ ମସ୍ତୁ ଦୁଃଖମ୍ ମସ୍ତୁ ସଂସାର ନଶ୍ୟତୁ ମାନ ନଶ୍ୟତୁ। ଏଥିରେ ସୁଖ ହଉ ଦୁଃଖ ହଉ ସଂସାର ମୁଁ ପାର ହୁଏ କି ନ ହୁଏ, ସ୍ୱପ୍ନ ପି ନ ଅଭିଳାଷୀୟମ, ମୋର ସ୍ୱପ୍ନରେ ଅନ୍ୟ ଅଭ୍ୟାସ ଅନ୍ୟ ଅଭିଳାଷ ନାହିଁ। ଏଇଟା ହେଉଛି ବ୍ୟବସାୟତ୍ମିକା ବୁଦ୍ଧି। ପ୍ରଭୁଜୀ ମହାରାଜ ତାଙ୍କ ପରପୋଟର ଦୁଇଟି କଥା ଲେଖୁଛନ୍ତି। ୱାନ୍ କ୍ୟାନ୍ ଆଚିଭ୍ ଦି ସିଡ୍ ଅଫ୍ ଡିଭୋସନାଲ ସର୍ଭିସ୍ ବାଇ ଦି ମର୍ସି ଅଫ୍ ଗୁରୁ। ଜଣେ ଗୁରୁଦେବଙ୍କର କରୁଣାରୁ ଭକ୍ତିର ବୀଜକୁ ପ୍ରାପ୍ତ ହୁଏ। ଏଣ୍ଡ ଦେନ୍ ବାଇ ଦି ମର୍ସି ଅଫ୍ କୃଷ୍ଣ, ଫାଷ୍ଟ ବାଇ ଗୁରୁ ଦେନ୍ ବାଇ ଦି ମର୍ସି ଅଫ୍ କୃଷ୍ଣ। ୱାନ୍ ମଷ୍ଟ ଫାଷ୍ଟ ବି ପ୍ରିପେୟାର୍ ଟୁ ସର୍ଭ ଦି ସ୍ପିରିଚୁଆଲ ମାଷ୍ଟର। ପ୍ରଥମେ ଜଣେ ଗୁରୁଦେବଙ୍କୁ ସେବା କରିବା ପାଇଁ ପ୍ରସ୍ତୁତ ହେବା ଦରକାର। ଏହା ଆମର ପରମ୍ପରା ନୁହେଁ, ତୁମେ ଦୀକ୍ଷା ନେଇଛ ଯେଉଁଠି ରହିକି ବି ସେବା କର ନା। ଭାଗବତ ଧର୍ମ ଆମେ ଯାହା ଶୁଣିଛୁ, ଆମର ଗୁରୁଙ୍କର ଗୁରୁଦେବଙ୍କର ଶିକ୍ଷା ସବୁବେଳେ ଆନୁଗତ୍ୟ। ଇଏ ଗୋଟେ ଅସୁବିଧା କ'ଣ ହୁଏ, ଆନୁଗତ୍ୟ ନ ରହିଲେ ଭକ୍ତ ଜୀବନ କର୍ମୀ ଜୀବନଠୁ ବି ଡେଞ୍ଜର ହେଇଯାଏ। ଆମେ ଏଇଟା ପ୍ରାକ୍ଟିକାଲି ଦେଖୁଛୁ ବର୍ତ୍ତମାନ ସମାଜରେ। କର୍ମୀ ଲୋକର ଆନୁଗତ୍ୟ ଅଛି ବୋଲି ଦେଖୁଛି, ଆଜି ବଡ଼ ଡେଭଲପ୍ କରିକି ପଳାଉଛି, ଇଞ୍ଜିନିୟର ହଉ ଡକ୍ଟର। ଆମେ ଦେଖୁଛୁ ଏଇଠି ଏଇ ଯେଉଁ ଆମର କନଷ୍ଟ୍ରକ୍ସନ୍ କାମ ହେଉଛି, ଯେଉଁ ଇଞ୍ଜିନିୟର ମାନେ ଅଛନ୍ତି ସବୁ, ତାଙ୍କ ସାର ଅଫିସ ସାର ସାର କହିକି ତାଙ୍କ ପଛରେ ଗୋଡ଼େଇକି ତାଙ୍କୁ ମ୍ୟାପ୍ ଦେଖେଇକି ତାଙ୍କର ଆନୁଗତ୍ୟରେ ରହିଛନ୍ତି, ସବୁ ଚେକ୍ କରୁଛନ୍ତି। ଏପରିକି କର୍ମୀ ଲାଇଫରେ ଯେଉଁମାନେ ଓବିଡିଏଣ୍ଟ ନୁହନ୍ତି, ଯେଉଁମାନେ କାହାର ଅଣ୍ଡର ରହିବା ପାଇଁ ଚାହୁଁନାହାନ୍ତି, ସେମାନେ ହଇରାଣ ହେଉଛନ୍ତି। ଏ କମ୍ପାନୀ ଛାଡ଼ିବେ ସେ କମ୍ପାନୀରେ ପଶିବେ, ସେ କମ୍ପାନୀ ଛାଡ଼ିବେ ସେ କମ୍ପାନୀରେ ପଶିବେ, ଯେଉଁଠିକି ଯିବେ ଝଗଡ଼ା ହେବ। କର୍ମୀ ଲାଇଫରେ ବି ଯେଉଁମାନେ ଡେଭଲପ୍ କରିଛନ୍ତି ସେମାନଙ୍କର ଏଇ କ୍ୱାଲିଟି ଅଛି, ଆଉ ଭକ୍ତି ଜୀବନରେ ଏଇଟା ଦରକାର, ଅଣ୍ଡର ଗାଇଡ଼ାନ୍ସ। ଏଇଟା ଯଦି ଆମର ନ ରହିବ, ଆମ ଜୀବନ ଗୋଟେ ସ୍ୱତନ୍ତ୍ର ଜୀବନ ହେଇଯିବ। ସ୍ୱତନ୍ତ୍ର ଜୀବନରେ ଲାଭ କିଛି ନାହିଁ, ମନ କେବଳ ଫ୍ୟାସିଲିଟିଜ ଉଠେଇବ। ମନ କହିବ ମୁଁ କାହା କଣ୍ଟ୍ରୋଲ ନାହିଁ, ମୁଁ ଆରାମରେ ଅଛି। ମନ କହିବ ମୁଁ ଆଉ ଅସୁବିଧା ଝଗଡ଼ା ମୋର କିଛି ନାହିଁ, କାହା ସହିତ କିଛି ନାହିଁ, ମୁଁ ଆରାମରେ ଅଛି। ମନ କେବଳ କିଛି ଫ୍ୟାସିଲିଟିଜ ପାଇବ, କିନ୍ତୁ ଭକ୍ତିର କିଛି ଲାଭ ହେବନି। କାହିଁକି ଲାଭ ହେବନି, ଭକ୍ତିରେ ଭକ୍ତର ଜୀବନ ଯଦି ଗୁରୁଙ୍କ ଅଧୀନରେ ସେବା ନ କରେ, ବୈଷ୍ଣବ ଅଧୀନରେ ସେବା ନ କରେ, ତାର ଜୀବନ କର୍ମୀ ଜୀବନ ହେବନି କି ଭକ୍ତ ଜୀବନ ହେବନି। କାରଣ ସେ ଜାଣିଛି ସଂସାରରେ ମୋତେ ଫଳ କିଛି ମିଳିବନି, ସୁଖ ମିଳିବନି, ତେଣୁ ସଂସାରରେ ସେ ଏନ୍ଗ୍ରେସ୍ଡ ହେଇପାରିବନି, ସଂସାରରେ ସେ ଫାଇଦା ଉଠେଇ ପାରିବନି, ପଶିପାରିବନି ସଂସାରରେ ଭଲ ଭାବେ। ଚଳୁଥିବ କ'ଣ କରିବା, ବିଭାଚରା ହେବା ଚଳିବା ଯେମିତି, କିନ୍ତୁ ତାକୁ ଭଲ ଲାଗିବନି, ଆଉ ଭକ୍ତି ଉପରେ ବି ଶ୍ରଦ୍ଧା ରଖିପାରିବନି, ଦିଆଡ଼ୁ ଯିବ। ସେଥିପାଇଁ ପ୍ରଭୁପାଦ ଜୀ ମହାରାଜ ଏଠି କହୁଛନ୍ତି, ହି ସୁଡ୍ ବି ପ୍ରିପେୟାର ଟୁ ସର୍ଭ ହିଜ୍ ସ୍ପିରିଚୁଆଲ ମାଷ୍ଟର ଫାଷ୍ଟ। When one is qualified, he is automatically offer the platform to direct service to the Lord. Automatically, jetebele jone gurudevangu prasanna kar debo, taku automatically bhagwan kar byabastha hai jibo, se bhagwan kar seva karibo. Therefore Prahlad Maharaj proposed that he engages in service of Narad Muni. He never proposed that he engages directly in service of Lord. This is the right conclusion. ଏଇଟା ହେଉଛି ବାସ୍ତବିକ ସିଦ୍ଧାନ୍ତ। ପ୍ରହ୍ଲାଦ ମହାରାଜ ଯାହା କହିଛନ୍ତି, ମୁଁ ଆପଣଙ୍କର ଭୃତ୍ୟ ସେବା କରିବି। ନୃସିଂହଦେବଙ୍କ ଆଗରେ ପ୍ରହ୍ଲାଦ ଚାହିଁଥିଲେ କହିଥାନ୍ତେ ଯେ ପ୍ରଭୁ ମୁଁ ଆପଣଙ୍କର ସେବା କରିବି, ମୁଁ ଏଠି ରହିବିନି। ଭଗବାନ ଡାକିବେ, ଆମେ ଶୁଣିବା କାଲି ପହରଦିନ ଭିତରେ ପଡ଼ିବ, ପ୍ରହ୍ଲାଦ ତୁମେ ପଳେଇ ଆସେ ସଂସାର, କହିଲେ ନା 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 ମୁଁ ଯିବିନି। ଏଠି କହିଲେ ଭୃତ୍ୟ ସେବା ପାଇଁ ଯିବିନି, ସେଠି କହିଲେ ମୁଁ ଜୀବମାନଙ୍କର ଦୁଃଖ ଦେଖି ସହିପାରୁନି, ଏ ଜୀବଙ୍କୁ ଉଦ୍ଧାର କରନ୍ତୁ ତାପରେ ମୁଁ ଯିବି। ଜଣେ ପ୍ରଥମେ ତାର ଯେମିତି ଷ୍ଟାଫ୍ ମାନେ ଅଫିସରକୁ ରେସ୍ପେକ୍ଟ ଦେଉଛନ୍ତି, ତାର ଅଣ୍ଡର ଗାଇଡ଼େନ୍ସରେ ଡ୍ୟୁଟି କରୁଛନ୍ତି, ତାଙ୍କର ପରଫର୍ମାନ୍ସ ପୁରା ଠିକ୍ ରହୁଛି। କ'ଣ CCR ନା CCR, ଯେତେବେଳେ ପେନ୍ସନ୍ ମିଳୁଛି ନୋ କମ୍ପ୍ଲେନ୍, ସାଙ୍ଗେ ସାଙ୍ଗେ ପେନ୍ସନ୍, ନହେଲେ ଦୌଡ଼ି 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 ଆଣ୍ଠୁ ଗଣ୍ଠି ଛିଡ଼େଇଦେବେ, ଅଫିସର ଯଦି ଓଲଟା ଲେଖିଦେଇଥିବେ। ମେଟେରିଆଲ ଲାଇଫରେ ଏଇଟା ଅଛି, ଆଉ ସ୍ପିରିଚୁଆଲ ଲାଇଫରେ କେମିତି ନାହିଁ। ଭୃତ୍ୟ ସେବା କଥମ ବିସୃଜିତ ତବ, ଭୃତ୍ୟ ସେବା ମୁଁ କେମିତି ଛାଡ଼ିବି। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ପ୍ରଭୁପାଦ ଆଉ ଗୋଟେ ସୁନ୍ଦର କଥା କହିଛନ୍ତି, ହାଉ କ୍ୟାନ୍ ଆଇ ଗିଭ୍ ଅପ୍ ଦି ସର୍ଭିସ୍ ଅଫ୍ ମାଇ ସ୍ପିରିଚୁଆଲ୍ ମାଷ୍ଟର ହୁଇଜ୍ ଫେଭର୍ ମି ଇନ୍ ସଚ୍ ଏ ୱେ ଦ୍ୟାଟ୍ ଆଇ ଆମ୍ ଏବୁଲ୍ ଟୁ ସି ୟୁ ଫେସ୍ ଟୁ ଫେସ୍। ମୁଁ ଆଜି ଆପଣଙ୍କୁ ଦେଖିଲି କାହା ପାଇଁ? ଯିଏ ମୋତେ ଅନୁକୂଳ କରିଛନ୍ତି, ଯେଉଁ ନାରଦ ମୁନି ଆଜି ମୋ ଉପରେ କୃପା କରିଛନ୍ତି, ମୁଁ ଆଜି ଫେସ୍ ଟୁ ଫେସ୍ ଡାଇରେକ୍ଟଲି ଦେଖୁଛି। ତାଙ୍କ ସେବାଟାକୁ ଛାଡ଼ିଦେଇ ଆପଣଙ୍କ ଦି ପଳେଇଛି, ମୁଁ କ'ଣ ସ୍ୱାର୍ଥପର? ମୁଁ ତାଙ୍କର ସେବା ହିଁ କରେ। ସେଥିପାଇଁ ଏଇଠି କହୁଛନ୍ତି, ମୟି ସ୍ୱସତ୍ତ୍ୱ ଆରୋପ୍ୟମ୍ ଗୃହୀତ୍ୱା ବଲାତ୍ ସୋପାଣି ଏବ ଗୃହୀତ ତତ୍ ସକାଶାତ୍ ସ୍ୱାନ୍ତିକ ନିତ୍ୱା ତତ୍ର ମନ୍ତ୍ରରାଜ ଉପଦିଶ୍ୟ। କହିଲେ ମୁଁ ଅସୁର କୂଳରେ କେଉଁ ମାତୃ ଗର୍ଭରେ ପଡ଼ିଥିଲି, ମୋ ହାତକୁ ଧରି, ମା ହାତକୁ ଧରିଛନ୍ତି ମାନେ କାହା ହାତକୁ ଧରିଛନ୍ତି? ପ୍ରହ୍ଲାଦ କହୁଛନ୍ତି, ମୋ ମାକୁ ଧରିକି ନେଲେ ନା ମୋର ପ୍ରହ୍ଲାଦ। ମୋ ଗୁରୁଦେବ ମୋ ପାଇଁ ବିଶ୍ୱବ୍ରହ୍ମାଣ୍ଡରେ ଗୋଟେ ନୂତନ ନିୟମ କଲେ। ପ୍ରକୃତରେ କୌଣସି ବ୍ରହ୍ମଚାରୀ ଆଶ୍ରମ ଭିତରେ ଏକାକୀ କୌଣସି ମାତାଜୀକୁ ରଖେ ନା। ନାରଦ ମୁନିଙ୍କ ଜୀବନରେ ଏଟା କଦାପି ସମ୍ଭବ ନାହିଁ। ନାରଦ ମୁନି କେବେ ନାରୀମାନଙ୍କ ସହିତ କଥାବାର୍ତ୍ତା ବି କରନ୍ତିନି। ବହୁତ ସୁନ୍ଦର ବ୍ରହ୍ମଚାରୀ ଜୀବନ ତାଙ୍କର। ଉର୍ବଶୀତ ଆସିଲେ କହିଲେ ମୁଁ ବିବାହ ହେବି ନାରଦ ମୁନି ଦେଖିକି। ଉର୍ବଶୀ ଦେଖିଲେ କହିଲେ, ନାରଦ ମୁନି ସେଠୁ କହିଲେ, ମା ଆଗେ କହିଲେ, ମା ମୋର ଏଇ କଫବାତ ପିତର ମୁଣା ପ୍ରତି ମୋର ବିଲକୁଲ ଆକର୍ଷଣ ନାହିଁ। କହିଲେ, ଆରେ ମୁଁ ଭଗବାନଙ୍କର କନ୍ୟା, ଇନ୍ଦ୍ର ମୋତେ ଦେଖିଲେ ମୂର୍ଚ୍ଛିତ ହୁଏ, ତୁମେ ମୋ ଏ ଶରୀରକୁ କଫବାତ ପିତ ବୋଲି କହୁଛ, ମୁଁ ତୁମକୁ ଅଭିଶାପ ଦେବି। କହିବେ, ମା ଯଦି ପୁଅକୁ ଅଭିଶାପ ଦିଏ ସେଥିରେ ପୁଅର କିଛି କ୍ଷତି ହେବନି, ମା ଦୁଃଖ ପାଇବ। ନାରଦ ମୁନି କହିଲେ, ମା ଦୁଃଖ ପାଇବ, ମୁଁ ତୁମକୁ ମା ରୂପରେ ସ୍ୱୀକାର କରିନେଇଛି, ତୁମେ ମୋତେ ଯେଉଁ ଦୃଷ୍ଟିରେ ଦେଖୁଛ ଦେଖ। ଉର୍ବଶୀ ଡରିଗଲେ, କହିଲେ, ଆରେ ମୁଁ ଭାବୁଥିଲା ଆଙ୍କୁ ବିବାହ ହେବି, ତୁମେ ତ ମା ରୂପରେ ଦେଖୁଛନ୍ତି। କିନ୍ତୁ ନାରଦ ମୁନି ଆଜି ପ୍ରହ୍ଲାଦଙ୍କ ପାଇଁ ଗର୍ଭବତୀ ଥିବା ଭିତରେ ଅବସ୍ଥାରେ କୟାଦୁଙ୍କୁ ନିଜ ଆଶ୍ରମ ଭିତରେ ରଖି ଇଚ୍ଛା ପ୍ରସୂତ ଏ। କହିଲେ, ମା କୟାଦୁ, ତୁମର ସ୍ୱାମୀ ଫେରିଲା ପର୍ଯ୍ୟନ୍ତ ତୁମେ ଯେତେବେଳେ ଇଚ୍ଛା କରିବ ପ୍ରସୂତି କରିପାରିବ। ଏ ବରଟା କିଏ ଦେଲେ? ଆରେ ଦଶ ମାସ ହେଲେ ତ ପିଲାଟା ବାହାରିବ ନା। ନା ନା ନା, ତୁମେ ଭୟ କରୁଛ ନା ତୁମ ଶିଶୁଟା ନଷ୍ଟ ହେଇଯିବ ବୋଲି? ତୁମ ସ୍ୱାମୀ ନାହାନ୍ତି, କିଏ ଶିଶୁର ଦାୟିତ୍ୱ ନେବ? ଠିକ୍ ଅଛି, ଇଚ୍ଛା ପ୍ରସୂତ ହେ, ତୁମେ ଯେତେବେଳେ ଇଚ୍ଛା କରିବ ପ୍ରସୂତି କହ, ମୁଁ ଏ ବର ଦେଇଦେଲି, କିନ୍ତୁ ମୋ ଆଶ୍ରମରେ ତୁମେ ରୁହ। ଏ ନିୟମ ବ୍ରହ୍ମଚାରୀ କୌଣସି ମାତାଜୀକି ରଖିବା ଆଶ୍ରମରେ କାହିଁକି ରଖିଲେ? ପ୍ରହ୍ଲାଦ କହିଲେ, ମୁଁ ସେଇ ଗର୍ଭ ଭିତରେ ଥିଲି, ସ୍ୱହସ୍ତ ମୋ ହସ୍ତକୁ ଧରି ମୋତେ ଉଠେଇକି ଆଣିଛନ୍ତି, ସୋ ଅନ୍ତିକମ ନିଜ ଆଣିକି ମୋତେ ମନ୍ତ୍ରରାଜ ଉପଦିଶ୍ୟ ସୋ ସେବକୀକୃତ ଆଇତି ଭାବମ, ମୋତେ ମନ୍ତ୍ର ଦେଇକି ନିଜର ସେବକ କରିଛନ୍ତି। ମୁଁ ସେ ସଂସାରକୁ ଉପରେ ପଡ଼ିଥିଲି। ତତ୍ ଭୃତ୍ତବାକ୍ୟ ଶ୍ରୀମଦ୍ ଗୁରୁ ସେବା କଥମ ବିସୃଜ୍ୟତ, ଆପଣଙ୍କର ଭୃତ୍ୟ ଯେ ନାରଦ ମୁନି ତାଙ୍କର ସେବାଟାକୁ ମୁଁ କିଭଳି ଛାଡ଼ିବି? ଇଏ କଦାପି ସମ୍ଭବ ମୋ ପାଇଁ ନୁହେଁ, କଦାପି ମୋ ପାଇଁ ସମ୍ଭବ ନୁହେଁ, ମୁଁ କଦାପି ଛାଡ଼ିପାରିବି। ବିଷ୍ଣୁ ଚକ୍ରଧର ବହୁତ ସୁନ୍ଦର କଥା ଲେଖିଲେ, ଯଥା କର୍ମୀ ଜ୍ଞାନୀ ଯୋଗିନମ୍ ଫଳପ୍ରାପ୍ତେ ସାଧନମ୍ ତ୍ୟଜନ୍ତି, ଭକ୍ତି ମାର୍ଗେ ହି ସାଧନ ସ୍ୟାପି ପରମ ଫଲିଭାବତ୍ ଭଗବନ୍ତ ପ୍ରାପ୍ତି ନାମ ଅପି ଧ୍ରୁବାଦିନାମ ସାଧୁସଙ୍ଗ ଲୋଭାଦି ସ୍ପୃହା। କର୍ମୀ ଜ୍ଞାନୀ ଯୋଗୀ ଏମାନେ ଫଳ ପାଇଗଲା ପରେ ଆଉ ଗୁରୁଙ୍କ ସହିତ କିଛି ସମ୍ପର୍କ ନାହିଁ, କି ସାଧନ ସହିତ କିଛି ସମ୍ପର୍କ ନାହିଁ, କି ଭଗବାନଙ୍କ ସହିତ ସମ୍ପର୍କ ନାହିଁ, ଭକ୍ତିରେ ତାହା ନାହିଁ। ଭକ୍ତି ଯୋଗରେ ଫଳପ୍ରାପ୍ତ ହେଲା ପରେ ବି ସାଧନ ସ୍ପୃହାଟା ବଢ଼ିବ, ଶିଷ୍ୟ ଅଭିମାନ ବଢ଼ିବ, ମୁଁ ଶିଷ୍ୟ ଥାଇ ଶିଷ୍ୟ ହେଇ ଥାକିବ ସର୍ବଦା ନାଲଇବ ପୂଜାକାର, ମୁଁ କାହାର ପୂଜା ନେବିନି, ମୁଁ ସବୁବେଳେ ଶିଷ୍ୟ ହେଇକି ରହିବି। ଭଗବାନଙ୍କୁ ପାଇଲା ପରେ ବି ପୁଣି ସାଧନ କରିବାର ସ୍ପୃହାଟା ବଢ଼ିବ, ଏଇଟା ହେଉଛି ଭକ୍ତି ଯୋଗର ସିକ୍ରେଟ। କେତେବେଳେ ଗୁରୁ ଅଭିମାନ ଆସିବନି, ଯାହାର ଗୁରୁ ଅଭିମାନ ଆସୁଛି ମାନେ ତାର ଭକ୍ତି ଯୋଗ କମ୍ପ୍ଲିଟ୍ ହେଇନି। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି, ଗୁରୁ ନେଭର ଆସେପ୍ଟ ଡିସାଇପଲ, ଗୁରୁ ଶିଷ୍ୟ ଗ୍ରହଣ କରେ ନା, ଗୁରୁ ଆସେପ୍ଟ ଗୁରୁ, ଗୁରୁ ଗୁରୁ ଗ୍ରହଣ କରେ। କ'ଣ ବୁଝିପାରୁଛନ୍ତି ତ? ଗୁରୁ ଯେଉଁ ଶିଷ୍ୟକୁ ଗ୍ରହଣ କରେ ତାଙ୍କୁ ଗୁରୁ ଦୃଷ୍ଟିରେ ଦେଖେ, ସେ ହେଲେ ଗୁରୁ। ଇଏ ମୋର ଶିଷ୍ୟ ଡିମାଣ୍ଡ, ଏ ମୋ ସେବା କର, ମୋତେ ପଇସା ଦିଅ, ମୋ ଅର୍ଡ଼ର ଫଲୋ କର। ଆରେ ବିତ୍ତହରଣ ଗୁରୁ ବହୁତ ଅଛନ୍ତି ସତୀ ଆଉ ଶିବଜୀଙ୍କର ବାର୍ତ୍ତାଳାପରେ। ଶିବଜୀ କହୁଛନ୍ତି ହେ ଅମ୍ବିକେ, ସଂସାରରେ ବହୁ ପ୍ରାପ୍ତ ଏଭଳି ଗୁରୁ ଅଛନ୍ତି ଯେଉଁମାନେ ବିତ୍ତହରଣ କରନ୍ତି ଶିଷ୍ୟର। ବିତ୍ତହାରକା ସଂସାର ତାପହାରକା, ସଂସାର ତାପହରଣ କରିବା ଗୁରୁ ଦୁର୍ଲଭା। ଇଏ ଗୁରୁ କାହାନ୍ତି? ତାଙ୍କର ସେବାକୁ ମୁଁ କେମିତି ଛାଡ଼ିବି? ମୁଁ ଛାଡ଼ିପାରିବି? ସିଧା ମନା କରିଦେ। ବର୍ତ୍ତମାନ ନିଜର ଦୈନ୍ୟତା ପ୍ରକାଶ କରୁଛନ୍ତି, ବହୁତ ସୁନ୍ଦର ଶ୍ଳୋକିଏ। ଭୃତ୍ୟ ଭାବକୁ କେବେ ଛାଡ଼ୁନାହାନ୍ତି କିମ୍ବା ନିଜ ମନ ଭିତରେ କେବେ ଅଭିମାନ ଆସୁନି। ଭଗବାନ ମୋ ପାଇଁ ଅବତାର। ଆମେ ଗୋଟିଏ ସ୍ୱପ୍ନ, ଆଜି କେଉଁ ଭକ୍ତ ଟିକେ ସ୍ୱପ୍ନ ଦେଖିଦେଲେ କ'ଣ କରିଦେଲେ, ସେ ହଜାର ଆଡ଼େ ଗାଈ ବୋଲୁଛି। ସେ କ'ଣ ସ୍ୱପ୍ନ ଦେଖୁ ନ ଦେଖୁ ସିଏ ସବୁଆଡ଼େ କହିବୁଲି, ବା ମୁଁ ଭଗବାନ ଠାକୁରଙ୍କୁ ଏମିତି ଦେଖିଲି, ମୋତେ ଏମିତି ହେଲା। ଆଜ୍ଞା, ଯାହା ପାଇଁ ଭଗବାନ ଅବତାର ନେଇଛନ୍ତି ସିଏ କହୁଛନ୍ତି, ଆରେ ପ୍ରଭୁ କ'ଣ ଆପଣ ମୋ ପାଇଁ ଅବତାର ନେଇଛନ୍ତି କି? ଯାହାଙ୍କୁ ଭଗବାନ କୋଳରେ ବସେଇଲେଣି, କୌଣସି ଅବତାର ଭଗବାନ ଏଟା କରିନାହାନ୍ତି, କୌଣସି ଭକ୍ତର ମୁଣ୍ଡରେ ହାତ ଦେଇନାହାନ୍ତି, ବା ଯଦି ବି କେବେ ଦେଇଛନ୍ତି କାହାକୁ କୋଳରେ କିନ୍ତୁ ବସେଇ ନାହାନ୍ତି, ମା ଭଳି କୋଳରେ ବସେଇ ନାହାନ୍ତି, ଜିଭରେ ଚାଟି ନାହାନ୍ତି କାହାକୁ, ନୃସିଂହ ଦେବ ସେୟା କରିଛନ୍ତି। କିନ୍ତୁ ସେଇ ଭଗବାନଙ୍କ ଆଗରେ ପ୍ରହ୍ଲାଦ କହୁଛନ୍ତି, ପ୍ରଭୁ ଆପଣ କ'ଣ ମୋ ପାଇଁ ଆସିଛନ୍ତି ନା କ'ଣ? ମୋ ପାଇଁ ଆପଣ ଅବତାର ନେଇନାହାନ୍ତି। କିନ୍ତୁ ଭଗବାନ ଅବତାର ନେଇଛନ୍ତି ପ୍ରହ୍ଲାଦଙ୍କ ପାଇଁ। ଯଦି ଭଗବାନ ଅବତାର ନ ନେଇଥାନ୍ତେ, ତାର ସଂସାରରେ ପ୍ରହ୍ଲାଦଙ୍କର ଭକ୍ତିର ମୂଲ୍ୟ କିଛି ନଥାନ୍ତା, ପ୍ରହ୍ଲାଦ ମିଥ୍ୟାବାଦୀ ଥାନ୍ତେ। କାହିଁକି? ପ୍ରହ୍ଲାଦଙ୍କୁ କହିଲେ ନା, ଆରେ ଯତସ୍ତମ ମନ୍ଦଭାଗ୍ୟ ମନ୍ଦଭାଗ୍ୟସ୍ତମ, ତୁମେ ଯଦି ମନ୍ଦଭାଗ୍ୟ, ହେ ମନ୍ଦଭାଗ୍ୟ ପ୍ରହ୍ଲାଦ, ତ ଈଶ୍ୱର କେଉଁଠି ଅଛନ୍ତି? ନା ସର୍ବତ୍ର, ମୋ ପ୍ରଭୁ ସର୍ବତ୍ର ଅଛନ୍ତି। କସ୍ମ ସ୍ତମ୍ଭେ ନ ଦୃଶ୍ୟତେ, ଏ ସ୍ତମ୍ଭରେ ମୋତେ କାହିଁ ଦେଖାଯାଉନାହାନ୍ତି? ଆଜ୍ଞା, ହିରଣ୍ୟକଶିପୁ ପଚାରିଲେ, ପ୍ରହ୍ଲାଦ ଏ ସ୍ତମ୍ଭରେ କାହିଁ ଦେଖାଯାଉନାହାନ୍ତି? ଯଦି ଭଗବାନ ନୃସିଂହଦେବ ନ ଆସିଥାନ୍ତେ, ତାହେଲେ ପ୍ରହ୍ଲାଦଙ୍କ ବାକ୍ୟ କ'ଣ ହେଇଥାନ୍ତା? ମିଥ୍ୟା ହେଇଥାନ୍ତା ନା? ପ୍ରହ୍ଲାଦଙ୍କର ସତ୍ୟ ବିଧାତୁମ୍ ନିଜ ଭୃତ୍ୟ ଭାସିତମ୍, ସତ୍ୟମ ବିଧାତୁ ସତ୍ୟମ କରତୁ, ନିଜ ଭୃତ୍ୟ ଭାସିତମ୍, ନିଜର ଭୃତ୍ୟ କହିଛି। ହଁ, ପ୍ରହ୍ଲାଦ କହିଛି ଏଇ ଖମ୍ବରେ ମୋ ପ୍ରଭୁ ଅଛନ୍ତି, ସ ପ୍ରଣାମ ମାହ ଦୃଶ୍ୟତେ, ଖମ୍ବରେ ଅଛି କହିବା ମାତ୍ର ଭଗବାନ ପ୍ରକଟ ହେଇଗଲେଣି, ପ୍ରକଟ ହେବା ମାତ୍ର ପ୍ରହ୍ଲାଦ ପ୍ରଣାମ କରୁଛନ୍ତି, ଆରେ ମୋ ପ୍ରଭୁ ଏଇଠି ଆସିଗଲେ। ସେଥିପାଇଁ ତ ହିରଣ୍ୟକଶିପୁ ଖମ୍ବକୁ ମାରିଲା, ନହେଲେ ହିରଣ୍ୟକଶିପୁ ଯଦି ପ୍ରହ୍ଲାଦର ଭକ୍ତିଟାକୁ ନ ଦେଖିଥାନ୍ତା, ସେ ଖମ୍ବଟାକୁ ମାରିଥାନ୍ତା କାହିଁକି? ଭଗବାନଙ୍କୁ ଦର୍ଶନ କରି ପ୍ରହ୍ଲାଦ ପୁରା ଅଷ୍ଟସାତ୍ତ୍ୱିକ ଭାବିକାର ହେଇ ପ୍ରଣାମ କରୁଛନ୍ତି, ଆରେ ମୋ ପ୍ରଭୁ ଏଇଠି। ଯଦି ମୋତେ ଆପଣ ପଚାରିବେ ଭଗବାନଙ୍କୁ ଦେଖିଲେ ମୁଁ କେମିତି ଖମ୍ବର ଅଛି, ଆପଣ ମାରିବେ ନା ଜୁହାର ହେବେ ନା କ'ଣ କରିବେ? କାହିଁ, ଖମ୍ବଟା ତ ଖମ୍ବ, ଏଇଠି ତ ଲତା ଫତା କ'ଣ ଅଙ୍କା ହେଇଛି? ଆଉ ହିରଣ୍ୟକଶିପୁ ଏତେ ବଡ଼ ନାସ୍ତିକ, ସିଏ କ'ଣ ଖମ୍ବଟାକୁ ବିଧ ମାରିଲା ସାଙ୍ଗେ ସାଙ୍ଗେ, ମୁଷ୍ଟିଘାତ କଲା କାହିଁକି ନା? ଦେଖିଲା, କେମିତି ଦେଖିଲା? ପ୍ରହ୍ଲାଦ ଭକ୍ତିର ଦେଖିଲା, ହିରଣ୍ୟକଶିପୁ ଭକ୍ତିର ଦେଖିନି, ପ୍ରହ୍ଲାଦଙ୍କ ତାଙ୍କ ଯୋଉ ଭକ୍ତି, ପ୍ରଭୁ ଏଇ ଖମ୍ବରେ ଅଛନ୍ତି ପୁରା ପ୍ରକଟ ହେଇଗଲେ, ପ୍ରହ୍ଲାଦ ଅଷ୍ଟସାତ୍ତ୍ୱିକ ଭାବରେ ଦେଖୁଛନ୍ତି ହିରଣ୍ୟକଶିପୁର ପୁରା। ସେତେବେଳେ ହିରଣ୍ୟକଶିପୁ ଦେଖିନି, କିନ୍ତୁ 100% କନ୍ଭିନ୍ସଡ୍ ହେଇଗଲା ଭଗବାନ ଏଇଠି ଅଛନ୍ତି। ମୋ ପ୍ରହ୍ଲାଦ ଏମିତି କାହିଁ ଦୃଷ୍ଟିରେ ଚାହୁଁଛି, ଏମିତି ପ୍ରଣାମ କରୁଛି କାହିଁକି, ଏମିତି ଭାବଗତଗତ ହେଉଛି କାହିଁକି? ଯାହାଙ୍କ ପାଇଁ ପ୍ରଭୁଙ୍କର ଅବତାର, କିନ୍ତୁ ସିଏ କ'ଣ କହୁଛନ୍ତି, ପ୍ରଭୁ ମୋ ପାଇଁ ଆପଣ ଆସିନା, ମୋ ପାଇଁ କାହିଁ ଆପଣ ଅବତାର ନୁହେଁ? ମୁଁ କେଉଁ ବଡ଼ ଭକ୍ତ କି? ମୁଁ ବଡ଼ ଭକ୍ତ ନୁହେଁ, ମୁଁ ବହୁତ ଛୋଟ ଲୋକ, ମୋ ପାଇଁ ଆପଣ ଆସିନାହାନ୍ତି, କିନ୍ତୁ ଆପଣଙ୍କର ଭକ୍ତର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଆସିଛନ୍ତି। କିନ୍ତୁ ସିଏ ଯେ ଭକ୍ତ, ତାଙ୍କ ବାକ୍ୟକୁ ସତ୍ୟ କରିବା ପାଇଁ ପ୍ରଭୁ ଆସିଛନ୍ତି, ସେଇଟା ସେ ମାନୁନାହାନ୍ତି। ଇଏ ହେଲା ଭକ୍ତିର, ଭକ୍ତି ମହାରାଣୀଙ୍କର ଚମତ୍କାରିତା। ଭକ୍ତ ହେଇଗଲା ପରେ କେବେ ଜଣେ ନିଜକୁ ଭକ୍ତ ବୋଲି ପ୍ରତିପାଦିତ କରିବ ନାହିଁ, ତା ମନ କଦାପି କହିବନି ମୁଁ ଭକ୍ତି କରୁଛି ବୋଲି, ସମସ୍ତେ ଭକ୍ତି କରୁଛନ୍ତି, ଆଇ ଏମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ହେଉଛି ଅଧମ ଲୋକ। ଏ ହେଲେ ଭକ୍ତି ମହାରାଣୀଙ୍କର ଦୟା, ଇଏ ଭକ୍ତି ଯୋଗର ବିଚିତ୍ରତା।
এই অবস্থাকে আমাকে যাওয়া পড়ব, তাহলে জাঁয়া ভক্তি যোগ কমপ্লিট হল। প্রহ্লাদ মহারাজ কৌন
মত প্রাণ রক্ষ্যমনন্ত পিতুবদশ্চ মন্যে সভৃত্য ঋষি বাক্যমৃতম বিধাতু খড়গম প্রগৃহ যদবোচত সদ্বিধশ্চু স্বামীশ্বর মদপরবতুকং হরামি।
মত প্রাণ রক্ষণম অনন্ত, এটি সম্বোধন রইল অনন্ত, হে অনন্ত আপনি কাহিকি আসছেন কি? মত প্রাণ রক্ষণম, মো প্রাণকু রক্ষা করিয়া পাইঁ। কিন্তু ভগবান যদি পচারি আরে তো প্রাণকু রক্ষা করিয়া পাইঁ মো আসছি, কলে না 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 না, পিতৃবাদশ্চ দুইটা কাম যে কলে মো প্রাণকু রক্ষা কলে মতো তো নেই পড়ে থাকে, হিরণ্যকশিপু মারিয়ার কোন আবশ্যক লা? মো প্রাণ যদি আপনার রক্ষা করিয়ার থাকে তাহলে মতো তো নেই পড়ে থাকে, মতো সুরক্ষা দিয়ে পারে, কিছু মতো মন্ত্র দিয়ে পারে। হিরণ্যকশিপুর বড় টেনশন কন লা কি প্রহ্লাদ ভাই? আরে এত বড় ছোট পিলা কেউঠি বড় পাচ্ছি, এত সাহস কেউঠি পাচ্ছি? ভয় করুনি কি হরিনাম ছাড়ুনি কি জায়গা চেঞ্জ করুনি? হিরণ্যকশিপুর রাজধানী কু ছাড়ুনি, এ অগ্নি পকা গলা, সর্প দ্বারা দংশন করা গলা, বিষ দিয়া গলা, পর্বতর গজ গজ দ্বারা প্রস্থান গলা, পর্বতর পকা গলা, অম্বুগর্ত গর্ত ভিতরে রখা গলা, জল ভিতরে পকা গলা, কিন্তু প্রহ্লাদ ভয় করু না কি রাজধানী ছাড়ু না কি হরিভজন ছাড়ু, এই তো হিরণ্যকশিপু টেনশন হয়ে চিন্তা কলার আকু বল কি দৌছে পচারল না প্রহ্লাদ তু কাহা বলরে বলিয়ান? কলে বাবা মু যাহা বলরে বলিয়ান আপন বি তাঙ্ক বলরে বলিয়ান, আপনকু অলগা কে বল দউ না দনে, সে কি না যাহাঙ্ক বলরে আপন আজি তিন জগতকু অধিকার করে রাখিছন্তি সেই মতে বল দউছন্তি না ঈশ্বর ভগবান হরি না? হ্যাঁ কলে না না, পুনি তাঙ্কর কথা কউছু, সে হরি কেউটি অছন্তি আপন তো পচারছি না, আপন যে বলরে বলিয়ান আপনকু যে বল দউছন্তি মতে সেই বল দেছি। প্রভু মতে প্রাণ রক্ষা করিয়া পাই আ পিতাঙ্কু বদ্ধ করিয়া পাই আপন যে আসছন্তি কা পাই আসছন্তি? মনে মু ভাবুছি নিশ্চিত ভাবরে স্ববৃত্তে ঋষি বাক্য মৃতম বিধাত, ঋষিঙ্কর বাক্যকু রক্ষা পাই, মৃতম সত্যম রুতম ঋষিঙ্কর বাক্যকু সত্য করিয়া পাই আপন আসছন্তি। ঋষি নারদেন বাক্য আজ্ঞা প্রহ্লাদ মহারাজ যেত কুচার আপনার মানে শুনবে বসিক একান্তরে ভাগবত পড়া যায়, একান্তরে বসিক আপনার পড়বে। প্রহ্লাদ কুমার মো মা যেত নিয়মান ইন্দ্র যেত মো মা ধরিকি যাচ্ছেন মো মা কমিটি কাঁদুচ্ছেন না কুরুর যাব কুরুরি পক্ষী যেভাবে কান্দে ঘুমরি 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 মো মা সেমি কাঁদুচ্ছেন, মো স্বামী না মো গর্ভরে, কারণ প্রহ্লাদ গর্ভক আসিগলা পরে কয়া তুমি খালি আনন্দ লাগুছি, তিন পুত্র তাঁকর লাদ সনলাদ অনুলাদ ই প্রহ্লাদ শেষ পুত্র না, ভগবান ভক্ত দৈত্যনাম প্রহ্লাদ অশ্মি ভগবান বিভূতি আসছেন, কয়া তুমি এত বাৎসল্য ভাব এত আনন্দ লাগুছে কিন্তু চিন্তা করছেন আরে মো গর্ভটা নষ্ট করে দেবে এই ইন্দ্র মারিদেব। প্রহ্লাদ নিজে কৌছেন বিশ্বনাথ চক্রবর্তী ঠাকুর কৌছেন তাঁকে টিকারে মনমাত্রা মদর্থম প্রার্থিতে এনম, হাত যোড়ি প্রার্থনা কলে মো মা মো পাই প্রার্থনা কলে নারদ মতো মো পুত্রকু টিকি সুরক্ষা দিও, নিজ সুরক্ষা চিন্তা কলে মো পুত্রকু টিকি সুরক্ষা দিও, মো গুরুদেব নারদ মুনি কন কইথিলে মোর মাঙ্কু না তৎ পুত্রস্য বিদ্বেষ নাশাদীনাম কল্যাণ ভবিষ্যতি ইতি বরদানাত, দেখ তো পুয়কু যে বিরোধ করিব তার বিনাশ, আপনার কাহিকি মো বাবাকে মারলে কি? মো বাপা মতে বিরোধ গলা, মতে বিরোধ গলা সেপা বাপাকে মারলে, মো মোর স্বভাব এতে মোর কিছু গুণ না, মু বড় ভক্ত নুহে, এটা ঋষি বাক্য দিয়ে দেখুছেন না ফিলোসফি কেউটি, নারদ মানে এটা কহিলে তো পুয়কু যে বিরোধ করিব সে মরিব, ମୋର ଏଥିରେ କ'ଣ ପ୍ରଭୁ ବାହାଦୁରୀ ଅଛି, ମୋର କେଉଁ ଭକ୍ତି ଅଛି, ମୋ ପାଇଁ କ'ଣ ଆପଣ ଆସୁଛନ୍ତି? ଏଇଟା ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ଏଇଥିପାଇଁ ଆସିଛନ୍ତି। ଏ ସତ୍ୟ ଭକ୍ତି ଜୀବନରେ କେହି ସୁରକ୍ଷିତ ହେବାକୁ ଚାହିଁଲେ, ତାର ଜୀବନକୁ ଯଦି ସୁରକ୍ଷିତ ରଖିବାକୁ ଚାହେଁ, ସୁରକ୍ଷା କବଚ ଭିତରେ ରଖିବା ପାଇଁ ଚାହେଁ, ଏକ ନିଷ୍କିଞ୍ଚନ ପରମହଂସ ବୈଷ୍ଣବଙ୍କର ପାଦାରବିନ୍ଦରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇଯିବ, ତାର ଅନ୍ୟ କିଛି କାମନା ରଖିବ ନାହିଁ, ତାର ସୁରକ୍ଷିତ ଜୀବନ ରହିଲା, ତାର ଦାୟିତ୍ୱ ସମ୍ପୂର୍ଣ୍ଣ ସେ ନେଲେ, ଆଉ ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ, ତାକୁ ଆଉ ପ୍ରାର୍ଥନା କିଛି କରିବାକୁ ପଡ଼ିବନି ଭଗବାନଙ୍କୁ ସ୍ୱତନ୍ତ୍ର ଭାବରେ। ଆପଣ ଦେଖୁଛନ୍ତି ନା, ଜଣାପଡ଼େନି ଏଇଟା, ଏ ଆମ୍ବ ଗଛଟେ ଏତେ ଗୋଟେ ଆମ୍ବ ଗଛଟେ ହେଇଛି, ଗୋଟେ ଧାନ ଗଛ ହେଉଛି, ଗୋଟେ ଲିମ୍ବ ଗଛ ହେଉଛି, ତାର ମଞ୍ଜିଟା ଆପଣ ଦେଖିଛନ୍ତି ନା, ମଞ୍ଜିଟା ଭିତରେ ରହୁଛି, ଉପରେ କ'ଣ ରହୁଛି, କଭର ଗୋଟେ ରହୁଛି ନା, ସେ କଭରର କ'ଣ ମୂଲ୍ୟ ଅଛି କହିଲେ? ଦେଖିବା ଗଛ ଯେତେବେଳେ ହେଉଛି, ଆପଣ ମାଟିରେ ପକାଇଦେବେ, ପାଣି ଦେବେ, ସେ କଭର କ'ଣ ହେଉଛି, ସେ ମାଟିରେ ମିଶିଯାଉଛି, କିନ୍ତୁ ଜଣାପଡ଼ୁନି, କେହି କଭର ଉପରେ ଗୁରୁତ୍ୱ ଦେଉନାହାନ୍ତି, ସମସ୍ତେ ଗଛର, ଆରେ ଗଛଟା ଆଜି ହେଇଛି, ଭିତରେ ଥିବା ଶସ୍ୟଟି ଯେଉଁ ମଞ୍ଜିଟି ଅଛି, ତା ମଞ୍ଜି ଉପରେ ଗୋଟେ କଭର ରହିଛି, ସେ କଭର ହେଉଛି ଇମ୍ପୋର୍ଟାନ୍ସ, ସେ ପ୍ରୋଟେକ୍ସନ୍ ଦେଇ ରଖିଛି ବୋଲି ଗୋଟେ ବର୍ଷ ପର୍ଯ୍ୟନ୍ତ ଧାନଟା ରହିପାରୁଛି, ଧାନଟା ଆଜି ରହୁଛି, ତାପର ବର୍ଷକୁ ଆମେ ଧାନ ବୁଣୁଛେ, ଚାଉଳଟା ଉପରେ କ'ଣ ରହିଛି, କଭରିଂ ରହିଛି ନା, ଜଣାପଡ଼ୁନି, ଏଇଟା ତୁଷଟା, ସେଇଟା ତୁଷ ହେଇକି ବାହାରୁଛି, ତାର ମୂଲ୍ୟ କ'ଣ, କିନ୍ତୁ ଶକ୍ତିଟାକୁ ସିଏ ପ୍ରୋଟେକ୍ସନ୍ ଦେଇକି ରଖିଛି, ସେଇଥିରୁ ଆଜି ଆଉ ଶହ ଶହ ଧାନ ହେଉଛି। ସେଭଳି ଗୁରୁ ବୈଷ୍ଣବଙ୍କର କୃପାଟା ଏଇଭଳି ଭାବରେ, କିନ୍ତୁ ଜଣାପଡ଼େନି, ମୁଁ ତ ସବୁ କରୁଛି ଆଉ, ମୁଁ ଏମିତି ପଢ଼ିଲି, ମୁଁ ଏମିତି କଲି, ଏହା କଲି, ତା କଲି, କ'ଣ ଜଣାପଡ଼େନି। ପର୍ସନାଲ ଏଣ୍ଡେଭର, ପର୍ସନାଲ ଇଣ୍ଟେଲିଜେନ୍ସ, ପର୍ସନାଲ ନଲେଜ୍, ପର୍ସନାଲ ଆମର ଯେଉଁ ଆକ୍ଟିଭିଟିଜ୍ ଗୁଡ଼ିକ ଅଛି, ଏଇଟା ଏତେ ପ୍ରମିନେଣ୍ଟ କଳିଯୁଗରେ, ଆମ ମାଇଣ୍ଡର ଏତେ ଯାହାକୁ ଆଜି ଫଲସିଗୋ ଏତେ, ସେ ଭୁଲିଯାଏ ଯେ ଏଇ ଯେଉଁ ମୋର କ୍ୱାଲିଟି ଗୁଡ଼ାକ ଆସିଛି ଆମର ଭକ୍ତି ଯୁଗରେ, ଯାହା ଯିଏ ଯେତିକି ଡେଭଲପମେଣ୍ଟ କରିଛି, ସେ ବୁଝିବାକୁ ପଡ଼ିବ ଭଗବାନ ଗୁରୁଙ୍କ ଦ୍ୱାରା ତାକୁ ସେତିକି କୃପା କରିଛନ୍ତି। ଏଠି ଓନ୍ ଏଣ୍ଡଭରର ରାସ୍ତା ନୁହେଁ, ଏଇଟା ନିଜ ପ୍ରଚେଷ୍ଟାର ରାସ୍ତାଟା ନୁହେଁ, ଗୋଟେ ଇମ୍ପସିବୁଲ ଟାକ୍ସ, ଅସମ୍ଭବ ନିଜ ରାସ୍ତାରେ ଚାଲିବା। ତେଣୁ ପ୍ରଭୁ ଆପଣ ଯେଉଁ ଆସିଛନ୍ତି ନାରଦମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ, ନାରଦମୁନି କହିଥିଲେ ନା, ଦେଖ ଇନ୍ଦ୍ରଙ୍କୁ ବି କହିଥିଲେ, ତାଙ୍କ ମାଙ୍କୁ ବି କହିଲେ, କହିଲେ ଇନ୍ଦ୍ର ଏ ବାଳକକୁ ତୁମେ ହତ୍ୟା କରିପାରିବନି, ଚେଷ୍ଟା କରିବ କି କର, ଏଇଭଳି ଭାବରେ କହିଥିଲେ, ତୁମେ ନେଇଯାଅ, କି ତୁମେ ମାରିପାରିବନି ନା, କାହିଁକି ମାରିପାରିବନି। ଏଠି କହୁଛନ୍ତି ଅୟମ ନିଷ୍କିଲ ବିଷ ସାକ୍ଷାତ ମହାଭାଗବତ ଉତ୍ତମ, ଏହାର ପାପ ନାହିଁ ନା, ତୁମେ କ'ଣ ତାକୁ ମାରିବ, ଏ ଅସୁରକୂଳ ଜନ୍ମଲେ ବି ଏହାର ପାପ ନାହିଁ, ହିରଣ୍ୟକଶିପୁଙ୍କର ପୁତ୍ର ହେଲେ ବି ଏହାର ପାପ ନାହିଁ, ଆଉ ମହାଭାଗବତ ଉତ୍ତମ। ଇନ୍ଦ୍ର ଏଟା ଶୁଣିଦେଇ ଭୟ କରିଗଲା, ହେ କୟାଦୁର ଗର୍ଭରେ ହିରଣ୍ୟକଶିପୁଙ୍କର ପୁତ୍ର ଜଣେ ମହାଭାଗବତ ଉତ୍ତମ, ଭୟ କରିଗଲା। ତ୍ୱୟା ନ ପ୍ରାପ୍ସ୍ୟତେ ସଂସ୍ଥାମ ଅନନ୍ତ ଅନୁଚର ବୋଲି, ଏ ଇନ୍ଦ୍ର ଇ ଅନନ୍ତଙ୍କର ଅନୁଚର, ନ ସଂସ୍ଥା ପ୍ରାପ୍ସ୍ୟସି ସଂସ୍ଥା, ତୁମେ ମାରିପାରିବନି ତାକୁ, ଶୁଦ୍ଧ ଭକ୍ତ ତାହେଲେ ପ୍ରୋଟେକ୍ସନ୍ ଦେଇଦେବେ, ମାରିବା ପାଇଁ ଚେଷ୍ଟା କଲେ କାଳ କ'ଣ କରିବ, କାଳ କିଛି କରିପାରିବନି, ମନୁଷ୍ୟ କିଛି, କେହି କିଛି କରିପାରିବେନି, ଯେତେବେଳେ ଶୁଦ୍ଧଭକ୍ତଙ୍କର ସୁରକ୍ଷା କବଚ ଭିତରେ ତୁମେ ରହିଯିବ, ସମ୍ପୂର୍ଣ୍ଣ ଭଗବାନଙ୍କର ତୁମ ପ୍ରତି ଗୋଟିଏ କ'ଣ କୁହାଯିବ, ଯେଭଳି ଗରମ ହେଉଛି ଆମେ ଗୋଟେ ଚନ୍ଦ୍ର ତପା ବା ଚାନ୍ଦୁଆ ଟାକୁଛେ, ସେଭଳି ଭୟ କିଛି ରହିବନି। ଗୋଟିଏ ଭକ୍ତ ଚରିତ ମୁଁ କହିବି, ଏଇଟା କହିଥିଲି ଏଇଠି, ଏଇଠି ବି କହିଥିଲି, କିନ୍ତୁ ସବୁବେଳେ ସବୁ ଜିନିଷକୁ ଆସ୍ୱାଦନ କରି ହୁଏନି, ବା କହିଲେ ବି କହି ହୁଏ। ଭଗବାନ ଭକ୍ତ କିଭଳି ସୁରକ୍ଷା ଦିଅନ୍ତି, ଏଇ ନାରଦ ମୁନିଙ୍କର ଜୀବନ, ଯେତେବେଳେ ଭକ୍ତ ଅଙ୍ଗୀକାର କରିନିଏ ଆତ୍ମସାତ କରିନିଏ କୌଣସି ଭକ୍ତକୁ, ତାକୁ ଭଗବାନ ସୁରକ୍ଷା ସବୁ ହିସାବରେ ଦେବେ। ଏ ଭକ୍ତ ହେଇକି ଆମେ ଗୁରୁ ଗ୍ରହଣ କଲାପରେ ଧନ ସ୍ତ୍ରୀ ପୁତ୍ର ଶରୀର ଏ ଚିନ୍ତା ରଖିବା, ତାହେଲେ ଆମେ କ'ଣ, ଶିଷ୍ୟ ଶବ୍ଦର ଅର୍ଥ କେବଳ ଆନୁଷ୍ଠାନିକ ଦୀକ୍ଷା ନୁହେଁ, ଶିଷ୍ୟମାନେ ଆତ୍ମ ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେଇ କାଳେ କୃଷ୍ଣତାରେ କରେ ଆତ୍ମସମର୍ପଣ। ଆତ୍ମସମର୍ପଣ ମାନେ ଆପଣଙ୍କର କୌଣସି ସ୍ୱତନ୍ତ୍ରତା ନାହିଁ, ଏଇଟା କ'ଣ ଛୋଟିଆ କାମ ନା କ'ଣ, ଯେ ଯେତେବେଳେ ସ୍ୱତନ୍ତ୍ରତାକୁ ଛାଡ଼ିବେ ସେତେବେଳେ ଶିଷ୍ୟ ହେଲେ, ତାହେଲେ ଚିନ୍ତା କଲେ ଆମେ କେତେଜଣ ଶିଷ୍ୟ ହେଇଛେ, ଆମର ତ ସ୍ୱତନ୍ତ୍ରତା କାମ କରୁଛେ, ଆମେ ଯାହା ଇଚ୍ଛା ହୁଏ ତାହା କରୁଛେ। କିନ୍ତୁ ବାସ୍ତବିକ ଯେତେବେଳେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ସୁରକ୍ଷାରେ ଆସିଯିବ, ତାଙ୍କ ପ୍ରତି ଆଶୀର୍ବାଦ ରହିବ, ତାଙ୍କୁ କେହି କିଛି କରିପାରିବେ। କେରଳର କୁନ୍ତଳପୁର ବୋଲି ଅଛି ଚନ୍ଦ୍ରହାସଙ୍କର ଜୀବନ, କୁନ୍ତଳପୁର ରାଜ୍ୟ, ଚନ୍ଦ୍ରହାସ ଛୋଟ ପିଲା ଥିଲେ, ପୁରା ବହୁତ କମ ବୟସର ପିଲା, କିନ୍ତୁ ତାଙ୍କର ବାବା ଚାଲିଗଲେ, ବାପା ରାଜା ଥିଲେ, ବୀରଗତି ପ୍ରାପ୍ତ ହୋଇଗଲେ ସଂଗ୍ରାମରେ। ଦେଖନ୍ତୁ ଭଗବାନଙ୍କର ଭକ୍ତର ସୁରକ୍ଷା କିଭଳି, ଭଗବାନଙ୍କର ଭକ୍ତ ଯାହାକୁ ଆଶୀର୍ବାଦ କରିଦେଇଛନ୍ତି ତାକୁ କେହି ମାରିପାରିବେନି। ପ୍ରହ୍ଲାଦ ସିଂହ କହୁଛନ୍ତି, ଆପଣ ଯେଉଁ ଆସିଛନ୍ତି ମୋ ପାଇଁ ଆସିନାହାନ୍ତି, ଆପଣଙ୍କର ଭୃତ୍ୟ ନାରଦମାନେ ମୋତେ ଯେଉଁ କୃପା କରିଦେଇଛନ୍ତି ସେଥିରେ ମୁଁ ସୁରକ୍ଷା ପାଇଗଲି, ଆମ ପିତାଙ୍କୁ ଆପଣ ଆସିକି ବଦ୍ଧ କଲେ, ଇଏ ଜଣେ ଶୁଦ୍ଧ ଭକ୍ତଙ୍କର ଆଶୀର୍ବାଦର କାରଣ। ପିତା ଯେତେବେଳେ ପରଲୋକ ହେଇଗଲେ, ମା ସତୀ ହେଇଗଲେ, ସେ ଅଗ୍ନିରେ ହାସ ଦେଲେ, ଚନ୍ଦ୍ରହାସ ମାତ୍ର ଛୋଟ ପିଲା, ପୁରା ତାର ବାବା ନାହିଁ ମା ନାହିଁ, ଜଣେ ସତୀ ନାରୀ ଏତେ ସ୍ୱାମୀଙ୍କ ବିରହରେ ରହୁଥିଲେ, ପୁତ୍ର କଥା ବି ଚିନ୍ତା କରୁନଥିଲେ। ଚନ୍ଦ୍ରହାସ ଯେତେବେଳେ ଛୋଟ ପିଲା ହେଇଛନ୍ତି ତାକୁ ପୋଷିବେ କିଏ, ଗୋଟେ ଧାଇ ମାଙ୍କର ଦେଖିକି ଦୟା ହେଲା, କହିଲେ ରେ ରାଜ୍ୟ ତ ବୁଡ଼ିଗଲା, ରାଜାରାଣୀ ତ ଚାଲିଗଲେ, ଏ ଛୁଆଟାକୁ କିଏ। ସେ ଧାଇ ମା ତାଙ୍କର କ'ଣ କଲେ, କହିଲେ ଏଠି ରହିଲେ ଅସୁବିଧା ହବ, ସିଏ ତାଙ୍କୁ ଧରିକି, ଓ ଭୁଲ କହିଲେ, ସିଏ ତାଙ୍କୁ ଧରିକି କୁନ୍ତଳପୁର ଆସିଲେ, କୁନ୍ତଳପୁରରେ ରହିଲେ, ଏ କେରଳର କୁନ୍ତଳପୁର। ଧାଇମା ଯେତେବେଳେ ରହିଲେ, ଧାଇମା 3 ବର୍ଷ ରହିଛନ୍ତି, ସେ ବି ଚାଲିଗଲେ। ଏ ଚନ୍ଦ୍ରହାସ ଛୋଟ ପିଲା, ଚନ୍ଦ୍ରହାସଙ୍କର ବୟସ 4 ବର୍ଷ 5 ବର୍ଷ, ଚଳନ୍ତି କେମିତି ନା, ଏତେ ସୁନ୍ଦର ଭଗବାନଙ୍କର ଭକ୍ତ ତ, ଆଉ ଏତେ ସୁନ୍ଦର, ସବୁ ଚକ୍ରବର୍ତ୍ତୀ ରାଜାଙ୍କର ଲକ୍ଷଣ ଛୋଟ ପିଲାବେଳେ, ଦୀର୍ଘନାସିକା, ଉଚ୍ଚ କପାଳ, ଦୀର୍ଘ ନେତ୍ର, ବିଶାଳ ବକ୍ଷ, ଛୋଟ ପିଲାବେଳୁ ତାଙ୍କର ଭାରି ସୁନ୍ଦର ଚେହେରା। ଯେତେ ସବୁ ମା ଥାନ୍ତି କୁନ୍ତଳପୁରର ରାଜଧାନୀର ରାଜା, ସବୁ ମା ମାନେ ତାଙ୍କୁ ଭଲ ପାଆନ୍ତି। ଚନ୍ଦ୍ରହାସକୁ କିଏ ବେଶ କରିଦେବ, କିଏ ଡାକିକି ଲୁଚେଇ ଖାଇବାକୁ ଦେବ, ଚନ୍ଦ୍ରହାସ ତାଙ୍କର ଏମିତି ବଢ଼ିଲେ, ନାରଦ ମାନେ ଦେଖିଲେ ଆରେ ୟାର ମା ତ ଚାଲିଗଲା, ଧାଇ ବି ଚାଲିଗଲା, ବାବା ତ ନାହାନ୍ତି। ନାରଦମୁନି ଆସିଲେ ଦିନେ, ନାରଦମୁନି ଆସି ପହଞ୍ଚିଗଲେ, ଦେଖିଲେ ଖେଳୁଛି ପିଲାଟି, ଡାକିଲେ, କହିଲେ ବାବା ଶୁଣ, ତୁ ଏଇ ଶାଳଗ୍ରାମଟାକୁ ନେ। ସେ ଶାଳଗ୍ରାମ କି ଜାଣିନି, 2 ସେବା କହିଲେ, କହିଲେ କେବଳ ଆକୁ ଗାଧେଇଦେବୁ, ପାଣି ପିଇବୁ, ଆଉ ଗାଧେଇ ସାରିକି ବକ୍ଷରେ ରଖିବୁ, ସବୁବେଳେ ବକ୍ଷ ଦେଶରେ ଝୁଲେଇକି ରଖିବୁ, ତ ସରଳ ସେବା। ନାରଦମୁନି ଯାହାକୁ କୃପା କରିବେ ତାଙ୍କର ଏ ତ ପ୍ରେମରେ ପୁରା ଗଦଗଦ ହେଇକି ସେବା କରନ୍ତି, ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ଛୋଟ ପିଲା ସୁନ୍ଦର କୀର୍ତ୍ତନ କରନ୍ତି ଚନ୍ଦ୍ରହାସ। କିନ୍ତୁ ସେ କୁନ୍ତଳପୁରରେ ମନ୍ତ୍ରୀ ଅଛନ୍ତି, ରାଜାଙ୍କର ମନ୍ତ୍ରୀ ଅଛନ୍ତି, ତାଙ୍କ ନାଁ ଦୃଷ୍ଟବୁଦ୍ଧି। ସିଏ ତାଙ୍କର ପୁଅ ନାଁ ହେଉଛି ମଦନ, ମଦନ ହେଉଛି ଟିକେ ସାଧୁ ସଂଜ୍ଞା ଲୋକ, ସେ ସାଧୁମାନଙ୍କୁ ମଝିରେ ମଝିରେ ଡାକେ। ସାଧୁମାନେ ଆସିଛନ୍ତି, ବ୍ରାହ୍ମଣମାନେ ଆସିଛନ୍ତି, ସେଇଠି ଚନ୍ଦ୍ରହାସ ଖେଳୁଛି,
ଏ ଦୃଷ୍ଟ ବୁଦ୍ଧିର ଗୋଟେ ଛୋଟ ଝିଅ ଅଛି। ସାଧାରଣତଃ ମା ବାପା ମାନେ ତ ଏହା କରନ୍ତି, ସାଧୁଙ୍କୁ ଦେଖାନ୍ତି, ଆଜ୍ଞା ଦେଖିଲେ ମୋ ପୁଅ ପୁଅର ଭବିଷ୍ୟତ କ'ଣ, ଝିଅର ଭବିଷ୍ୟତ, ଝିଅକୁ ଧରିକି ଆଣିକି ଦେଖେଇଲେ କହିଲେ ଆଜ୍ଞା ମୋ ଝିଅର ବର କିଏ ହବ କହିଲେ। ବ୍ରାହ୍ମଣ ଦେଖିଦେଲେ କହିଲେ ଏଇ ଯେଉଁ ପିଲାଟି ବୁଲୁଛି ନା ଇଏ ହିଁ ୟାର ବର ହବ। କହିଲେ କ'ଣ ମନ୍ତ୍ରୀର ଝିଅ ଗୋଟେ ଦାସୀପୁତ୍ରକୁ ବିବାହ ହବ, ଇଏ ଦାସୀପୁତ୍ରକୁ ବିବାହ ହବ, ଇଏ ତ କହୁଛନ୍ତି ଯେ ଏ ସିଦ୍ଧସନ୍ଥ ନିଶ୍ଚିତ ହବ ନା ମାରିଦିଆ ହବ। ବଧିକ ଗୁଡ଼ାକିଲେ କହିଲେ ଏ ପିଲାଟା ତ ଛୋଟ ପିଲା, କିନ୍ତୁ ନାରଦ ମୁନିଙ୍କର କୃପାଟା ଯୋଉ ଅଛି ସେ କଥା କ'ଣ ତାର ସ୍ମରଣ ଆସୁଛି। କହିଲେ ଆକୁ ନେଇଯା, କିଛି ଭୋଜନ ଲୋଭରେ ତାକୁ ନେଇଯା ଦୂରକୁ ଜଙ୍ଗଲ ଭିତରକୁ, ତାକୁ ମାରିଦେବ। ବଧିକ ନେଇଗଲା, ତୀକ୍ଷ୍ଣ ଖଡ଼ଗ ଧରିକି ଯାଇଛି ଚନ୍ଦ୍ରହାସକୁ, ଚନ୍ଦ୍ରହାସ ଛୋଟ ପିଲା ଧରିକି ନେଇକି ଯାଇଛି। ବଧିକ କହିଲା ବାପା ମୁଁ ତତେ ଆଣିଛି ମାରିବା ପାଇଁ ରେ, ଖଡ଼ଗକୁ ଦେଖେଇଲା କହିଲା ତୋ ବେକଟାକୁ ମୁଁ ଏଥିରେ କାଟିବି। କହିଲା ଆଜ୍ଞା ମୁଁ ମାରିବି ଯେ ମୋ ପ୍ରଭୁଙ୍କୁ ମୁଁ ଟିକେ ସେବା କରିଦିଏ। ତାର ସେ ସମୟରେ ନାରଦ ମୁନି କଥା ମନେ ପଡ଼ିଲା, ଭଗବାନ ଶ୍ରୀକୃଷ୍ଣ ଗୋଟେ ମାୟା ଚିନ୍ତା ବର୍ତ୍ତମାନ ମାୟାରେ ପକେଇଦେଲେ ବଧିକକୁ। ଏ ଜୈମିନୀ ମହାଭାରତରେ ଅଶ୍ୱମେଧ ପର୍ବରେ ଏସବୁ ଅଛି, ଚନ୍ଦ୍ରହାସଙ୍କର ଚରିତ ବିସ୍ତାର ଚରିତ ବହୁତ ବଡ଼ ଚରିତ, ସବୁ ଶ୍ଳୋକ ଅଛି। ତୋ ଦେବସ ଭଗବାନ ଚାଣ୍ଡାଳମ୍ ସ୍ତାନ ମୁମୁହତ ମୋହିତାସ୍ତୁ ଅନ୍ତଜା ବାକ୍ୟମ ଅବ୍ରୁବନ୍ କି ଦୃଶ ଶିଶୁ। ପିଲାଟାକୁ ଧରିକି ଗଲେ, ପିଲା ବିଷୟରେ କିଛି ଚିନ୍ତା କଲେନି, କିନ୍ତୁ ସେଇଠି ଯେତେବେଳେ ଠାକୁର ସେବା କରୁଛନ୍ତି ସେ ବିଗ୍ରହଙ୍କୁ ଦେଖିଦେଲେ ଏତେ ତାଙ୍କୁ ଆକର୍ଷଣ ଲାଗିଲା ଶାଳଗ୍ରାମକୁ, ଚଣ୍ଡାଳ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ଭଗବାନ ମାୟା କରୁଛନ୍ତି, ପଚାରିଲେ କିରେ ବାଳକ ଏତେ ସୁନ୍ଦର ବାଳକ ମୁଁ କେମିତି ମାରିବି, ଭଗବାନ ମାୟା କରିଦେଲେ। ବାଳକଟାକୁ ମାରିବି କେମିତି, ମାରିବିନି, କିନ୍ତୁ ଖଡ଼ଗଟା ଦେଖିଦେଇକି ଇଏଣେ ଭଗବାନଙ୍କୁ ଡାକିଲେଣି। ଇଏ କହିଛନ୍ତି ବଧିକକୁ ତୁ ଅପେକ୍ଷା କର, ମୁଁ ଠାକୁରଙ୍କୁ ପୂଜା ସାରେ ମୋତେ ମାରିବୁ। ଚନ୍ଦ୍ରହାସ ଭଗବାନଙ୍କୁ ଡାକୁଛନ୍ତି, ପାହି ପାହି ମା ପରମାନନ୍ଦ ସର୍ବବ୍ୟାପୀ ନ ନମସ୍ତୁତେ ଧ୍ରୁବଶ୍ଚାରକିତାୟେନ ପ୍ରହ୍ଲାଦ ଗଜରାଟ ତଥା। ପ୍ରଭୁ କୃଷ୍ଣ କୃଷ୍ଣ ଏହା ପୂର୍ବରୁ ଶ୍ଳୋକ ଅଛନ୍ତି, ହେ କୃଷ୍ଣ ହେ କୃଷ୍ଣ ହେ ଜଗନ୍ନାଥ ହେ ବାସୁଦେବ ହେ ଜନାର୍ଦ୍ଦନ ଚାଣ୍ଡାଳମ୍ ଶୀତଧାରେଶ୍ଚ ଖଡ଼ଗେନମ୍ ହନ୍ତି ଜଗତପତି। ହେ ଜଗତପତି ହେ କୃଷ୍ଣ ହେ ବାସୁଦେବ ହେ ଜନାର୍ଦ୍ଦନ, ଏ ଚାଣ୍ଡାଳର ଶୀତ ତୀକ୍ଷ୍ଣ ଖଡ଼ଗରେ ମୋର ବେକ କଟିଯାଉଛି। ଆପଣ ଯେଭଳି ଧ୍ରୁବକୁ ରକ୍ଷା କରିଥିଲେ, ଯେଭଳି ପ୍ରହ୍ଲାଦକୁ ରକ୍ଷା କରିଥିଲେ, ଯେଭଳି ଗଜେନ୍ଦ୍ରକୁ ରକ୍ଷା କରିଥିଲେ, ମୋତେ ରକ୍ଷା କର। ଆଜ୍ଞା ଏତିକି କହିବା ଭିତରେ ୟାର ହୃଦୟ ପରିବର୍ତ୍ତନ ହୋଇଗଲା। ଚାଣ୍ଡାଳ ପିଲାଟାକୁ ଭଲ ଭାବରେ ଦେଖିଲା ବଧିକ ଚନ୍ଦ୍ରହାସକୁ। ଦେଖନ୍ତୁ ଭକ୍ତ ଯାହାକୁ କୃପା କରିଛି ତାର ଦୋଷ ଯିବ, ତାର ଜୀବନରେ ସୌଭାଗ୍ୟ ଉଦୟ ହବ, ଦୁର୍ଭାଗ୍ୟ କେବେ ଆସିବନି। ଏହାର ଛଅଟା ଆଙ୍ଗୁଳି ଅଛି, ଯେତେବେଳେ ପିଲାଟାକୁ ପୁରା ଦେଖୁଛି ଚନ୍ଦ୍ରହାସକୁ ଦେଖୁଛି, ଚନ୍ଦ୍ରହାସଙ୍କର ଛଅଟା ଆଙ୍ଗୁଳି ଅଛି। ବଧିକର ମୁଣ୍ଡ ପଡ଼ିଲା, ଆରେ ମୁଁ ତ ଗଲା ମାନେ ଦୃଷ୍ଟ ବୁଦ୍ଧି ପଚାରିବ ତୁ ମାରିଛୁ କି ନାହିଁ, ଯଦି ନ ମାରିବି ସିଏ ମୋତେ ମାରିଦେବ, ଆଉ ମାରିଛି ବୋଲି ପ୍ରମାଣ ମୋତେ ଦେବାକୁ ପଡ଼ିବ। ଭଗବାନ ତା ମୁଣ୍ଡରେ ଚଣ୍ଡାଳ ବଧିକଙ୍କ ମୁଣ୍ଡରେ ବୁଦ୍ଧି ଦେଲେ, ବାମ ପାଟରେ ଦେଖିଲେ ଛଅଟା ଆଙ୍ଗୁଳି ଅଛି, ଗୋଟେ ଆଙ୍ଗୁଳି କାଟିଦେଲା। ଇଏ ଛୋଟ ପିଲା ଚନ୍ଦ୍ରହାସ ପଡ଼ିକି ଚିତ୍କାର କରୁଛନ୍, ରକ୍ତ ଧାରାଧାର ହେଇକି ବୋହୁଛି ଚିତ୍କାର କରୁଛନ୍। ବଧିକ ସେ ଆଙ୍ଗୁଳିଟା ନେଇକି ଦୃଷ୍ଟ ବୁଦ୍ଧିକି ଦେଖେଇଲା, କହିଲେ ମହାରାଜ ମନ୍ତ୍ରୀବର ମୁଁ ଚନ୍ଦ୍ରହାସକୁ ମାରିଦେଇଛି। କହିଲେ ଯାଉ ମୋ ଜୁଇଁ ଗଲା, ଜୁଇଁ ହବ କାଳେ ଏ ଦାସୀ ପୁତ୍ର ହେଇକି, ତା ମନ ଭାରି ଖୁସି। କିନ୍ତୁ ଏଇଠି ପଡ଼ିକି ସେ ରହିଛନ୍, ପୁଣି ଭଗବାନ ପ୍ରାର୍ଥନା କରୁଛନ୍, ପ୍ରଭୁ ବା ମାତା ପିତା ହୀନ ହେ କରୁଣା ସିନ୍ଧୁ, ମୁଁ ଏଇ ଜଙ୍ଗଲ ଭିତରେ ଏକାକୀ ପଡ଼ିଛି, ଆପଣ କେଉଁଠି ଅଛନ୍ତି? କୃଷ୍ଣଙ୍କୁ ଡାକୁଛି, କୃଷ୍ଣ ଭକ୍ତ କୃଷ୍ଣଙ୍କୁ ଡାକୁଛି। ହେ ପ୍ରଭୁ ତ୍ରାହିମାମ କରୁଣା ସିନ୍ଧୁ ଦ୍ରୌପଦୀ, ଦ୍ରୌପଦୀ ତ ଯଥାଭାବରେ ଦ୍ରୌପଦୀଙ୍କୁ ଯେଭଳି ଆପଣ ରକ୍ଷା କରିଥିଲେ ମୋତେ ସେଇଭଳି ରକ୍ଷା କରନ୍ତୁ। ଏଇଭଳି ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ। ସେହି ସମୟରେ ଗୋଟିଏ ଛୋଟ ରାଜ୍ୟ ଅଛି, ସେ କୁନ୍ତଳାପୁରର ଅଧୀନସ୍ଥ ରାଜ୍ୟ। ସେ ରାଜ୍ୟର ରାଜା ଯିଏ ତାଙ୍କର ପିଲା ଛୁଆମାନେ, ସିଏ ପୁତ୍ରଷ୍ଟି ଯଜ୍ଞ କରିସାରିଲେଣି, ସବୁ କିଛି କଲାଣି। ବ୍ରାହ୍ମଣ ମାନେ କହିଲେ ତୁମକୁ ଗୋଟେ ସୁନ୍ଦର ପୁତ୍ର ମିଳିବ, କିନ୍ତୁ ଦେଖିଲା ବେଳକୁ ସ୍ତ୍ରୀ ତାଙ୍କର ଗର୍ଭବତୀ ହଉନାହାନ୍ତି। ସିଏ ଆସୁଛନ୍ତି ସେ ସମୟରେ ଚନ୍ଦନାବତୀ ବୋଲି ଗୋଟିଏ ରାଜଧାନୀ, ରାଜ୍ୟର ରାଜଧାନୀ। ରାଜା ଆସୁଛନ୍ତି, ରାଜା ଯେତେବେଳେ ଦେଖିଥିଲେ ପିଲାଟି ପଡ଼ିକି ଛଟପଟ ହେଉଛି, ଏଭଳି ଆଙ୍ଗୁଠି କଟିଯାଇଛି, ଦେଖିଦେଲା ମାନେ ଇଏ ତ ରାଜା, ରାଜା ତ ସବୁ ରାଜାଙ୍କର ଲକ୍ଷଣ ଜାଣନ୍ତି। ଆରେ ଇଏ ବାଳକ ତ ସାଧାରଣ ବାଳକ ନୁହେଁ, ଇଏ ତ ୟାର ଶରତ ଚକ୍ରବର୍ତ୍ତୀ ସମ୍ରାଟର ଚିହ୍ନ ଅଛି, ଇଏ ତ ଚକ୍ରବର୍ତ୍ତୀ ରାଜା ହବ। ଆମ ରାଜ୍ୟମାନେ ତ କୁନ୍ତଳପୁର ରାଜା ହେଉଛନ୍ତି ଚକ୍ରବର୍ତ୍ତୀ ରାଜା, ଆମେ ତ ଅଧୀନସ୍ଥ ରାଜା, ଇଏ ତ କୁନ୍ତଳପୁର ରାଜା ହବ। ଏ ରାଜାଙ୍କର ଛୁଆଟା ଏଠି କେଉଁଠି ପଡ଼ିଛି? ତାଙ୍କୁ ଧରି କାହାକୁ, ଚନ୍ଦ୍ରହାସକୁ ଧରିକି ନେଇ ଆସିଲେ, ଆଣିକି ରାଣୀଙ୍କି ଦେଲେ। କହିଲେ, ରାଣୀ ଆମର ତ ପିଲା ଛୁଆ ନାହିଁ, ଆମେ ତ ପୁତ୍ରେଷ୍ଟି ଯଜ୍ଞ କରୁଥିଲେ, ତୁମର ତ ପୁଅ ହଉନି, ଏ ପିଲାଟିକି ରଖିବା। ରଖିଲେ, ଆ ଇଏ ତ ଚକ୍ରବର୍ତ୍ତୀ ସମ୍ରାଟ ରାଜା, ରାଜଲକ୍ଷଣ ଅଛି। ଇଏ ଆସିକି ପହଞ୍ଚିଲା ପରେ ଏ ସେ ମହାଭାରତ ରଚନା ହେଇଛି, ମାନେ ଦୁଃଖୀ ଦରିଦ୍ର ସମସ୍ତଙ୍କୁ ଯିଏ ଯିଏ ଆସନ୍ତି ଧନ ନେଇକି ଯାଆନ୍ତି, କାହାର ଅଭାବ ରହିଲାନି। ଭଗବାନଙ୍କର ଅଂଶରେ ଜନ୍ମ ହୁଅନ୍ତି ନା ରାଜାମାନେ ସବୁ, ପ୍ରଚୁର ଧନ ସମ୍ପତ୍ତି ବଢ଼ିଲା, ଆନନ୍ଦ ବଢ଼ିଲା, ପ୍ରଜାମାନଙ୍କର ଦୁଃଖ ଗଲା। କିନ୍ତୁ ୟା ଭିତରେ କିଛି ଦିନ ହେଇଗଲାଣି, ରାଜା ଆଉ କୁନ୍ତଳପୁର ରାଜାକୁ ଟ୍ୟାକ୍ସ ଦେଇନାହାନ୍ତି। 10,000 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତି ବାର୍ଷିକ, ଆଉ ଦେଇନାହାନ୍ତି। ଏ ପୁତ୍ର ସୁଖରେ ଭୁଲି ଯାଇଛନ୍ତି, ଏ ଦେବେ ବି କାହିଁକି ଆଉ, ଇଏ ତ ଚକ୍ରବର୍ତ୍ତୀ ରାଜା, ଇଆକୁ ଆଉ ଦେବେ? କୁନ୍ତଳପୁର ରାଜା ଧୃଷ୍ଟ ବୁଦ୍ଧିକି ପଠେଇଛନ୍ତି, ତୁ ଯା ସେଠୁ ଟ୍ୟାକ୍ସ ଧରିକି ଆସିବୁ, କାହିଁ ବର୍ଷ ହେଲା କାହିଁ ଦିଆଯାଇନି କର। ଧୃଷ୍ଟ ବୁଦ୍ଧି ଯେତେବେଳେ ଆସିକି ଦେଖିଲା, କହିଲା, ଆରେ ମୋ ଜ୍ୱଇଁ କ'ଣ ଏଠି, ତାକୁ ମାରିଦେଇଥିଲି ବଧିକ ଦ୍ୱାରାକୁ ମାରିଦେ, ଇଏ ପୁଣି କ'ଣ ଏଠି ରହିଲେଣି, ଇଏ ଏଠି କେମିତି ଆସିଲା? ତାର ମୁଣ୍ଡରେ ସିଏ ଟ୍ୟାକ୍ସ ନବ କ'ଣ, କର ନବ କ'ଣ, ତା ମୁଣ୍ଡରେ ବୁଦ୍ଧି ଆସିଗଲା, ତାକୁ ପୁଣି ମାରିବି। ଦେଖନ୍ତୁ ପ୍ରସଙ୍ଗ ଥିଲା, ଭଗବାନଙ୍କର ନାରଦ ମୁନି ଯାହାକୁ କୃପା କରିଛନ୍ତି ତାକୁ ଇଏ କେବଳ ମାରିବାର ଯୋଜନା ଚଲେଇବେ, କିନ୍ତୁ ଭଗବାନ ତାଙ୍କୁ ସୁରକ୍ଷା ଦେଇକି ନେବେ। ଦୃଷ୍ଟବୁଦ୍ଧି କ'ଣ କଲେ, କହିଲେ, ବାପା, ରାଜାଙ୍କୁ କହିଲେ, କହିଲେ, ଆଜ୍ଞା, ଗୋଟେ ପତ୍ର ମୁଁ ଲେଖିଦେଉଛି, ମୋର ଗୋଟେ ଜରୁରୀ କାମ, ମୁଁ ଛାଡ଼ିଦେଇ ଆସିଛି, ମୋ ପୁଅକୁ ନେଇ ପତ୍ରଟା ଦେବେ। ଆପଣଙ୍କର ପୁଅଟାକୁ ପଠେଇଲେ, କାହାକୁ ପଠେଇବେ? ଚନ୍ଦ୍ରହାସ ଯେତେବେଳେ ଯୁବକ ହେଇଗଲେ, ଆଉ ଘୋଡ଼ା ଚଢ଼ିବାର ଏକ୍ସପର୍ଟ ଚକ୍ରବର୍ତ୍ତୀ ରାଜାଙ୍କର ଅଭାବ କ'ଣ, ଯେ ସୁନ୍ଦର ଶରୀର ଦେଖିଲା ମାନେ ଜଣେ ମୋହିତ ହେଇଯିବ। ଚିଠିରେ ଗୋଟେ ସଂସ୍କୃତର ଶ୍ଳୋକ ଲେଖିକି ପଠେଇଲେ, କିନ୍ତୁ ଇଏ ଶାଳେଜ ବାବୁଙ୍କୁ ସବୁବେଳେ ରଖନ୍ତି, ସେବା ତାଙ୍କର ସବୁବେଳେ। ବିଷମ ଅସ୍ମୈ ପ୍ରଦାତବ୍ୟମ ତୋୟା ମଦନ ସତ୍ରବେ କାର୍ଯ୍ୟମ କାର୍ଯ୍ୟମ ନ ଦ୍ରଷ୍ଟବ୍ୟମ କର୍ତ୍ତବ୍ୟମ ଖଲୁମେ ପ୍ରିୟମ। କାର୍ଯ୍ୟ କ'ଣ ଅକାର୍ଯ୍ୟ କ'ଣ କେବେ ଚିନ୍ତା କରିବୁନୁ, ନିଶ୍ଚିତ ଭାବରେ ଏଥିରେ ମୋର ପ୍ରିୟ ହବ। ତୁମେ କ'ଣ କରିବ ନା, ବିଷ ଅସ୍ମୈ ପ୍ରଦାତବ୍ୟ, ଆକୁ ଦେଖିଲା ମାନେ ବିଷ ଦେଇଦେବୁ। ତା ନାଁଟା କ'ଣ ନା ମଦନ ସତ୍ରବେ, ଇଏ ମୋର ଶତ୍ରୁ ମଦନ, ଏ ମଦନ ଇଏ ହେଉଛି ମୋର ଶତ୍ରୁ, ପୁଅ ନା ମଦନ, ମଦନ ନାଁରେ ଚିଠି ଗୋଟିଏ କାଳ ସଂସ୍କୃତ ଶ୍ଳୋକ ଲେଖାଯାଇଛି। କହିଲେ, ବାପା, ଏଇଟାକୁ ପଢ଼ାପଢ଼ି କରିବୁ ନା, ଏଇଟା ନେଇକି ମୋ ପୁଅକୁ ଦେଇଦେବୁ, ମୋର ଗୋଟେ ଜରୁରୀ କାମ ଅଛି। ଇଏ ବି କାହିଁ ପଢ଼ିବେ, ଚନ୍ଦ୍ରହାସ ପଢ଼ିଲେନି। କୁନ୍ତଳପୁର ସୀମାର ଭିତରେ ପହଞ୍ଚନ୍ତି, ଠାକୁରଙ୍କୁ ଟିକେ ସେବା କରିକି କ୍ଲାନ୍ତ ଲାଗିଲା, ଶୋଇଯାଇଛି, ନିଦ ଲାଗିଛି, ହାତରେ ପତ୍ରଟା ପାଖରେ ରଖିଛନ୍ତି, ଜରୁରୀ ପତ୍ରଟା ପଠେଇଛନ୍ତି ଦୃଷ୍ଟବୁଦ୍ଧି, ପତ୍ରଟାକୁ ପାଖରେ ରଖିଛନ୍ତି। ଆଜ୍ଞା, ସେତେବେଳେ ଦୃଷ୍ଟବୁଦ୍ଧିଙ୍କର କନ୍ୟା କିଛି ସଖୀମାନଙ୍କୁ ଧରି, ତା ନା ବିଷୟା, ବିଷୟା ତାର କ'ଣ କରିଛି, ବୁଲି ବୁଲିକି ଆସିଛି। ଆରେ ଏତେ ସୁନ୍ଦର ଯୁବକ ଶୋଇଛି ମଦନ ଭଳି ଦେଖିବା ପାଇଁ, ଇଏ ଲେଖିଛି ମଦନ ଶତ୍ରୁବେ, ରେ ମଦନ ଇଏ ମୋ ଶତ୍ରୁ ଯାଇଛି, ତାକୁ ଓଲଟା ଦେଖାଯାଉଛି ଝିଅ ଗୁହାରେ, ଇଏ ତ ମଦନ ସାକ୍ଷାତ। ଚନ୍ଦ୍ରହାସ ଭଗବାନଙ୍କର ଭକ୍ତ, ବହୁତ ଚକ୍ରବର୍ତ୍ତୀ ସମ୍ରାଟ, ଦେଖିଦେଲା ଆଙ୍କୁ ତ ବିବାହ ହେବେ ଆଉ। ଆରେ ତ ବ୍ରାହ୍ମଣ ତ କହିଥିଲା, ଇଏ ତ ଅଲରେଡି ଆଲଟମେଣ୍ଟ ହେଇକି ରହିଛି, ଆଙ୍କୁ ବିବାହ ହେବି।
ଦେଖିବ ଏଇ କ'ଣ ଗୋଟେ ପତ୍ରଟେ ପଡ଼ିଛି, ପତ୍ରଟାକୁ ଉଠେଇଲା, ପତ୍ରରେ କ'ଣ ଲେଖା ହେଇଛି, ବିଷମ ଅସ୍ମୈ ପ୍ରଦାତବ୍ୟ ତୋୟା ମଦନ ଶତ୍ରବେ, ହେ ମଦନ ଇଏ ହେଉଛି ଆମର ଶତ୍ରୁକୁ ଦେଖିଲା ମାନେ ବିଷ ଦେଇଦେବ, ଏଥିରେ ମୋର ପ୍ରିୟ ହେବ। ମୋ ବାପା କେଭଳିଆ ଲୋକ କି ଭାଇଙ୍କ ପାଖକୁ ଏଭଳି ପତ୍ର ଲେଖିକି ପଠେଇଛନ୍ତି, ଏଭଳି ସୁନ୍ଦର ଯୁବକକୁ ବିଷ ଦିଆ ହେବ। ନେଇ ଆସିଲେ ଗୋଟେ କାଠି, ନେଇ ଆସିଲେ ଆଖିର କଜଳ କାଢ଼ିଲେ, ଶ୍ଳୋକଟାକୁ କରେକ୍ସନ କରିଦେଲେ, ତୋୟା ବିଷୟା, ତୋୟା ବିଷୟା ଅସ୍ମୈ ପ୍ରଦାତବ୍ୟମ, ସେ ଲେଖିଥିଲେ ତୋୟା ବିଷୟ, ତୋୟା ଅସ୍ମୈ ବିଷ ଅସ୍ମୈ ପ୍ରଦାତବ୍ୟମ, ସେ ଲେଖିଥିଲେ ବିଷୟା ଅସ୍ମୈ ପ୍ରଦାତବ୍ୟମ, ଏ ଲେଖିଥିଲେ ବିଷ ଅସ୍ମୈ ପ୍ରଦାତ, ଆକୁ ବିଷ ଦବ, ସେ ଲେଖିଥିଲେ ବିଷୟା ଅସ୍ମୈ ପ୍ରଦାତବ୍ୟମ, ସିନା ଏଇଟା ଲେଖିଦେଲେ କିନ୍ତୁ କ'ଣ ରହିଲା ତାପରେ, ତୋୟା ମଦନ ଶତ୍ରବେ, ସେ କ'ଣ ସଂସ୍କୃତ ପଢ଼ି ନେଇକି ମଦନ, ସେ ଧର୍ମନବ ଇଏ ଆମର ଶତ୍ରୁ ବୋଲି, କିନ୍ତୁ ଭଗବାନ ପ୍ରଭୁ ନା, ବୁଦ୍ଧି ବୁଦ୍ଧି ମତାମସ୍ମିନ ଜ୍ଞାନ, ଏ ବୁଦ୍ଧି ବୁଦ୍ଧି ମତାମସ୍ମିନ, ବୁଦ୍ଧିମାନର ବୁଦ୍ଧି ସିଏ, ମଦନ ବୁଦ୍ଧି ବି ଓଲଟା ହେଇଗଲା। ବାପା ପଠେଇଛି ଆକୁ ବିଷ ଅସ୍ମେ ପ୍ରଦାତା, କିନ୍ତୁ ଝିଅ ଲେଖିଦେଲା କ'ଣ, ଆକୁ ବିବାହ ହେବାକୁ ଇଚ୍ଛା ଅଛି ନା, ଭଗବାନ ତା ମୁଣ୍ଡରେ ବୁଦ୍ଧି ଦେଇଦେଲେଣି, ଏ ଝିଅଟା ବିବାହ ପାଇଁ ଏ ଶ୍ଳୋକଟା ପଢ଼ିଦେଇକି କହିଲା, ଏଠି ତ ଟିକେ ଗ୍ୟାପ୍ ଅଛି, ଆଉ ମୁଁ ଆଜି ଲେଖିକି ଦେଖୁଥିଲି, ମୁଁ ଯଦି କିଏ ପଚାରିବ ଆମକୁ ବିଷ ଅସ୍ମେ ପ୍ରଦାତବ୍ୟମ ବିଷୟା, ଭଗବାନ ଲେଖିଲା ବେଳେ ବି ସେ କ'ଣ ଛୋଟ ଅକ୍ଷର ଲେଖିଥିବ, କିଛି ଗ୍ୟାପ୍ ଥିବ, ସେଠି ୟା ଲେଖିଦେଲା, ଆଉ ୟା ହିନ୍ଦୀରେ ବିଷୟା ଅସ୍ମେ ପ୍ରଦାତବ୍ୟମ ତୋୟା ମଦନ ଶତ୍ରବେ, ମଦନ ଦେଲେ ପଢ଼ିଲା ତୋୟା ମଦନ ଶତ୍ରବେ, ଦେଖିଲା ଆକୁ ବିଷୟକୁ ଦିଆହବ, ମୋ ଭଉଣୀକୁ ବିବାହ କରିଦେବି, ଦେଖିବା କେମିତିଆ, ସିଏ ଆଉ ମଦନ ଶତ୍ରବେ ଅର୍ଥ ନେଲାନି, ମଦନ ଆମର ଶତ୍ରୁ ବୋଲି, ମଦନକୁ ଯିଏ ପରାସ୍ତ କରିଛନ୍ତି, ମଦନ ଯାହା ରୂପ, ମଦନ ମାନେ କାମଦେବ, କାମଦେବ ଯାହାକୁ ଶତ୍ରୁ ରୂପରେ ଦେଖୁଛନ୍ତି, ତମାନେ ଇଏ ଏତେ ସୁନ୍ଦର, ମଦନ ଏ ଅର୍ଥରେ ବୁଝିଲା, କହିଲା ସତ କଥା, ଆମ ଭିଣୀ ଏମ୍ପିଏ ସୁନ୍ଦର, ବିବାହ କରାହବ, ଆଉ ବାପା ତାର ବସିଛି ସେଣେ, ଇଏ ବେକ କଟା ହବ, ଚିଠି ଦେଇଦେଇଛି ଯେ ଚନ୍ଦ୍ରହାସର, ଚନ୍ଦ୍ରହାସକୁ ବିଷ ଦିଆହବ, ବିଷ କ'ଣ ଦିଅ, ବିଷ ଦଉନ, ବିଷ ଏହାକୁ ବିବାହ ସରିଲାଣି, ଝିଅ ତାର ବିବାହ ସରିଲାଣି, ସେଣେ ଦେଖିଲା ଆରେ କାହିଁକି ଫେରୁନି, ଇଏ ଚନ୍ଦ୍ରହାସ କ'ଣ ଫେରୁନି, କିଛି ଖବର ବି ଆସୁନି, ବିଷ ଖାଇକି ମରିଯାଇଥିଲେ, ଖବର ତ ଆସୁନା, ଖବର ବି ଆସୁନି, ଆସିଲେ ଆସିକି ଦେଖିଲା ବେଳକୁ ତାଙ୍କର ସେ ଯେଉଁ ବିବାହ ପରେ ଯେଉଁ ମୁକୁଟ ପିନ୍ଧନ୍ତି, ମୁକୁଟ ପିନ୍ଧିକି ବସିଛନ୍ତି, ଆଉ ଇଏ ଆନନ୍ଦରେ ବୁଲୁଛନ୍ତି, ମନ୍ତ୍ରୀଙ୍କର ଝିଅ ଜ୍ୱାଇଁ, ତାଙ୍କର ଭାବ କ'ଣ, ମଦନ ବି ଭାରି ଖୁସି, କିରେ ମଦନ ତୁ ସର୍ବନାଶ କଲୁ, ମୋତେ ଚିଠି ଦେଖେଇଲୁ, ମୁଁ ତ ଲେଖିଛି ବିଷ ଆସ୍ମି ପ୍ରଦା, ଚିଠି ଦେଖିଲା ବେଳକୁ ପତ୍ର ଦେଖିଲା ବେଳକୁ ଲେଖା ଯାଇଛି ବିଷୟ ଆସ୍ମି, କହିଲା ବାପା ମୋର ଦୋଷ କ'ଣ, ମୋର ଦୋଷ କ'ଣ, ଆପଣ ତ ଲେଖିଛନ୍ତି, କହିଲେ ଆରେ ଶତ୍ରବେ ଲେଖିଛି ମଦନ ଶତ୍ରବେ, କହିଲେ ଆଜ୍ଞା ମୁଁ ବୁଝିଲି, ୟା ରୂପ ଦେଖିଦେଇକି ମୁଁ ବୁଝିଲି, ମଦନ ତାଙ୍କୁ ଶତ୍ରୁ ରୂପେ ଦେଖୁଥିବେ, ଆଉ କହିଲେ ନା ଆକୁ ପୁଣି ମାରିବାକୁ ପଡ଼ିବ, ଆକୁ ମାରିବାକୁ ପଡ଼ିବ, କହିଲେ ଆଜ୍ଞା, କହିଲେ ଜ୍ୱାଇଁ ପୁଅ ଚନ୍ଦ୍ରହାସ, ବାପା ଆମର ଗୋଟିଏ କୁଳଧର୍ମ ଅଛି, ସଂସ୍କୃତ ଶ୍ଳୋକ ସବୁ ଅଛି, ବିଶାଳ ବଡ଼ ଅଧ୍ୟାୟ, ଆମର ଗୋଟେ କୁଳଧର୍ମ ଅଛି, କୁଳଧର୍ମଟି କ'ଣ ଜାଣିଛୁ ନା, ଆମର ଝିଅ ଜ୍ୱାଇଁ ଯାଆନ୍ତି ଦେବୀ ପୂଜା କରିବା ପାଇଁ, ଚଣ୍ଡୀ ପୂଜା କରିବା ପାଇଁ, ତୋତେ ଯିବାକୁ ପଡ଼ିବ, ସେଣେ ଗୋଟେ ବଧିକକୁ କହିଦେଲା, ଏ ପଳା ସେଠି ପୁରା ଖଡ଼ଗ ଧରି ରହିଥିବୁ, ଯେତେବେଳେ ଜୁଆର ହବ ଆମ ଜ୍ୱାଇଁ ପୁଅ ମୁଣ୍ଡକୁ କାଟିକି ଦିଭାଗ କରିଦେବୁ। ଦେଖ ଭକ୍ତଙ୍କ ଦ୍ୱାରା, ନାରଦମୁନିଙ୍କ ଦ୍ୱାରା ଯେ କୃପା ପ୍ରାପ୍ତ ହେଇଛି ତାକୁ ମାରିବା ପାଇଁ କେତେ ପ୍ରକାର ଯୋଜନା, କିନ୍ତୁ ଭଗବାନ ସେ ମାରିବା ପାଇଁ ଯୋଜନା, ଭଗବାନ ସୁରକ୍ଷାର ଯୋଜନା, ଯେଭଳି ପ୍ରହ୍ଲାଦ ସୁରକ୍ଷା ପାଇଥିଲେ ସେଥିପାଇଁ ପ୍ରହ୍ଲାଦଙ୍କର ଅଭିମାନ କଦାପି ଆସୁନାହିଁ, ପ୍ରଭୁ ମୋ ପାଇଁ ଆପଣ ଅବତାର ନେଇଛନ୍ତି, ମୋ ଗୁରୁଦେବଙ୍କ ପାଇଁ, ତାଙ୍କର ବାକ୍ୟକୁ ସତ୍ୟ କରିବା, ଭକ୍ତରେ ଏଇଟା ପରଫେକ୍ଟ ଅଭିମାନ, ସେ କଦାପି ନିଜକୁ କହିବେନି ମୋ ପାଇଁ ପ୍ରଭୁଙ୍କର ଅବତାର ହେଇଛି, ମୋ ପାଇଁ ପ୍ରଭୁ ଏ କାମ କରିଛନ୍ତି। ଆଜ୍ଞା, ଏହି ସମୟରେ କୁନ୍ତଳପୁର ରାଜାଙ୍କର କୌଣସି ସେଇ ଦୃଷ୍ଟ ବୁଦ୍ଧି ଯାହା ପାଖରେ ଅଛନ୍ତି, ସେ ଯେଉଁ କୁନ୍ତଳପୁର ରାଜା, ତାଙ୍କର ପିଲା ଛୁଆ ନାହିଁ, ତାଙ୍କର ପୁଅ ନାହିଁ, ବିଶେଷ କରି ଝିଅଟା ଅଛି, କିନ୍ତୁ ଝିଅ ବିବାହ ହେଇନି। ଯେତେବେଳେ ଝିଅ ବିବାହ ହେଇନି, ଝିଅର ନାଁ ଚମ୍ପକ ମାଲିନୀ, ସେଣେ ବ୍ରହ୍ମା ପଠେଇଲେଣି, ଇଏ ମାରିବା ପାଇଁ ଇଏ ଯାଉଛନ୍ତି। ବର୍ତ୍ତମାନ କେଉଁଠି ଯିବେ? ପୂଜା ଉପହାର ନେଇକି ଦେବୀଙ୍କୁ ପୂଜା କରିବାକୁ ଯିବ, ସେଣେ ବୌଦ୍ଧିକ ଅଛି, ତାଙ୍କ ବେଗକୁ କାଟିବ। କାହାର? ଚନ୍ଦ୍ରହାସଙ୍କର। ଦୃଷ୍ଟ ବୁଦ୍ଧି ଏସବୁ ଆରେଞ୍ଜମେଣ୍ଟ କରିଛି, ବୁଦ୍ଧି ତ ଦୃଷ୍ଟ ଆଉ କ'ଣ। ସେଣେ ବ୍ରହ୍ମାଜୀ ପଠେଇଲେଣି ଗାଲବ ଋଷିଙ୍କୁ, କହିଲେ ଯାଅ ବର୍ତ୍ତମାନ କୁନ୍ତଳପୁର ରାଜ୍ୟକୁ ଯାଅ। କୁନ୍ତଳପୁର ରାଜ୍ୟକୁ ଗାଲବ ଋଷି ଆସି ପହଞ୍ଚିଗଲେ, ଦେଖିଲେ ରାଜାଙ୍କୁ, ପଚାରିଲେ, କହିଲେ ଆରେ ତୁମର ତ ମୃତ୍ୟୁ ସମୟ ଆସିଗଲାଣି, ସବୁ ଲକ୍ଷଣ ମୁଁ ଦେଖୁଛି। କୁନ୍ତଳପୁର ରାଜାଙ୍କର ମୃତ୍ୟୁ ସମୟ ଆସିଗଲାଣି, ତୁମର ସବୁ ମୃତ୍ୟୁର ଲକ୍ଷଣ ଦେଖାଗଲାଣି। ମୃତ୍ୟୁ ପୂର୍ବରୁ କପାଳର କେଉଁ କେଉଁ ରେଖା ଆସେ ଅଛି ସବୁ। ଆଜିକାଲି ସାମୁଦ୍ରିକ ବିଦ୍ୟାକୁ ଦଖଲ କରିବା ପାଇଁ ଲୋକ ନାହାନ୍ତି, ବା ଆମ ଭକ୍ତି ଯୋଗୁଁ ଏଗୁଡ଼ିକ ଅନୁକୂଳ ନୁହେଁ ବା କିଛି ଆବଶ୍ୟକ ନାହିଁ ବୋଲି ଆମେ ଶିଖାଉନି। କିନ୍ତୁ ସାମୁଦ୍ରିକ ବିଦ୍ୟାର ବହୁତ ଗୁଣ ଅଛି। ବିବାହ ପୂର୍ବରୁ ଗୋଟିଏ ରେଖା ଆସେ, ଜାଣିଦେବେ ଏ ଝିଅର ଏତେ ଦିନ ପରେ ବିବାହ ହେଇଯିବ। ଆମେ ଦେଖିଥିଲୁ କିଛି ବର୍ଷ ପୂର୍ବେ, ଶିଶୁ ବାବା ଆସନ୍ତି ଆମ ଗାଁ ଆଡ଼େ, ସେ କହିଦେବେ ସାଙ୍ଗେ ସାଙ୍ଗେ, ହେ ଯା 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 ଯା, 10 ଦିନ ପରେ ତ ଝିଅର ବିବାହ, କାହିଁକି ଆସୁଛୁ, କାହିଁ ଝିଅ ରହୁଛୁ, ପଳା। ଶିଶୁ ରେଖାରୁ ଜାଣିଦେବେ, ମସ୍ତକରେ ସବୁ ରେଖା ଆସେ, ମୃତ୍ୟୁ ରେଖା, ଜଳରେ ବୁଡ଼ି କେଉଁଠି ମରିବେ, କି ଆକ୍ସିଡେଣ୍ଟ ହେବ, କ'ଣ ହେବ, କେଉଁଥିରେ ମୃତ୍ୟୁ ହେବ, ସବୁ ରେଖା ଆସିବ, ହସ୍ତରେ ବି କପାଳରେ ବି। ଆଜିକାଲି ଭୋଗର ତ ମଣିଷ ପାଗଳ, ଏସବୁ ଆକୁ ଦେଖିବାକୁ ମଣିଷକୁ ସମୟ କାହିଁ। ଗାଲବ ଋଷି କହିଲେ ତୁମର ମରଣ ସମୟ ଆସିଗଲା। କହିଲେ ଆଜ୍ଞା ମୁଁ ମରଣ ସମୟ ହେଇଗଲେ? କୁନ୍ତଳପୁର ରାଜା କହିଲା, କହିଲେ ଶୀଘ୍ର ଗୋଟେ କାମ କର, ବର୍ତ୍ତମାନ ପୁରା ଶୁଭ ମୁହୂର୍ତ୍ତ ଅଛି, ଆଉ ଆମେ ମୁଁ ଜାଣିପାରୁଛି ବ୍ରହ୍ମା ମତେ ପଠେଇଛନ୍ତି, ତୁମ ରାଜ୍ୟରେ ଚକ୍ରବର୍ତ୍ତୀ ସମ୍ରାଟ ତ ତୁମେ, ତୁମର ଦ୍ୱିତୀୟ ପଦବୀ ନବ କିଏ? ଦୃଷ୍ଟ ବୁଦ୍ଧିଙ୍କର ଜାମାତା, ଯେ ଜୁଇଁ ହେଇଛି ଚନ୍ଦ୍ରହାସ, ଏବେ ବିବାହ, ଫ୍ରେସ୍ ମ୍ୟାରେଜ୍ ସରିଛି, ଯାଉଛନ୍ତି ଦେବୀ ପୂଜା କରିବା ପାଇଁ, ହେଣେ ଦୃଷ୍ଟ ବୁଦ୍ଧି ରଖିଛି ମୁଣ୍ଡ କାଟିବା ପାଇଁ ବୌଦ୍ଧିକକୁ, କିନ୍ତୁ କୁନ୍ତଳପୁର ରାଜାଙ୍କ ପାଖରେ ମଦନ ଠିଆ ହେଇଛନ୍ତି। ଗାଲବ ଋଷି କେତେବେଳେ ଏଇ ଅର୍ଡ଼ରଟା ଦେଲେ, ଶୀଘ୍ର ତୁମର ଏବେ ଶୁଭ ମୁହୂର୍ତ୍ତ ଅଛି, ଗୋଟେ ମୁହୂର୍ତ୍ତ ଡେରି କରନି, ଆଣ ମୁଁ ସାଙ୍ଗେ ସାଙ୍ଗେ ତାଙ୍କୁ ଚକ୍ରବର୍ତ୍ତୀ ରାଜା କରିଦେବି, ତୁମ ଝିଅ ସାଙ୍ଗରେ ଚମ୍ପକ ମାଳିନୀ ସାଙ୍ଗରେ ବିବାହ କରିଦେବି। ତାଙ୍କୁ ଯେତେବେଳେ ପଠେଇଛନ୍ତି, ତାଙ୍କୁ ଯେତେବେଳେ ଆଦେଶ ଦେଲେ କିଏ? ଗାଲବ ଋଷି କୁନ୍ତଳପୁର ରାଜାଙ୍କୁ। କୁନ୍ତଳପୁର ରାଜା କ'ଣ କହିଲେ? କହିଲେ ମଦନ ଶୀଘ୍ର ଯାହା ତୋ ଭିଣେଇକି ଡାକିକି ଆଣିବି, ଯେଉଁଠି ଥିବ ଡାକିକି ଆଣିବି। ଇଏ ତାଙ୍କର କ'ଣ କରୁଛି? ଇଏ ତ ଭଗବାନଙ୍କର ଭକ୍ତ, ଇଆରେ କାହିଁକି ଏତେ ଚିନ୍ତା ଆସିବ? ଇଏ ତାର ଫୁଲ ଟୋକେଇ ଧରି ଭୋଗ ଧରିକି ଯାଉଛି ଦେବୀକୁ ପୂଜା କରି, ବାଟରୁ ମଦନ ଅଟକିଲେ, କହିଲେ ଶୀଘ୍ର ଆସ, ଗୋଟିଏ ମୁହୂର୍ତ୍ତ ଆଉ ଡେରି କରନି, ରାଜା ଡାକୁଛନ୍ତି। କହିଲେ ଆଜ୍ଞା ମୁଁ ପୂଜା ସମ୍ଭାର ଧରିଛି। କହିଲେ ମୁଁ ଯାଉଛି ତୁମ ପାଇଁ ଦେବୀ ପୂଜା କରିବି, ମୁଁ ଯାଉଛି। ସେଠି ଲେଖିଥିଲା ବିଷ ଆକୁ ଦେବ, ଇଏ ତାର ବିଷ ଆକୁ ଦେଇଥିଲା, ବିଷ ବିଷ ବିଷୟ ହେଇଗଲା, ବର୍ତ୍ତମାନ ଜୁଇଁକି ମାରିବା ପାଇଁ ଯାଉଛନ୍ତି। ବର୍ତ୍ତମାନ ବୁଲା ନା ବାପା କହିଛନ୍ତି ନା ଠାକୁର ଦେବୀଙ୍କର ପୂଜା କରିବାକୁ ପଡ଼ିବ। କହିଲେ ନାଇଁ ନାଇଁ, ରାଜାଙ୍କର ଆଦେଶ, ଗୋଟିଏ ମୁହୂର୍ତ୍ତ ଭିତରେ ପହଞ୍ଚିବାକୁ ପଡ଼ିବ, ଋଷିମାନେ ଅଛନ୍ତି, ଇଏ ତାଙ୍କର। କହିଲେ ମୁଁ ଯାଉଛି ଭିଣି, ତୁମ ପାଇଁ ମୁଁ ପୂଜା କରିଦେବି। ସେଣେ ଦୃଷ୍ଟବୁଦ୍ଧି କ'ଣ କହିଥିଲା? ଯାହାକୁ ଦେଖିବୁ ମୁଣ୍ଡ କାଟିବୁ। ଇଏ ତାର ଗଲା ଠାକୁର ପୂଜା କରିକି, ପୂଜା କରିକି ମୁଣ୍ଡ ଦେଲ, ଇଏ ତା ପୁଅ ମଦନ ବେକକୁ କାଟିକି ଉଡ଼େଇଲା। ସେଣେ ଦେଖିଲେ କୁନ୍ତଳପୁର ରାଜା ପୁରା ବେଣ୍ଡ ପାର୍ଟି ବାହାରିକି ପ୍ରସେସନ ବାହାରିଲାଣି, କ'ଣ ନା ଚମ୍ପକ ମାଳିନୀର ବିବାହ ହେଇଗଲା। କାହାକୁ ବିବାହ ହେଲା? ଚନ୍ଦ୍ରହାସ। ଦୃଷ୍ଟ ବୁଦ୍ଧି ବୁଦ୍ଧି ଆଉ କିଛି କାମ କରୁନି, ଆରେ ମୋ ଝିଅକୁ ବିବାହ ହେଲା, ପୁଣି ରାଜା ଝିଅକୁ ବିବାହ ହେଲା, ରାଜା କିଏ ହବ ନା? ସିଏ ଚକ୍ରବର୍ତ୍ତୀ ସମ୍ରାଟ ହେଇଗଲେ, କୁନ୍ତଳପୁର ରାଜା ଚାଲିଲେ ଭଗବତ ଭୋଜନ କରିବା ପାଇଁ। କିନ୍ତୁ ଏହି ସମୟ ଭିତରେ ଇଏ ଦୃଷ୍ଟ ବୁଦ୍ଧି ଦେଖିଲା, ଏ ମଦନ କୁଆଡ଼େ ଗଲା, କାହିଁ ଦେଖାଯାଉନି, ଆଉ ଜୁଇଁ ମରିଛି କି ନାହିଁ, ସିଏ ତ ପରେ ଖବର ପାଇବ ଜୁଇଁ ରାଜା ହେଲା ବୋଲି, ଜୁଇଁ ମରିଛି କି ନାହିଁ ଚେକ୍ କରିବାକୁ ଗଲା। ଦେବୀ ମନ୍ଦିର ପାଖରେ ଯାଇ ପହଞ୍ଚା, ଦେଖିଲା ମଦନ ବେକ ଦିଗଢ଼ ହେଇକି ପଡ଼ିଛି, ସିଏ କହୁଛି ଯିଏ ଆସିବ କାଟିବ ଆଉ କ'ଣ। ଆଜ୍ଞା, ଇଏ ଦେଖି ଦେଇକି ପୁଅ ମଦନର ମୃତ୍ୟୁ ହେଇଛି ବୋଲି, ଇଏ ସେଠି ଦେଖି ଦେଇକି ସିଏ ପଥର ଉପରେ ପଡ଼ିକି ତାର ଦୁଇ ଜଣଙ୍କର ମୃତ୍ୟୁ, ଏଣେ ରାଜା
ଚନ୍ଦ୍ରହାସ ରାଜା।
ଭଗବାନଙ୍କର ଭକ୍ତ ଏମିତି ନୁହନ୍ତି ଯାହାଙ୍କୁ ନାରଦମୁନି କୃପା କରିଛନ୍ତି, ଯାହାଙ୍କୁ ମାରିବା ପାଇଁ ଦୃଷ୍ଟପତି ସମସ୍ତ ଯୋଜନା କରିଥିଲେ, ଆସିକି ପହଞ୍ଚିଲେ, ଦେବୀଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଏଇମାନଙ୍କର କ'ଣ ଦୋଷ, ଦୁଇ ଜଣଙ୍କର କ'ଣ ଦୋଷ, ଶୀଘ୍ର ଯଦି ମୋ ଉପରେ ଆପଣ ପ୍ରସନ୍ନ ଅଛନ୍ତି ଦୁଇ ଜଣଙ୍କୁ ଜୀବିତ କରନ୍ତୁ। ଚନ୍ଦ୍ରହାସର ପ୍ରାର୍ଥନାରେ ଦୃଷ୍ଟବୁଦ୍ଧି ଆଉ ମଦନ ଦୁଇ ଜଣ ବଞ୍ଚିଲେ, କିନ୍ତୁ ଦୁଇ ଜଣଙ୍କର ପୁଣି ସାତ୍ୱିକ ବୁଦ୍ଧି ହେଇଗଲା। ଏଭଳି ରାଜା ଥିଲେ। ମୋର ଏଠି କହିବାର ତାତ୍ପର୍ଯ୍ୟ ଥିଲା ନାରଦ ମୁନିଙ୍କର କୃପା। ନାରଦ ମୁନି ତାଙ୍କ ପିଲାଳି ବେଳୁ ଯେଉଁ ଅଭୟ ଦେଇଦେଇଥିଲେ, ଯେଉଁ ହରିଭକ୍ତି ଦେଇଦେଇଥିଲେ, ଆଜି ଦେଖନ୍ତୁ ଦୃଷ୍ଟବୁଦ୍ଧି କେତେ ପ୍ରକାର ଯୋଜନା କଲା ତାଙ୍କୁ ମାରିବା ପାଇଁ, ସଫଳ ହେଇପାରିଲା। ପ୍ରହ୍ଲାଦ ମହାରାଜଙ୍କ ପ୍ରତି ନାରଦ ମୁନିଙ୍କର ଯେଉଁ କୃପା, ଠିକ୍ ସେଇଭଳି କୃପା, ଠିକ୍ ଗୋଟିଏ ଶସ୍ୟକୁ ଯେଭଳି ତାର ଉପର ଅଂଶଟି ସୁରକ୍ଷା ଦିଏ, ଜୀବକୁ ସୁରକ୍ଷା କିଏ ଦେବା, ଜଣେ ଶୁଦ୍ଧ ଭକ୍ତ ଯିଏ ଭଗବାନଙ୍କ ପାଖରେ ସମର୍ପିତ, ସେ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ରଖିବ। ସେଥିପାଇଁ ସେ କହୁଛନ୍ତି ପ୍ରଭୁ ମତ୍ ପ୍ରାଣ ରକ୍ଷଣ ଅନନ୍ତ ପିତୁ ବାଧାଶ୍ଚ। ହେ ଅନନ୍ତ, ମୋର ପ୍ରାଣ ରକ୍ଷା ମୋ ପିତାଙ୍କର ବଦ୍ଧ, ମନ୍ୟେ ଋଷି ବାକ୍ୟମ ସତ୍ୟମ ବିଧାତୁ। ମୁଁ ନିଶ୍ଚିତ ଭାବରେ ବିଚାର କରି ଦେଖୁଛି ଋଷିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆପଣ ମୋ ପାଇଁ ଆସିନାହାନ୍ତି, କିନ୍ତୁ ଆମେ କ'ଣ ଗାଉଛେ, ନୃସିଂହ ପ୍ରଣାମଟା କ'ଣ, ନମସ୍ତେ ନମସ୍ତେ ନରସିଂହ, ତା ପରବର୍ତ୍ତୀ ପଦ ପ୍ରହ୍ଲାଦ ଲାଦଦାୟିନୀ। ପ୍ରହ୍ଲାଦଙ୍କୁ ଆହ୍ଲାଦ ଦେବା ପାଇଁ ଆପଣ ଆସିଥିଲେ। ପ୍ରହ୍ଲାଦଙ୍କ ଆହ୍ଲା ସଂସାର ଆଜି ପର୍ଯ୍ୟନ୍ତ ଘୋଷି ହେଉଛି ପ୍ରହ୍ଲାଦ ଲାଦଦାୟିନୀ, କିନ୍ତୁ ପ୍ରହ୍ଲାଦ କ'ଣ କହୁଛନ୍ତି, ନା 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 ନା, ଆପଣ ମୋ ଗୁରୁଦେବଙ୍କର ନାରଦ ମୁନିଙ୍କର ବାକ୍ୟକୁ ସତ୍ୟ କରିବା ପାଇଁ ଆସିଥିଲେ। ଏହି ହେଉଛି ଭକ୍ତି ଯୋଗର ରହସ୍ୟ। ପିତାମହ ଭୀଷ୍ମ କ'ଣ କହିଲେ, ପିତାମହ ଭୀଷ୍ମ ସେଇ କଥା କହିଲେ, କହିଲେ ଆରେ ବାବା ବିଶ୍ୱ ପ୍ରସିଦ୍ଧ ପ୍ରତିଜ୍ଞା ଯାହା ମହାଭାରତରେ ମୁଁ ଭାଙ୍ଗି ଦେଇକି ଭଗବାନଙ୍କୁ ମିଥ୍ୟାବାଦୀ ବୋଲି କରିଦେଇଛି, ବହୁତ ଅନୁତାପ କରୁଥିଲେ ନା ସରସଜ୍ୟାରେ ଶୋଇକି, କାରଣ ଦୁର୍ଯ୍ୟୋଧନ ଚାହୁଁଥିଲା ପିତାମହ ଆପଣଙ୍କ ଉପରେ ରାତ୍ରି ସମୟରେ କାଳେ ଶୃଗାଳ ଅଲଗା ହିଂସ୍ର ଜନ୍ତୁମାନେ ଆସିବେ ଆକ୍ରମଣ କରିବେ, ଆପଣଙ୍କର ଶୟନରେ ବାଧା ହେବ, କହିଲେ ନାଇଁ 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 ଆବଶ୍ୟକ ନାହିଁ, ଯାଅ ଏଠି କୌଣସି ସୈନ୍ୟ ରହିବା ଆବଶ୍ୟକ ନାହିଁ, କାରଣ ମୁଁ ଚାହୁଁଛି ନିରବଚ୍ଛିନ୍ନ ଭାବରେ ମୁଁ ହରିଙ୍କୁ ସ୍ମରଣ କରିବି। କିନ୍ତୁ ଏଟା କଳ୍ପନାତୀତ ଥିଲା ପିତାମହ ଭୀଷ୍ମଙ୍କ ପାଇଁ। ପିତାମହ ଭୀଷ୍ମ ଏଠି କେବେ ଜୀବନରେ ଆଶା କରିନଥିଲେ ଭଗବାନ ଆସିକି ସେଇ କ୍ଷେତ୍ରରେ ପହଞ୍ଚିବେ। ପୁଣି ଶେଷ ସମୟରେ ଉତ୍ତରାୟଣରେ ଗୀତା ଗୀତା ଜୟନ୍ତୀ, ଯେଉଁଦିନ ଗୀତା ଭଗବାନ କହିଥିଲେ 18 ଦିନ ମହାଭାରତ ଯୁଦ୍ଧ ସରିଲା, ସେଇଦିନରୁ ପଡ଼ିକି ରହିଛନ୍ତି। ଉତ୍ତରାୟଣ କେବେ ପ୍ରବେଶ କରିବ, ମକର ସଂକ୍ରାନ୍ତି ବା ଡିସେମ୍ବର ନା ଜାନୁଆରୀ, କେତେ ଜାନୁଆରୀ ଫିକ୍ସ, January 14 ଫିକ୍ସ ଡେଟ୍ ପଡ଼େ ଉତ୍ତରାୟଣ, ସେଦିନ ପର୍ଯ୍ୟନ୍ତ ଶୋଇକି ରହିଛନ୍ତି। ଏ ଗୀତା ଜୟନ୍ତୀ ଆସିବ, ମହାଭାରତ ଯୁଦ୍ଧ ଆରମ୍ଭ, 18 ଦିନ ଭିତରେ ନବମ ଦିନ, ନା ନବମ ଦିନରେ ପତନ ହେଇଛନ୍ତି, ସେଇଦିନ ପଡ଼ିକି ରହିଛନ୍ତି। ବିଶ୍ୱବ୍ରହ୍ମାଣ୍ଡ ସମସ୍ତେ ଆଶ୍ଚର୍ଯ୍ୟ, କାହିଁକି ପିତାମହ ସରତ୍ୟାଗ କରୁନାହାନ୍ତି, ତାଙ୍କ ଇଚ୍ଛା ମୃତ୍ୟୁ, ଭଗବାନ ବି କିଛି କରିପାରିବେନି, ଭଗବାନ ସେ ବର ଦେଇଛନ୍ତି ପିତାଙ୍କ ଦ୍ୱାରା, କିନ୍ତୁ ସେ ଚାହିଁଥିଲେ ଉତ୍ତରାୟଣକୁ, ସୂର୍ଯ୍ୟ କେତେବେଳେ ଉତ୍ତରାୟଣରେ ପ୍ରବେଶ କରିବେ ଦେଖୁଛନ୍ତି ନା, ବର୍ତ୍ତମାନ ସୂର୍ଯ୍ୟ ଉତ୍ତରକୁ ଯାଉଛନ୍ତି ଧୀରେ ଧୀରେ, ଆପଣ ମାର୍କ କରିବେ ଗ୍ରୀଷ୍ମ ବର୍ତ୍ତମାନ ଏ ସାଇଡ଼କୁ ଯାଉଛନ୍ତି, ପୁଣି ଦେଖିବେ ଏ ସାଇଡ଼ ଖରାଦିନ ହେଇଯିବ, ଧୀରେ ଧୀରେ ପୁଣି ଏ ସାଇଡ଼କୁ ଆସିବ। ଉତ୍ତରାୟଣରେ ଯେଉଁମାନେ ଦେହତ୍ୟାଗ କରନ୍ତି, ଭକ୍ତର ଯଦିଓ କିଛି ନିୟମ ନାହିଁ, ସିଦ୍ଧ ସ୍ୱାମୀ ଲେଖିଲେ ଭକ୍ତ ହରିଭଜନ କରି ଯେଉଁ ଯେତେବେଳେ ଗଲେ ବି ବୈକୁଣ୍ଠକୁ ଯିବ, କିନ୍ତୁ ପିତାମହ ଭୀଷ୍ମ ଏତେ ବଡ଼ ଭକ୍ତ ହେଇକି ସେ ଉତ୍ତରାୟଣ କାହିଁକି ଅପେକ୍ଷା କରିଥିଲେ, ପ୍ରକୃତରେ ସେ ଉତ୍ତରାୟଣକୁ, ଦୁଇଟା ଉତ୍ତରାୟଣକୁ ଅପେକ୍ଷା କରିଥିଲେ, ସମୟ ଉତ୍ତରାୟଣ, କୃଷ୍ଣ ହେଉଛନ୍ତି ଉତ୍ତରାୟଣ, ଉତ୍ତରା ଗର୍ଭେ ଅୟନ ଯଶ ସ ଉତ୍ତରାୟଣ, ଉତ୍ତରାର ଗର୍ଭରେ ଯିଏ ଶୋଇଥିଲେ ଭଗବାନ 9 ମାସ ଉତ୍ତରାର ଗର୍ଭରେ ରହିଥିଲେ, ଭାରିକି ଆସିନାହାନ୍ତି, ଏତେ ବ୍ୟାକୁଳ ଥିଲେ କାଳେ ଅଶ୍ୱତ୍ଥାମା ପୁଣି ଆଉ ଥରେ ବ୍ରହ୍ମାସ୍ତ୍ର ଚଲେଇ ଦେବ କି, ଏ ପାଣ୍ଡବର ଶେଷ କୃପା ପାତ୍ର ମୋ ପରୀକ୍ଷିତକୁ ଆଉ ଥରେ ଆକ୍ରମଣ କରିବ କି, ସେଥିପାଇଁ ତାଙ୍କ ନାମ ପରୀକ୍ଷିତ ପଡ଼ିଗଲା। ସବୁବେଳେ ଭଗବାନଙ୍କୁ ଦେଖିଛନ୍ତି ମାତୃଗର୍ଭ ଭିତରେ, ସେଥିପାଇଁ ସେ ଯାହାକୁ ଚାହାନ୍ତି ବହୁ ସମୟ ଚାହାନ୍ତି, ଯାହାକୁ ଚାହାନ୍ତି। ପରୀକ୍ଷିତଙ୍କର ଏଇଟା ଗୋଟେ ଲକ୍ଷଣ, ଯାହାକୁ ଚାହିଁବେ ବହୁ ସମୟ ଚାହିଁବେ। ଆରେ ଇଏ କି ଯାହା ମୁଁ ମାତୃଗର୍ଭରେ ଦେଖିଥିଲି, ଇଏ ସେଇ ବ୍ୟକ୍ତି କି? ସେଇ ଉତ୍ତରାୟଣକୁ ମୁଁ ଏଇ କଥାରେ କହୁଥିଲି, କେମିତି ପିତାମ ଭୀଷ୍ମ କଳ୍ପନାତୀତ ବସ୍ତୁ ଯେ ଭଗବାନ ଆସିକି ସେଠି ପହଞ୍ଚନ୍ତି, ଏତେ ଦିନ ଶୋଇଲା ପରେ ଦୁର୍ଗନ୍ଧ ପୁତିମୟ, ସେ ନିଜେ କହୁଛନ୍ତି ବିଭୀଷିକା ପୁତିଗନ୍ଧମୟ ସ୍ଥାନମ। ଏଠି ବିଭୀଷିକା ଭୟଙ୍କର, ସବୁ ମହାଭାରତ ଯୁଦ୍ଧ ସରିଯାଇଛି, ସେ ସ୍ଥାନ ପରିଷ୍କାର ହେଇନି। ଆଜ୍ଞା ପରିଷ୍କାର କରିବେ ତ ଯୁଧିଷ୍ଠିର ମହାରାଜ, ନା ଯୁଧିଷ୍ଠିର ମହାରାଜ ତ ମୋହରେ ପଡ଼ିଛନ୍ତି, ମୁଁ ରାଜା ହେବି। ମହାଭାରତ ଯୁଦ୍ଧ ଆରମ୍ଭରେ ଅର୍ଜୁନଙ୍କର ମୋହ ହେଇଗଲା, ତାକୁ ଭାଙ୍ଗିଲେ ଭଗବାନ କୃଷ୍ଣ। ମହାଭାରତ ଯୁଦ୍ଧ ସରିଗଲା, ଯାହା ପାଇଁ ମହାଭାରତ, ଭଗବାନ ଚାହୁଁଛନ୍ତି ଜଣେ ଧାର୍ମିକ ରାଜା ହଉ, ଭଗବାନ ରାଜା ହେବା ପାଇଁ ଫାଇଟିଂ କରିନଥିଲେ, ପଲିଟିକ୍ସ କରିନଥିଲେ, ରାଜା ଜଣେ ଧାର୍ମିକ ଲୋକ ହେବା ଦରକାର। ଭଗବାନ ଚାହିଁଥିଲେ ସୀତାକୁ ଧରିକି ପଳେଇ ଆସିଥାନ୍ତେ, ରାବଣଙ୍କୁ ବଦ୍ଧ କରିନଥାନ୍ତେ, ନା ଲଙ୍କାର ରାଜା ଜଣେ ଧାର୍ମିକ ହେବା ଦରକାର। ରାଜା ରାଜା ଦୋଷେ ରାଜ୍ୟ ଭ୍ରଷ୍ଟ, ଗୃହିଣୀ ଦୋଷେ ରାଜା, ରାଜା ଦୋଷେ ରାଜା ରାଜ୍ୟ ନଷ୍ଟ, ଗୃହିଣୀ ଦୋଷେ ଗୃହ ଭ୍ରଷ୍ଟ। ପ୍ରଭୁପାଦ ସବୁବେଳେ କୁହନ୍ତୁ ଆମ ବେଙ୍ଗଲୀରେ, ପ୍ରଭୁପାଦ କୁହନ୍ତୁ ଆମ ବେଙ୍ଗଲୀରେ, ଏଇଟା ସବୁବେଳେ କୁହାଯାଏ। ଭଗବାନ ସେଥିପାଇଁ ଫାଇଟିଂ କରୁଥିଲେ, ପ୍ରଭୁଙ୍କର ରାଜ୍ୟ, ଏଠି ଜଣେ ଧର୍ମାତ୍ମା ରାଜା ହେବା ଦରକାର, ପାପୀ ହେବା ଦରକାର। କିନ୍ତୁ ଯୁଧିଷ୍ଠିର ମହାରାଜ ମୁହ କଲେ, ସଫା କରିବେ କିଏ ସେ ପିତୁଗନ୍ଧିମ ସ୍ଥାନ? କେତେ ଅଶ୍ୱ ମରିଛନ୍ତି, କେତେ ଗଜ ମରିଛନ୍ତି, 64 କୋଟିରୁ ଅଧିକ ସୈନ୍ୟମାନେ ପଡ଼ିଛନ୍ତି ସେଠି, କେତେ ଦୁର୍ଗନ୍ଧ ପୁତିମୟ ସ୍ଥାନ। କିନ୍ତୁ ଭକ୍ତ ସବୁ ପରିସ୍ଥିତିରେ ହରିଙ୍କୁ ଭଜନ କରିପାରେ, ଭଗବାନ ଏଇଟା ପିତାମ ଭୀଷ୍ମଙ୍କ ଦ୍ୱାରା ଦେଖେଇଲେ। ପରିବେଶ ପରିସ୍ଥିତି ଆମ ଏଇ ଜାଗାରେ ରହିଛି ବୋଲି ମୋର ଠାକୁରଙ୍କୁ ଭଜନ ହଉନି, ମୁଁ ସେଠିକି ପଳେଇଲେ ବଢ଼ିଆ ଜାଗାରେ ମୋର ଭଜନ, ନା ନା ନା, ସ୍ଥାନ ସ୍ଥିତି କାଳ ପରିବର୍ତ୍ତନ କଲେ, ପରିବେଶ ପରିବର୍ତ୍ତନ କଲେ ଭଜନ ହୁଏ ନା? ଭଜନ ଭଜନ ଅଭ୍ୟାସରେ ହୁଏ, ଯାହାର ରୁଚି ଅଛି ସେ ସବୁ ସ୍ଥାନରେ ଭଜନ କରିପାରିବ, ଯିଏ ଭଜନ ଆସକ୍ତି ବଢ଼େଇ ଦେଇଛି ସେ ସବୁ ଜାଗାରେ କରିପାରିବ। ପିତାମ ଭୀଷ୍ମ ସରସଜ୍ୟାରେ ଶୋଇକି ଭଜନ କରୁଛନ୍ତି, ଭଗବାନ ଡାକୁଛନ୍ତି, ଏ ଗନ୍ଧ ଫନ୍ଧ କିଛି ତାଙ୍କ ନାକକୁ ବାଜୁନି, କିନ୍ତୁ ଭଗବାନଙ୍କୁ ଦେଖିଦେଇକି ଆଖିରୁ ତାଙ୍କର ଧାର ଧାର ଲୁହ ଚାଲି ଆଇଲା। ଆରେ ପ୍ରଭୁ ମୋ ପାଖକୁ ଚାଲିଲେ, ଠିକ ଉତ୍ତରାୟଣ ଦିନ, ଠିକ ଉତ୍ତରାୟଣ ପ୍ରବେଶ କରୁଛି ପ୍ରଭୁ। ଆରେ ଇଏ ଉତ୍ତରାୟଣ ବି ଚାଲି ଆଇଲେ ମୋ ପାଖକୁ, କାହିଁକି ଆସିଲ? ଓ ମୋତେ ସଂସାରରେ ବଡ଼ ଭକ୍ତ ଆଜି କରେଇବ କହୁଛନ୍ତି ପିତା ଯୁଧିଷ୍ଠିର। ମୁଁ ତ ଏତେ ବୁଝେଇଲି, ତୁମେ କହୁଛ ରାଜା ହବନି ବୋଲି, ତୁମର ଯାହା ପଚାରିବାର ଅଛି ପିତାମ ଭୀଷ୍ମଙ୍କୁ ପଚାର। ଭଗବାନ ଏମିତି ମୋହ କଲେ ଯୁଧିଷ୍ଠିର ମହାରାଜଙ୍କୁ ବ୍ୟାସ ଧୌମ ଯେତେ ବୁଝେଇଲେ ସେ ସେତେ ଅବୁଝା ହେଲେ, ଭଗବାନ ମାୟା କଲେ, ଅର୍ଜୁନ ସେଠି ମାୟା କରିଥିଲେ, ଏଠି ମାୟା କଲେ, କହିଲେ ଯଦି ଦୁର୍ଯ୍ୟୋଧନ ନା ଯୁଧିଷ୍ଠିର ଯଦି ବୁଝିଯିବ ନା, ପିତାମ ଭୀଷ୍ମଙ୍କୁ କିଏ ପଚାରେ? ମୁଁ ପିତାମ ଭୀଷ୍ମଙ୍କୁ କିଏ ପଚାରିବ? ଆଜି ସରସଜ୍ୟାରେ ଶୋଇଛନ୍ତି, ତାଙ୍କ ହୃଦୟରେ ଯେଉଁ ଜ୍ଞାନ ଅଛି, ମହାଭାରତରେ ଯେଉଁ ଶାନ୍ତି ପର୍ବ ଆସିଛି, ବିଷ୍ଣୁ ସହସ୍ର ନାମ ଆସିଛି, ସଂସାର ଲୋକମାନେ ଜାଣିବେ କେମିତି ରାଜଧର୍ମ ସ୍ତ୍ରୀ ଧର୍ମ ମୋକ୍ଷ ଧର୍ମ ତଥେଇ ବଚା ସମାସ ବ୍ୟାସ ଅଳ୍ପ କରି ବହୁତ କରି ସବୁ ଧର୍ମକୁ ଜାଣିବେ କେମିତି ଲୋକ? ମୋ ଭୀଷ୍ମକୁ କିଏ ଚିହ୍ନିବ? ଯୁଧିଷ୍ଠିରଙ୍କ ଦ୍ୱାରା ମୁହଁ ତିଆରି କରିଦେଲେ, ଯେତେ ବୁଝେଇଲେ ରାଜା ମାନେ ଅଧିକା ବୁଝା ହେଲେ, ଏ ରାଜା ନାହିଁ, ଧୌମ ବ୍ୟାସ ଭଗବାନ ବି ବୁଝେଇଲେ, ଭଗବାନ ଉପରେ ବୁଝଉଛନ୍ତି ଭିତରେ କହୁଛନ୍ତି ତୁ ମୋଟେ ବୁଝୁନି, ତୁ ବୁଝିଗଲେ ପିତାମ ଭୀଷ୍ମଙ୍କୁ କିଏ? ଆଉ ଭଗବାନ କହିଲେ ଠିକ ଅଛି, ତୁମକୁ ତ ଏତେ ମୁନି ଋଷିମାନେ ବୁଝିଲେଣି, ତୁ ବୁଝୁନ, ପିତାମ ଭୀଷ୍ମଙ୍କ ନିକଟକୁ ଗଲେ ତୁମେ ବୁଝିବ ନା? ହଁ ଆଜ୍ଞା, ସାଙ୍ଗେ ସାଙ୍ଗେ ଭଗବାନ କନ୍ଭିନ୍ସ କରିଦେଲେ, ହଁ ମୁଁ ତାଙ୍କ ପାଖକୁ ଗଲେ ବୁଝିବି। କିନ୍ତୁ ପିତାମ ଭୀଷ୍ମ ଯିଏ କ୍ଷତ୍ରିୟ ସରସଜ୍ୟାରେ ଶୋଇଛନ୍ତି, ସିଏ ତୁମକୁ ବୁଝେଇଲେ ବୁଝେଇବେ, ବ୍ୟାସ ବୁଝୁଛନ୍ତି ତୁମେ ବୁଝୁନ, ନା ସିଏ ବୁଝେଇଲେ ମୁଁ ବୁଝିବି, ପହଞ୍ଚିଗଲା। ପିତାମ ଭୀଷ୍ମଙ୍କର ଜୀବନର ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଦିନ ସେଇଦିନ ଥିଲା, ଆରେ ମୁଁ ତ କେବେ ସ୍ୱପ୍ନରେ ଚିନ୍ତା କରିନଥିଲି ଭଗବାନ ମୋ ପାଖକୁ ଆସିବେ ବୋଲି, କାହିଁକି ନା ମୁଁ ଗୋଟେ ଅପରାଧୀ, ଭଗବାନଙ୍କର ଶପଥକୁ ମୁଁ ଭାଙ୍ଗି ଦେଇଛି, କିନ୍ତୁ ଭଗବାନ କାହିଁକି ଆସିଲେ? ମୁଁ ଏଇ କଥାରେ କହୁଥିଲି,
ଭଗବାନଙ୍କର ଭକ୍ତଙ୍କର ଏଇ ଅଭିମାନ ଆସେ। କଦାପି ସେ କୁହନ୍ତି ନା ଭଗବାନ ମୋ ପାଇଁ ଆସିଛନ୍ତି। ପିତାମହ ଭୀଷ୍ମ କଦାପି କହିଲେନି ମୁଁ ଆଜି ପ୍ରଭୁ ଆଜି ମୋତେ ଦର୍ଶନ ମୋ ପାଇଁ ଆସିଛନ୍ତି ମହାଭାରତ ଯୁଦ୍ଧ ଏ ମୋ ସରସଜ୍ୟା ପାଖକୁ ନା। ତଥାପି ଏକାନ୍ତ ଭକ୍ତେଷୁ ପଶ୍ୟ ଭୂପାନୁକମ୍ପିତମ୍। ହେ ଭୂପ ହେ ଯୁଧିଷ୍ଠିର ଭଗବାନ କେତେ ଏକାନ୍ତ ଭକ୍ତ ପ୍ରତି କିଭଳି ପ୍ରିୟ ଜାଣିଛ। ଜନ୍ମେ ଅସୁମ ତେଜତ କୃଷ୍ଣ ଦର୍ଶନ ଆଗତ। ଏ କୃଷ୍ଣ ଆଜି ମୋତେ ଦେଖିବା ପାଇଁ ଆସିଛନ୍ତି, ମୁଁ ଆଜି ପ୍ରାଣତ୍ୟାଗ କରିବି। ସିଏ କହୁନାହାନ୍ତି ମୁଁ ଏକାନ୍ତ ଭକ୍ତ ବୋଲି। ଆଜି ମୋ ପାଖକୁ କାହିଁକି ଆସିଛନ୍ତି କୃଷ୍ଣ ଜାଣିଛ ତୁମେ? ତୁମେମାନେ ଏକାନ୍ତ ଭକ୍ତ, ମୋର ଗୋଟେ ବଡ଼ ଯୋଗ୍ୟତା କ'ଣ କି, ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, କୁନ୍ତୀଙ୍କୁ ଭଲ ପାଏ। ଛୋଟବେଳୁ ତାଙ୍କର ଅନାଥ ଅବସ୍ଥାକୁ ଦେଖି ପକ୍ଷୀ ଶାବକକୁ ପକ୍ଷୀ ଯେଭଳି ପକ୍ଷ ଦ୍ୱାରା ସୁରକ୍ଷିତ ଦିଏ ମୁଁ ତୁମମାନଙ୍କୁ ସୁରକ୍ଷିତ ଦେଇଥିଲି, କିନ୍ତୁ ଶେଷ ଅବସ୍ଥାରେ ମୁଁ ପାରିଲି ନା। କାଳ ଏତେ ବଳିଆନ, ମୋତେ ତୁମ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିଲା, କିନ୍ତୁ ମୁଁ ବହୁତ ଖୁସି ଥିଲି ସଂସାରରେ ଯେତେବେଳେ ମୋତେ ମୋ ଶିଷ୍ୟ ମାରିକି ପକେଇ ଦେଲା, ମୁଁ ବହୁତ ଖୁସି ଥିଲି। କାରଣ ମୁଁ ଚାହୁଁନଥିଲି ମୋ ଦେହରେ ଅର୍ଜୁନଙ୍କ ବ୍ୟତୀତ କେହି ଜଣେ ବାଣ ଲଗାନ୍ତୁ, କାରଣ ମୁଁ ଗୁରୁଙ୍କୁ ବିଜୟ କରିଛି। କେବଳ ଅର୍ଜୁନ ମୋତେ ବାଣ ଲଗେଇଲେ ବୋଲି ମୁଁ ସହି ନେଇଥିଲି, ନହେଲେ ପିତାମହ ଭୀଷ୍ମଙ୍କ ଦେହରେ ବାଣ ଲଗେଇବାର ଶକ୍ତି କାହାର ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ। ମୋ ପାଖକୁ ଭଗବାନ କାହିଁକି ଆସିଛନ୍ତି ତୁମେ ଜାଣିଛ, ପାଣ୍ଡବମାନଙ୍କୁ ବୁଝାଉଛନ୍ତି। ଆରେ ମୋର ଗୋଟେ ବଡ଼ ଯୋଗ୍ୟତା ହେଲା ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, ମୁଁ ଅର୍ଜୁନଙ୍କୁ ଭଲ ପାଏ। ଅର୍ଜୁନ ବଡ଼ ଭକ୍ତ ନା, ମୁଁ ଯେହେତୁ ଅର୍ଜୁନଙ୍କୁ ଭଲ ପାଉଛି, ବନ୍ଧୁବାନ୍ଧବ ଦୃଷ୍ଟି ଭଳି ଜୀବ ଗୋସ୍ୱାମୀ କହୁଛନ୍ତି ସମ୍ବନ୍ଧ ଦୃଷ୍ଟିରେ ମୋତେ ଦର୍ଶନ କରିବା ପାଇଁ ଆସିଛନ୍ତି ନା। କାରଣ ଅର୍ଜୁନ ବି ଶାନ୍ତିରେ ନଥିଲେ, ଅର୍ଜୁନ ଚିନ୍ତା କରୁଥିଲେ ଆରେ ପିତାମହ ଭୀଷ୍ମ ମୁଁ ସରସଜ୍ୟାରେ ଶୋଇଦେଇ ଆସିଛି, କିନ୍ତୁ ସେ ତ ଏକାନ୍ତରେ ଅଛନ୍ତି, ଆଉ ଅର୍ଜୁନଙ୍କର ସାହସ ବି ନାହିଁ ଏକାକି ଆସିବା ପାଇଁ, ଅପରାଧୀ ମନେ କରୁଛନ୍ତି। ପିତାମହ ଭୀଷ୍ମ କ'ଣ କହୁଛନ୍ତି, ମୁଁ ପ୍ରଭୁଙ୍କର ଦର୍ଶନ କାହିଁକି ପାଇଲି ନା, ମୁଁ ସବୁବେଳେ ଏକାକି କଦାପି ଭଗବାନଙ୍କୁ ଚିନ୍ତା କରେ ନା। ଇଏ ପିତାମହଙ୍କର ଜୀବନର ବିଶେଷତା ଶିଖାଉଛନ୍ତି, ଯଦି କେହି ଭଗବାନଙ୍କୁ ପାଇବାକୁ ଚାହେଁ ସେ କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ ନାହିଁ, ଭଗବାନଙ୍କ ସହିତ ଭକ୍ତକୁ ସ୍ମରଣ କରିବା ଦରକାର। ଏଥିରେ ଭଗବାନ ବହୁତ ଖୁସି ହୁଅନ୍ତି। ନନ୍ଦନନ୍ଦନ ନନ୍ଦନନ୍ଦନ କହିଦେଲା ମାନେ ନନ୍ଦ ମହାରାଜ ସହିତ କୃଷ୍ଣଙ୍କର ସ୍ମରଣ ହେଇଗଲା। ଯଶୋଦା ନନ୍ଦନ ସଚୀ ନନ୍ଦନ, ଇଏ ହେଲା ବିଶେଷତା, ଭକ୍ତ ସହିତ ଭଗବାନଙ୍କୁ ସ୍ମରଣ। ମୁଁ ସବୁବେଳେ ବିଜୟ ସଖେ ଅର୍ଜୁନ ସଖେ, ଦେଖନ୍ତୁ ଆପଣ ପିତାମହ ଭୀଷ୍ମଙ୍କର ପ୍ରାର୍ଥନା କେତେବେଳେ ଏକାକୀ କୃଷ୍ଣଙ୍କ କତିରେ ମୋ ମତି ରହୁ ବୋଲି କହିନାହାନ୍ତି, ଅର୍ଜୁନଙ୍କର ସଖା କୃଷ୍ଣଙ୍କ ପାଖରେ ମୋର ମତି ରହୁ କହିଲେ ଆଜି ଭଗବାନ ମୋ ପାଖକୁ କାହିଁକି ଆସିଛନ୍ତି କି, ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, କୁନ୍ତୀକୁ ଭଲ ପାଏ, ଏ ସମ୍ବନ୍ଧ ଦୃଷ୍ଟିରୁ ମୋ ପାଖକୁ ଆସିଛି, ଇଏ ସତ୍ୟ। ଜଗନ୍ନାଥ ଆଜି ଯେଉଁ ରହିଛନ୍ତି ଉତ୍କଳ ଦେଶରେ, ଏ ସମ୍ବନ୍ଧ ଦୃଷ୍ଟିରୁ ରହିଛନ୍ତି ନା। ଲୋକମାନେ ବହୁତ କମ୍ପ୍ଲେନ୍ କରନ୍ତି, ପଣ୍ଡାମାନେ ଏତେ ଅନ୍ୟାୟ କରୁଛନ୍ତି, ଏହା କରୁଛନ୍ତି ତାହା କରୁଛନ୍ତି, ଭଗବାନ କିଛି କରିପାରିବେନି। ଭଗବାନ ବଡ଼ କୃତଜ୍ଞ, ସମ୍ବନ୍ଧ ଦେଖନ୍ତି ଆଉ ତାଙ୍କ ସମ୍ବନ୍ଧରେ ଆଉ ରାଜା କହିଦେଇଛନ୍ତି ମୋର ଆପଣଙ୍କ ସେବକଙ୍କର ଦୋଷ କିଛି ଦେଖିବ ନା, ସମ୍ବନ୍ଧ ରହିଗଲ, ଯାହା ଉତ୍ପାଦ କଲି ବି କିଛି କହିବିନି। ତ ଠାକୁରଙ୍କର ଲକ୍ଷଣ ସେ, ଆଉ ଯାହାକୁ ଥରେ ଭଲ ପାଇଗଲେ ସମ୍ବନ୍ଧ ଜ୍ଞାନ ଆସିଗଲେ ନା, ସେ କୃତଜ୍ଞ ହେଇଗଲେ ତାଙ୍କ ପରିବାର, ତାଙ୍କ ପରିବାର ତାଙ୍କ ବଂଶ ସମସ୍ତଙ୍କ ପ୍ରତି, ତାଙ୍କ ପିଲା ଛୁଆ ଯିଏ ଯାହା କଲେ ବି କିଛି ନାହିଁ। ଏ ଓଡ଼ିଶାରେ କେତେ ଠାକୁର ଅଛନ୍ତି, ତାଙ୍କର ଛୁଆଙ୍କୁ ଝାଡ଼ା ହବ ଜ୍ୱର ହବ ଠାକୁର କହିଦେବେ, ମୁଁ ନିଜେ ଦେଖିଛି, ସେ ଶାଳଗ୍ରାମ ଗଡ଼ି ପଡ଼ିବେ, ସେ ସିଂହାସନ ଓହ୍ଲେଇକି ପଡ଼ିଯିବେ, ତାଙ୍କର ଲୋକମାନେ ଜାଣିଦେବେ ଆମର ପିଲାକୁ ଝାଡ଼ା ହବ ଜ୍ୱର ହବ ଘରେ କିଛି ବିପଦ ପଡ଼ିବ, ପୁଣି ତାଙ୍କୁ ମାନସିକ କରାହବ, ହଉ ଠିକ୍ ଅଛି ତୁମକୁ ଛେନା ଦିଆଯିବ, କଦଳୀ ଦିଆଯିବ, ମୋ ଛୁଆକୁ ଭଲ କରିଦେବି, ତାଙ୍କ ଚରଣାମୃତ ଖାଇଯାଏ, ତାଙ୍କ ପିଲା ଭଲ, ତାଙ୍କ ବଂଶରେ କୃତଜ୍ଞ କୃତଜ୍ଞ ହେଇକି ରହିଛନ୍ତି ପ୍ରଭୁ। ତେଣୁ ଆମକୁ ଏଇ ସମ୍ବନ୍ଧ ଦୀକ୍ଷାଟା କ'ଣ କି ଦୀକ୍ଷାଟା ହେଉଛି ଏଇଟା, ଆମକୁ ଜଣେ ଶୁଦ୍ଧ ଭକ୍ତଙ୍କ ସମ୍ବନ୍ଧରେ ଭଗବତ ସମ୍ବନ୍ଧ ରଖିବାକୁ ପଡ଼େ। ତାହେଲେ ଆମର ଏଇ ଭାବଟା ଦେଲେ ଦୃଢ଼ ହେଇଯିବ, ପ୍ରଭୁ ଆମେ ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିବା ଭକ୍ତି ଜୀବନରେ, ଆଉ ପ୍ରଭୁଙ୍କର ପ୍ରେମ ପ୍ରାପ୍ତ ହେଇପାରିବା, ଇଏ ସିଦ୍ଧାନ୍ତ। ତେବେ ଆଜି କଥା ଏଇଠି ବିଶ୍ରାମ ରହିବେ, ଆସନ୍ତାକାଲି ଆଠଟି ଶ୍ଳୋକ ଛାଡ଼ି ଦିଆଯିବ, ଯେଉଁ ଆଠଟି ଶ୍ଳୋକ କେବଳ ଭଗବାନ ବ୍ରହ୍ମା ଭଗବାନଙ୍କ ଆଗରେ ପ୍ରହ୍ଲାଦ ମହାରାଜ ଏ ବିଶ୍ୱ ବ୍ରହ୍ମାଣ୍ଡର ସଂକ୍ଷେପରେ କିଭଳି ଭଗବାନ ସୃଷ୍ଟି କରୁଛନ୍ତି, କିଭଳି କରୁଣାରେ ପାଳନ କରୁଛନ୍ତି, କିଭଳି ବ୍ରହ୍ମା ସୃଷ୍ଟି ହେଉଛନ୍ତି ସେ କଥା କହିବେ। ତାପରେ ଅବଶିଷ୍ଟ ଯେଉଁ ସ୍ତୁତି ରହିଲା ଆମେ ସ୍ମରଣ କରିବା କାଲିଠାରୁ। ହରେ କୃଷ୍ଣ।